impossible. Now I believe. Now I believe. Now I believe. All things are possible.
ଆସନ୍ତୁ ବର୍ତ୍ତମାନ ଅଳ୍ପକ୍ଷଣ ପ୍ରଭୁଙ୍କ ବାକ୍ୟ ନିମନ୍ତେ ଛିଡ଼ା ହୋଇଯିବା। ଆସନ୍ତୁ ଆମୋସ, ସେହି ଭବିଷ୍ୟତ ବକ୍ତା ଆମୋସ ନିକଟକୁ ଯିବା, ତାର ତୃତୀୟ ପର୍ବ ପ୍ରଥମ ପଦରୁ ଆରମ୍ଭ କରିବା। ମୁଁ ଭଉଣୀ ଜୁଆନିତା ଏବଂ ଆନ୍ନା ଜିନ୍ ଓ ଭଉଣୀ ମୁର୍ଙ୍କୁ ସେ ଗୀତର ସୁନ୍ଦର କୋରସ ପାଇଁ ଧନ୍ୟବାଦ ଦେବାକୁ ଚାହେଁ। ଏହା ମୋତେ ଫେରାଇ ଆଣିଥିଲା ଯେତେବେଳେ ମୁଁ ସେଠାରେ ବସି ତାହାକୁ ଶୁଣୁଥିଲି। ମୁଁ ଭାବୁଥିଲି ଯେତେବେଳେ ସେମାନେ ଆମ ସହିତ ରହି ଅଭିଯାନରେ ଗୀତ ଗାଉଥିଲେ, ଭାଇ ଜ୍ୟାକ୍ ଏବଂ ମୁଁ କଥାବାର୍ତ୍ତା କରୁଥିଲୁ, ସେ ଝିଅମାନେ ଅତି ସାନ ସାନ ଝିଅ ଥିଲେ, କେବଳ ସାନ 16 ବର୍ଷିଆ, ସେହିପରି କିଛି ଗୋଟାଏ ଝିଅମାନେ ଥିଲେ। ମୁଁ ଭାବୁଛି ଭଉଣୀ ଆନ୍ନାଜିନ୍ଙ୍କର 5ଟି ସନ୍ତାନ ଅଛନ୍ତି ଏବଂ ଭଉଣୀ ଜୁଆନିତାଙ୍କର 2ଟି ସନ୍ତାନର ମାତା ଅଟନ୍ତି, ଏବଂ ହେ ସ୍ତ୍ରୀ ଲୋକମାନେ, ଆମେମାନେ ପ୍ରକୃତରେ ସେହି ସୂର୍ଯ୍ୟାସ୍ତର ଅଧିକ ନିକଟବର୍ତ୍ତୀ ଅଟୁ। ଯେତିକି ଆମେ ସେତେବେଳେ ଥିଲୁ, ପ୍ରାୟ 16 ବର୍ଷର ପାର୍ଥକ୍ୟ ଅଟେ। ଅଧିକ ସମୟ ନାହିଁ, ଆମେ ସେହି ମହିମାମୟ ସମୟକୁ ଅତିକ୍ରମ କରିଯିବା। ବର୍ତ୍ତମାନ ଆମୋସ ତାର ତୃତୀୟ ପର୍ବରେ ଆସନ୍ତୁ ପାଠ କରିବା। ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ଏହା ସଦାପ୍ରଭୁ ତୁମମାନଙ୍କ ବିରୁଦ୍ଧରେ ଯେଉଁ ସମୁଦାୟ ଗୋଷ୍ଠୀ କି ଆମ୍ଭେ ମିଶର ଦେଶରୁ ବାହାର କରି ଆଣିଲୁ ସେମାନଙ୍କ ବିରୁଦ୍ଧରେ କହିଅଛନ୍ତି। ପୃଥିବୀର ଯାବତୀୟ ଗୋଷ୍ଠୀ ମଧ୍ୟରେ କେବଳ ତୁମ୍ଭମାନଙ୍କର ପରିଚୟ ଆମ୍ଭେ ନେଇଅଛୁ, ଏଥିପାଇଁ ତୁମ୍ଭମାନଙ୍କର ସକଳ ଅଧର୍ମର ପ୍ରତିଫଳ ଆମ୍ଭେ ତୁମ୍ଭମାନଙ୍କୁ ଦେବା। ଏକ ପରାମର୍ଶ ନହିଲେ କି 2 ଜଣ ଏକତ୍ର ଗମନ କରିବେ? ଶିକାର ନ ପାଇଲେ କି ସିଂହ ବନ ମଧ୍ୟରେ ଗର୍ଜନ କରିବ? କୌଣସି ପଶୁ ନ ଧରିଲେ କି ଯୁବା ସିଂହ ଆପଣା ଗର୍ତ୍ତରେ ହୁଙ୍କାର କରିବ? ଫାନ୍ଦ ପତା ନ ଗଲେ ପକ୍ଷୀ କି ଜାଲରେ ଧରାଯାଇ ଭୂମିରେ ପଡିବ? କିଛି ନ ଧରିଲେ ଜାଲ କି ଭୂମିରୁ ଛିଟିକି ଉଠିବ? ନଗର ମଧ୍ୟରେ ତୁରି ବଜା ଗଲେ ଲୋକମାନେ କି ଭୀତ ନୋହିବେ? ସଦାପ୍ରଭୁ ନ ଘଟାଇଲେ ନଗର ମଧ୍ୟରେ କି ଅମଙ୍ଗଳ ଘଟିବ? ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣ ଦାସ ଭବିଷ୍ୟତ ବକ୍ତାଗଣ ପ୍ରତି ପ୍ରକାଶ ନ କଲେ କିଛି କରିବେ ନାହିଁ। ସିଂହ ଗର୍ଜନ କରିଅଛି, କିଏ ଭୟ ନ କରିବ? ପ୍ରଭୁ କଥା କହିଅଛନ୍ତି, କିଏ ଭବିଷ୍ୟତ ବାକ୍ୟ ପ୍ରଚାର ନ କରିବ? ଆସନ୍ତୁ ଆମେମାନେ ନିଜର ମସ୍ତକ ଗୁଡିକୁ ନତ କରିବା। ପ୍ରଭୁ ଯୀଶୁ, ଏହା ହେଉ ଯେ ତୁମ୍ଭର ବାକ୍ୟ। ହେ ପ୍ରଭୁ, ଆଜି ରାତି ଆମେମାନେ ଏହି ଅଂଶର ଚାରିପାଖରେ ସହଭାଗିତା କରୁ। ପ୍ରଭୁ, ଆମେମାନେ ପ୍ରାର୍ଥନା କରୁଛୁ ଯେ ତୁମେ ଆମକୁ ମୂଳ ପାଠ ପାଇଁ ଏକ ପ୍ରସଙ୍ଗ ଦେବ, ଯାହା ଆମେମାନେ ଏଠାରୁ ନେବୁ, ଏବଂ ହେଉ ଯେ ଏହା ତୁମକୁ ସମ୍ମାନ ଆଣିଦେଉ। ପ୍ରଭୁ, ଆଜି ରାତିରେ ତୁମର ବାକ୍ୟ ଉପରେ ଅପେକ୍ଷା କରୁଥିବା ବେଳେ ଆମମାନଙ୍କୁ ଆଶୀର୍ବାଦ କର। ରୋଗୀ ଓ ପୀଡ଼ିତମାନଙ୍କୁ ସୁସ୍ଥ କର, ହଜିଯାଇଥିବା ଲୋକମାନଙ୍କୁ ଉଦ୍ଧାର କର। ପ୍ରଭୁ, ଦୁର୍ବଳମାନଙ୍କୁ ଶକ୍ତି ଦିଅ, ଯେଉଁମାନେ କି ଉଭୟ ଶାରୀରିକ ଏବଂ ଆତ୍ମିକ ଭାବରେ ଦୁର୍ବଳ ହେଉଅଛନ୍ତି, ଏବଂ ତୁମର ଉପସ୍ଥିତିରେ ଏକ ବଡ଼ ପ୍ରଭାବ ଆମ ଉପରେ ଢାଳି ଦିଅ, କାରଣ ଆମେ ଏହାକୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ରାତି ମୁଁ ଏଥିରୁ ଏକ ମୂଳପାଠ ନେବାକୁ ଇଚ୍ଛା କରେ, ଆତ୍ମିକ ବିସ୍ମୃତି। ଭୁଲନ୍ତୁ ନାହିଁ, ଆସନ୍ତାକାଲି ଏହା ରୋଗୀମାନଙ୍କ ପାଇଁ ଆସନ୍ତାକାଲି ପ୍ରାର୍ଥନା ହେବ। ଆମେମାନେ ଆଶା କରୁଛୁ ଯେ ପ୍ରଭୁ ଅତ୍ୟଧିକ ମହାନ କାର୍ଯ୍ୟଗୁଡ଼ିକୁ କରିବେ ଆସନ୍ତାକାଲି ଅପରାହ୍ନ 2ଟା ଘଟିକାରେ, ଯେଉଁଠାରେ କି ଆମେ ଯେତେବେଳେ ଆମେମାନେ ଆମର ସେବାଗୁଡ଼ିକ ଆରମ୍ଭ କରୁ, ପ୍ରାର୍ଥନା କାର୍ଡ ଦେବା ପାଇଁ ବାଳକ ଏଠାରେ ରହିବେ, ଏବଂ ପ୍ରତ୍ୟେକ ଜଣଙ୍କ ପାଇଁ ପ୍ରାର୍ଥନା କରାଯିବ, ଯେଉଁମାନେ କି ପ୍ରାର୍ଥନା କରାଇବାକୁ ଚାହୁଁଛନ୍ତି, ଏବଂ ଆମେମାନେ ଆସନ୍ତାକାଲି ପ୍ରଭୁଙ୍କଠାରେ ଏକ ମହାନ ସମୟକୁ ଆଶା କରୁଅଛୁ। ବର୍ତ୍ତମାନ ଆପଣ ଲୋକମାନେ ଏଠାରେ ସହର ବାହାରୁ ଆସିଅଛନ୍ତି, ମନେ ରଖନ୍ତୁ ସମଗ୍ର ସହରରେ ଉତ୍ତମ ପୂର୍ଣ୍ଣ ସୁସମାଚାର ମଣ୍ଡଳୀମାନ ଅଛି, ଆପଣଙ୍କୁ ସେଠାରେ ସମସ୍ତଙ୍କଠାରେ ସ୍ୱାଗତ ଅଛି। ମୁଁ ଠିକ ଆସିବା ପୂର୍ବରୁ ବାହାରେ ମୋର ଜଣେ ସହଯୋଗୀ ପାଳକ ଭାଇ ଜ୍ୟାକ୍ସନ୍ଙ୍କ ସହ କେବଳ କଥା ହେଉଥିଲି। ପୂର୍ବେ ଏକ ମେଥଡିଷ୍ଟ ମଣ୍ଡଳୀରୁ ଥିଲେ, ଯାହାକି ଆମ ସହରରୁ ଗୋଟିଏ ସହର କିମ୍ବା 2ଟି ତଳେ ଥିଲା, ଏବଂ ଏଠାରେ କେତେ ଜଣ ଅଛନ୍ତି ଯେଉଁମାନେ କି ଆରାଧନାଳୟ ସହିତ ଜଡିତ ଅଟନ୍ତି? ଆସନ୍ତୁ ସବୁଆଡେ ଆପଣମାନଙ୍କର ହାତଗୁଡ଼ିକୁ ଦେଖିବା। ମୋ ପ୍ରଭୁ, ମୁଁ ନିଶ୍ଚିତରେ ଆପଣମାନଙ୍କୁ ଏଠାରେ ପାଇ ଆନନ୍ଦିତ ଅଟେ। ଏହା ସବୁଠାରୁ ନିକଟବର୍ତ୍ତୀ ସଭା ଅଟେ, ଯାହାକି ମୁଁ କିଛି ଦିନର ଅନ୍ତରାଳରେ ଇଣ୍ଡିଆନାରେ ପାଇଅଛି। ମୁଁ ଶୀଘ୍ର ଫେରି ଆସିବା ପାଇଁ ଚିନ୍ତା କରୁଛି, ଏବଂ ପ୍ରଭୁ ଇଚ୍ଛା କଲେ ଏକ ତମ୍ବୁ ସ୍ଥାପନ କରି ସେ ସପ୍ତ ଶେଷ ତୁରି ବିଷୟ ନେବାକୁ ଚିନ୍ତା କରୁଛି। ତେଣୁକରି ତେବେ ମାତ୍ର ଆସନ୍ତାକାଲି ମନେ ରଖନ୍ତୁ, ଏହାକୁ ଭୁଲନ୍ତୁ ନାହିଁ, ଆସନ୍ତାକାଲି 2 ଘଟିକାରେ, ଏବଂ ବର୍ତ୍ତମାନ ଆମର ପରବର୍ତ୍ତୀ ସେବା ଫ୍ଲୋରିଡାର ଟାମ୍ପାରେ ଆସନ୍ତା ସପ୍ତାହ ଆରମ୍ଭ ହେବ। ତେବେ ମୁଁ ସେହି ବିଷୟ ଉପରେ କହିବାକୁ ଚାହେଁ, ଆତ୍ମିକ ବିସ୍ମୃତି। ତେବେ ଏହି ସାନ ବ୍ୟକ୍ତି ଯାହା ବିଷୟରେ ଆମେମାନେ କଥାବାର୍ତ୍ତା କରୁଅଛୁ ଆମୋସ କେବଳ ଅଳ୍ପ କିଛି କ୍ଷଣ ପାଇଁ ମୂଳ ପାଠକୁ ଯିବା ପୂର୍ବରୁ ଆମର ପୃଷ୍ଠଭୂମି ପାଇବା ନିମନ୍ତେ ଦେଖୁ ଏହା ସମୀରଣର ସେହି ମହାନ ସମୃଦ୍ଧତାର ସମୟରେ ଥିଲା ଇସ୍ରାଏଲ ସମୃଦ୍ଧଶାଳୀ ହୋଇସାରିଥିଲା ସେମାନେ ପ୍ରକୃତରେ ଜଗତକୁ ଅନୁଗମନ କରି ସମୃଦ୍ଧଶାଳୀ ହୋଇଥିଲେ ସମୃଦ୍ଧଶାଳୀ ହେବା ସର୍ବଦା ଏକ ଆତ୍ମିକ ଆଶୀର୍ବାଦର ସଂକେତ ନୁହେଁ ମାତ୍ର ବେଳେବେଳେ ବିପରୀତାର୍ଥକ ହୋଇଥାଏ ଲୋକମାନେ ଭାବନ୍ତି ଯେ ବୋଧହୁଏ ଆପଣଙ୍କୁ ଅନେକ ସାଂସାରିକ ବିଷୟବସ୍ତୁର ଅଧିକାରୀ ହେବା କଥା ଏବଂ ତାହା ଏହା ଦର୍ଶାଉଥାଏ ଯେ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରୁଛନ୍ତି ତାହା ସତ ନୁହେଁ ବେଳେବେଳେ ଏହା ଅନ୍ୟ ପ୍ରକାରେ ଅଟେ କିନ୍ତୁ ଆମେମାନେ ପାଉ ଯେ ସେ ଆମେ ଏହି ସାନ ବ୍ୟକ୍ତି ବିଷୟରେ ଅଧିକ କିଛି ଜାଣିନାହୁଁ ସେ ଆମ ପାଖରେ କୌଣସି ଇତିହାସ ନାହିଁ ସେ କେଉଁଠାରୁ ଆସିଥିଲେ ଆମେ ଜାଣୁ ଯେ ସେ ଏଠାରେ ଥିବା ଶାସ୍ତ୍ର ଅନୁଯାୟୀ ସେ ଜଣେ ପଶୁପାଳକ ଥିଲେ ମାତ୍ର ପରମେଶ୍ୱର ତାଙ୍କୁ ଉଠାଇଥିଲେ ମୁଁ ଏହା ଦେଖିବାର କଳ୍ପନା କରିପାରେ ଯେ ସେଠାରେ ସମୀରଣରେ ଗୋଟିଏ ଗରମ ଦିନରେ ଯାହାକି ସେହି ଦିନମାନଙ୍କରେ ଜଗତର ଏକ ମହାନ ପର୍ଯ୍ୟଟନ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା ଆମେମାନେ କହିପାରୁ ଯେ ତାହା ଏହି କ୍ରମରେ କିଛି ଗୋଟାଏ ଏ ପ୍ରକାର ମାୟାମି କିମ୍ବା ହଲିଉଡ୍ ଲସ୍ ଏଞ୍ଜେଲିସ୍ ପରି ଥିଲା ସେମାନଙ୍କ ମଧ୍ୟରୁ କେତେକ ତାହାପରି କିଛି ଗୋଟାଏ ପର୍ଯ୍ୟଟକମାନଙ୍କ ନିମନ୍ତେ ଉତ୍ତମ ସ୍ଥାନ ରହିଥିଲା ଏବଂ ଆମେ ତାଙ୍କୁ ଦେଖିବାର କଳ୍ପନା କରିପାରୁ ସେ କେବେ ବି ଏହିପରି ନଗରରେ ରହିନଥିଲେ ମାତ୍ର ତାଙ୍କ ପାଖରେ ପ୍ରଭୁଙ୍କର ବାକ୍ୟ ଥିଲା ସେହି ମହାନ ନଗରକୁ ଆସୁଥିଲେ ଯେଉଁଠାରେ କି ସବୁଆଡ଼େ ପାପ ଗଦା ହୋଇ ରହିଥିଲା ସେବକମାନେ ସମସ୍ତେ ପରମେଶ୍ୱରଙ୍କ ବାକ୍ୟରୁ ଦୂରେଇ ଯାଇଥିଲେ ଏବଂ ସେମାନଙ୍କର ଦୀର୍ଘ ବର୍ଷ ଧରି କୌଣସି ଭବିଷ୍ୟତ ବକ୍ତା ହୋଇନଥିଲେ ଏବଂ ତେଣୁକରି ଏହି ସାନ ବ୍ୟକ୍ତିଟି ଯେତେବେଳେ ସେ ଏକ ପ୍ରକାର ସମୀରଣର ଉତ୍ତରରେ ଏକ ପାହାଡ଼ ଉପରକୁ ଚଢ଼ିଲେ ମୁଁ ତାଙ୍କୁ ଦେଖିବାଟା କଳ୍ପନା କରିପାରେ ଉତ୍ତପ୍ତ ସୂର୍ଯ୍ୟ ଝଲସୁଥାଏ ଏବଂ ତାଙ୍କ ମୁଖମଣ୍ଡଳ ଉପରେ ଧୂସର ଦାଢ଼ି ରହିଥାଏ ଏବଂ ତାଙ୍କ ସାନ ସାନ ଆଖି ସଂକୀର୍ଣ୍ଣ ହେଉଥାଏ ଏବଂ ତାଙ୍କର ସାନ ଚନ୍ଦାମୁଣ୍ଡ ଚମକୁଥାଏ ଯେତେବେଳେ ସେ ତଳେ ସେହି ନଗରକୁ ଅନାଇଥିଲେ ଏବଂ ତାଙ୍କ ଆଖି ସଂକୀର୍ଣ୍ଣ ହୋଇଯାଇଥିଲା ସେ ତାହା ଦେଖୁନଥିଲେ ଯାହାକି ପର୍ଯ୍ୟଟକମାନେ ସାଧାରଣତଃ ଏକ ନଗରକୁ ଯାଇ ଏହାର ସୌନ୍ଦର୍ଯ୍ୟର ସମସ୍ତ ମନ୍ତ୍ରମୁଗ୍ଧ ବିଷୟଗୁଡ଼ିକୁ ଦେଖିଥାନ୍ତି ସେ ଅନାଇଥିଲେ ଏବଂ ଦେଖିଲେ ଯେ ସେ ନଗରଟି କି ଏକ ଦୃଶ୍ୟ ହୋଇଯାଇଥିଲା ଯେଉଁ ସହର କି ଏକଦା ପରମେଶ୍ୱରଙ୍କ ନଗର ଥିଲା ଏବଂ ସେପରି ଭାବରେ ଏକ ନୈତିକ ପତନ ମଧ୍ୟକୁ ଚାଲିଯାଇଥିଲା କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଏହି ସାନ ଅଜଣା ବ୍ୟକ୍ତିଟି ଆମୋସ ଭବିଷ୍ୟତ ବକ୍ତା ଥିଲେ ଏବଂ ବର୍ତ୍ତମାନ ଆମେମାନେ ତାଙ୍କ ବିଷୟରେ ବହୁତ କିଛି ଜାଣିନାହୁଁ ଆମେ ଜାଣିନାହୁଁ ଯେ ସେ କେଉଁଠାରୁ ଆସିଥିଲେ ଭବିଷ୍ୟତ ବକ୍ତାମାନେ ସାଧାରଣତଃ ଦୃଶ୍ୟପଟକୁ ଅଜ୍ଞାତ ଭାବରେ ଆସିଥାନ୍ତି ଆଉ ସମାନ ଭାବରେ ଚାଲିଯାଆନ୍ତି ଆମେ ଜାଣିନାହୁଁ ଯେ ସେମାନେ କେଉଁଠାରୁ ଆସନ୍ତି ସେମାନେ କେଉଁଠାକୁ ଯାଆନ୍ତି ସେମାନଙ୍କର ପୃଷ୍ଠଭୂମି ବିଷୟରେ ଜାଣିନାହୁଁ ପରମେଶ୍ୱର କେବଳ ସେମାନଙ୍କୁ ଉଠାଇଥାନ୍ତି ସେ ଦେଖିବା ପାଇଁ ବହୁତ କିଛି ଏପରି ନଥିଲେ ମାତ୍ର ତାଙ୍କ ପାଖରେ ସଦାପ୍ରଭୁ ଏହି କଥା କୁହନ୍ତି ଥିଲା ତାହା ହେଉଛି ମୁଖ୍ୟ ବିଷୟ ଯାହା ମୁଁ ଦେଖେ ଅବଶ୍ୟ ସେ ନିଜର ଅଭିଯାନକୁ ଆରମ୍ଭ କରିବା ନିମନ୍ତେ ସମୀରଣକୁ ଆସିଥିଲେ ମୁଁ ସୁନିଶ୍ଚିତ ଯେ ତାଙ୍କର କୌଣସିଠାରୁ କାହାରି ସହଯୋଗ ନଥିଲା ତାଙ୍କ ପାଖରେ କୌଣସି ନାମଧାରୀ ସଂସ୍ଥାରୁ କୌଣସି ସହଭାଗିତା କାର୍ଡ ନଥିଲା ସେ କେଉଁ ଗୋଷ୍ଠୀରୁ ଆସିଛନ୍ତି ତାହା ଦେଖାଇବା ପାଇଁ ତାଙ୍କ ପାଖରେ କୌଣସି ପ୍ରମାଣପତ୍ର ନଥିଲା ଏବଂ ମାତ୍ର ତାଙ୍କ ପାଖରେ ଗୋଟିଏ ଜିନିଷ ଥିଲା ତାଙ୍କ ପାଖରେ ସେହି ନଗର ପାଇଁ ସଦାପ୍ରଭୁଙ୍କର ବାକ୍ୟ ଥିଲା ଏବଂ ମୁଁ ଆଶ୍ଚର୍ଯ୍ୟ କରେ ଯଦି ଆମେମାନେ ଆମୋସକୁ ଆଜି ଆମ ସମୟକୁ ସ୍ଥାନାନ୍ତରିତ କରିପାରିବା ମୁଁ ଆଶ୍ଚର୍ଯ୍ୟ କରେ ଯଦି ସେ ଆଜି ଆମ ନଗରରେ ସ୍ୱାଗତ କରାଯିବେ କି ମୁଁ ଆଶ୍ଚର୍ଯ୍ୟ କରେ ଯଦି ଆମେ ତାଙ୍କୁ ଗ୍ରହଣ କରିବା ନା ଆମେମାନେ ମଧ୍ୟ ସେହିପରି କରିବା ଯେପରିକି ସେମାନେ କରିଥିଲେ ଆମେ ଆମର ସହରଗୁଡ଼ିକୁ ଠିକ୍ ସେ ସମାନ ଅଧୋପତନରେ ପାଇଥାଉ ଏବଂ ଆମେମାନେ ପାଉ ଯେ ପାପ ଲୋକମାନଙ୍କ ମଧ୍ୟରେ ଠିକ୍ ସେତିକି ବଢ଼ିଯାଇଅଛି ଯେତିକି ତାହା ସେଦିନ ଥିଲା ଏବଂ ମୁଁ ଆଶ୍ଚର୍ଯ୍ୟ କରେ ଯଦି ଏହି ସାନ ଅଜ୍ଞାତ ବ୍ୟକ୍ତି ସେ କିପରି ଭାବରେ ଏହି ଅଭିଯାନକୁ ଆରମ୍ଭ କରିବାକୁ ଯାଉଛନ୍ତି ସେ କିପରି ଭାବରେ କେଉଁଠାରୁ ଆରମ୍ଭ କରିବାକୁ ଯାଉଛନ୍ତି ସେ କେଉଁ ମଣ୍ଡଳୀକୁ ଯାଉଛନ୍ତି କିମ୍ବା କିଏ ତାଙ୍କ ସହ ସହଯୋଗ କରିବାକୁ ଯାଉଅଛି ସେ କେଉଁଠାରୁ ଆସିଛନ୍ତି ତାହା ଦେଖାଇବା ନିମନ୍ତେ ତାଙ୍କ ପାଖରେ କିଛି ନଥିଲା ତାଙ୍କ ପାଖରେ ସେ ସହର ପାଇଁ ସଦାପ୍ରଭୁ ଏ କଥା କହିଛନ୍ତି ବ୍ୟତୀତ ଅନ୍ୟ କୌଣସି କିଛି ବିଷୟ ନଥିଲା ସେମାନଙ୍କୁ ଅତ୍ୟଧିକ କ୍ଷୟପ୍ରାପ୍ତ ଏବଂ ନୈତିକ ଭାବରେ ଭ୍ରଷ୍ଟ ହୋଇଥିବାର ପାଇଥିଲେ ଏହା ଏକ ମହାନ ସମୟ ଥିଲା ସେହି ନଗରର ମହିଳାମାନେ ପ୍ରାୟ ସେହିପରି ହୋଇଯାଇଥିଲେ ଯେପରିକି ସେମାନେ ଆମେରିକାରେ ରହିଛନ୍ତି ସେମାନେ ଭ୍ରଷ୍ଟ ହୋଇଯାଇଥିଲେ ପରମେଶ୍ୱର ସେମାନଙ୍କଠାରୁ ଯାହା ସବୁ ଆଶା କରିଥିଲେ ସେମାନେ ଠିକ୍ ତାହାର ଅନ୍ୟ ମାର୍ଗରେ ଚାଲିଯାଇଥିଲେ ଏବଂ ଆମେମାନେ ପାଉ ଯେ ଏହା ଏକ ଅତ୍ୟୁତ୍ତମ ସ୍ଥାନ ଥିଲା ଯେଉଁଠାରେ କି ସେମାନେ ରାସ୍ତାରେ ନାଚୁଥିଲେ ମହିଳାମାନେ ଅନୈତିକ ଭାବରେ ସେମାନଙ୍କର ପୋଷାକଗୁଡ଼ିକୁ ଲଗ୍ନ କରିଥିଲେ ଓ ପ୍ରଭୃତି ସବୁ କରିଥିଲେ ନଗ୍ନ ନାଚୁଥିବା ସ୍ତ୍ରୀ ଲୋକ ପରି ଅବଶ୍ୟ ତାହା ସେଦିନମାନଙ୍କର ଏକ ସର୍ବସାଧାରଣ ମନୋରଞ୍ଜନ ବିଷୟ ଥିଲା ବର୍ତ୍ତମାନ ଏହା ପ୍ରତ୍ୟେକ ଦିନର ବିଷୟ ଅଟେ କେବଳ ପାଗ ଗରମ ହେବାକୁ ଦିଅନ୍ତୁ ଏବଂ ଆପଣଙ୍କୁ କୌଣସି ପରିଦର୍ଶନକୁ ଯିବାର ଆବଶ୍ୟକତା ନାହିଁ ସେମାନେ ତ ସମସ୍ତେ ରାସ୍ତାରେ ଯେକୌଣସିଠାରେ ଯେକୌଣସି ପ୍ରକାରେ ବି ରହିଥାନ୍ତି ଆପଣ ମହିଳାମାନଙ୍କୁ ସେହିପରି କିଛି ଏକ ବିଷୟ କରିବା ହେତୁ ଲଜ୍ଜା ଲାଗିବା କଥା କଣ ଆପଣ ନିଜ ପାଇଁ ଲଜ୍ଜିତ ନୁହନ୍ତି କି? ଆଉ ତାପରେ ମୁଁ ଏଠାରେ କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କୁ ତାହା କହିଥିଲି ଏବଂ ସେ କହିଲେ କାହିଁକି ସେ କହିଲେ ଭାଇ ବ୍ରାନମ କହିଲେ ତାହା ତ ଅନ୍ୟ ଯେକୌଣସି ସ୍ତ୍ରୀ ଲୋକମାନଙ୍କ ପରି ଅଟେ। ମୁଁ କହିଲି ମାତ୍ର ଆମକୁ ତ ଅବଶିଷ୍ଟ ଅନ୍ୟମାନଙ୍କ ପରି ଆଚରଣ କରିବା ଉଚିତ ନୁହେଁ। ଆମେମାନେ ତ ଅଲଗା ଅଟୁ, ଆମେ ତ ଏକ ଭିନ୍ନ ଚରିତ୍ରର ଅଟୁ। ମୋତେ ଜଣେ ମହିଳାଙ୍କ ବିଷୟରେ ମନେ ପକାଇ ଦିଏ କହିଥିଲେ ତେବେ ଭାଇ ବ୍ରାନମ ଏବଂ ଜଣେ କହିଥିଲେ ମୁଁ ସେହି ଛୋଟ ଛୋଟ ଜାମା ସ୍କର୍ଟ ଗୁଡ଼ିକ ପିନ୍ଧି ନଥାଏ। କହିଲେ ମୁଁ ଚିପା ଜାମା ସ୍ଲାକ୍ସ ପିନ୍ଧିଥାଏ। ମୁଁ କହିଲି ତାହା ତ ଆହୁରି ମନ୍ଦ ଅଟେ। ପରମେଶ୍ୱର କହିଲେ ଏହା ତାହାଙ୍କ ଦୃଷ୍ଟିରେ ଏକ ଘୃଣ୍ୟ ବିଷୟ ଅଟେ, ଜଣେ ସ୍ତ୍ରୀ ଲୋକ ପାଇଁ ଏକ ପୁରୁଷର ବସ୍ତ୍ର ପିନ୍ଧିବା ତା ଅବିକଳ ଠିକ। ଜଣେ କହିଲେ ତେବେ ସେମାନେ ତ ଅନ୍ୟ କୌଣସି ପୋଷାକ ତିଆରି କରନ୍ତି ନାହିଁ, ସେମାନେ ତଥାପି ସିଲେଇ ମେସିନ୍ ତିଆରି କରନ୍ତି ଏବଂ ସାମଗ୍ରୀ ଗୁଡ଼ିକ ରହିଅଛି, ସେଠାରେ କୌଣସି ବାହାନା ନାହିଁ। ଏହା ତ କେବଳ ତାହା ଯାହାକି ଆପଣଙ୍କ ହୃଦୟରେ ଅଛି ତାହା ହିଁ ଅଟେ, ଯାହାକି ବାହ୍ୟ ରୂପରେ ଦିଶିଥାଏ। ଏହା ନିଜକୁ ପରିଚିତ କରାଇଥାଏ ଏବଂ ବର୍ତ୍ତମାନ ଆମେମାନେ ପାଉ ଯେ ଏହି ନଗରରେ ଏହା ନୈତିକ ଭାବରେ କ୍ଷୟପ୍ରାପ୍ତ ହୋଇଯାଇଥିଲା। ପ୍ରଚାରକମାନେ ଏହା ବିଷୟରେ କିଛି କହିବା ପାଇଁ ଡରୁଥିଲେ ଏବଂ ମାତ୍ର ସେମାନଙ୍କଠାରେ ଜଣେ ସାନ ବ୍ୟକ୍ତି ରହିଥିଲେ। ଏହି ସାନ ବୃଦ୍ଧ ବ୍ୟକ୍ତି ଜଣକ ପାହାଡ଼ ଉପରୁ ଆସିଥିଲେ। ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ସେମାନଙ୍କୁ କହିବା ପାଇଁ ଆସୁଥିଲେ, ଏହି ବିଷୟକୁ ପରିଷ୍କାର କର, ନଚେତ ତୁମେମାନେ ବନ୍ଦିତ୍ୱ ଅବସ୍ଥାକୁ ଯିବା ପାଇଁ ଯାଉଅଛ। ଏବଂ ସେ ତାଙ୍କର ଭବିଷ୍ୟତବାଣୀର ଦିନଗୁଡ଼ିକ ସଫଳ ହେଉଥିବା ଦେଖିବା ପାଇଁ ବଞ୍ଚି ରହିଥିଲେ। ସେ ଜାରବିଆମ ଦ୍ୱିତୀୟର ଦିନଗୁଡ଼ିକରେ ଭବିଷ୍ୟତବାଣୀ କରିଥିଲେ, ଯିଏକି ଯେକୌଣସି ପ୍ରକାରେ ଜଣେ ବହିଷ୍କୃତ ବ୍ୟକ୍ତି ମାତ୍ର ଥିଲେ। ସେ ଅନ୍ୟ ରାଷ୍ଟ୍ରଗୁଡ଼ିକର ସପକ୍ଷବାଦୀ ଥିଲେ ଏବଂ ଏହି ସାନ ଆମୋସ ଭବିଷ୍ୟତବାଣୀ କରି ସେମାନଙ୍କୁ କହିଲେ, ସେ କହିଥିଲେ ଯେଉଁ ପରମେଶ୍ୱରଙ୍କୁ ତୁମେ ସେବା କରିବାର ଦାବି କରିଥାଅ ସେ ତୁମକୁ ବିନାଶ କରିବେ, ଏବଂ ସେ ତାହା କଲେ। ଏବଂ ଯଦି ତାଙ୍କ ସ୍ୱର ଆଜି ରାତିରେ ଏଠାରେ ବର୍ମିଙ୍ଗମରେ ରହିଥାନ୍ତା, ଏହା ମଣ୍ଡଳୀଗୁଡ଼ିକୁ ସେ ସମାନ ବିଷୟ ଦାବି କରାଇଥାନ୍ତା। ଯେଉଁ ପରମେଶ୍ୱରଙ୍କୁ ତୁମେ ସେବା କରିଅଛ ବୋଲି ଦାବି କର, ସେ କୌଣସି ଦିନେ ତୁମକୁ ବିନାଶ କରିଦେବେ। ମୁଁ ଏଠାରେ ଏହି ଦର୍ଶକବୃନ୍ଦଙ୍କୁ କଥା କହୁନାହିଁ, ଏହି ଟେପ୍ ଗୁଡ଼ିକ ସମଗ୍ର ବିଶ୍ୱକୁ ଯାଇଥାଏ। ବର୍ତ୍ତମାନ ମନେ ରଖନ୍ତୁ ତା ସତ ଅଟେ। ତାପରେ ସେ ଜାଣିବାକୁ ପାଇଲେ ଯେତେବେଳେ ସେ ନଗରକୁ ଆସିଲେ ଯେ ସେ ଏହି ସମସ୍ତ ବିଷୟବସ୍ତୁକୁ, ମୁଁ ଆଶ୍ଚର୍ଯ୍ୟ କରୁଛି ଯେ ସେ କିପରି ଅନୁଭବ କରିଥିବେ ପରମେଶ୍ୱରଙ୍କ ଲୋକମାନଙ୍କର ସେହି କ୍ଷୟକୁ ଦେଖିବା ଏବଂ ଦୃଷ୍ଟିପାତ କରିବା ଯାହାଙ୍କ ନିକଟକୁ ତାଙ୍କୁ ପଠାଯାଇଥିଲା। ମୁଁ ଆଶ୍ଚର୍ଯ୍ୟ କରୁଛି ଯେ କଣ ଆମେ ତାଙ୍କୁ ବର୍ତ୍ତମାନ ଗ୍ରହଣ କରିବା କି? ଯଦି ସେ ଭିତରକୁ ଆସିବେ ତେବେ କଣ ଆମେ ତାଙ୍କ ସହିତ ସହଯୋଗ କରିବା କି? କଣ ଆମେ ତାଙ୍କୁ ଆମର ସର୍ବୋତ୍ତମ ଦେବା କି? କଣ ଆମେ ତାଙ୍କୁ ଆମର ଧ୍ୟାନ ଦେବା କି? କଣ ଆମେ ମନଫେରଣ କରିବା କି? ଯଦି ସେ ଆମକୁ କହିବେ ଯେ ଆମେ ପ୍ରଭୁଙ୍କ ବାକ୍ୟକୁ ଫେରିଯିବା ଉଚିତ ଏବଂ ପ୍ରଭୁ କହିଥିବା ଅନୁଯାୟୀ କାର୍ଯ୍ୟ କରିବା ଉଚିତ। ମୁଁ ଆଶ୍ଚର୍ଯ୍ୟ କରୁଛି ଯେ ଆମର ଭଉଣୀମାନେ ସେମାନଙ୍କର ଛୋଟ ଛୋଟ କରି କାଟିଥିବା କେଶ ବିଷୟରେ କଣ କରିବେ? ଯଦି ଆମୋସ ଆସିବେ ତେବେ କଣ ସେମାନେ ସେମାନଙ୍କର କେଶକୁ ପୁନର୍ବାର ବଢ଼ିବାକୁ ଦେବେ କି? ସେ ଏହା ପ୍ରଚାର କରିବେ ଏବଂ ମୁଁ ଆପଣମାନଙ୍କୁ ତାହା କହୁଅଛି, କାରଣ ତାହା ପ୍ରଭୁଙ୍କର ବାକ୍ୟ ଅଟେ। ମୁଁ ଆଶ୍ଚର୍ଯ୍ୟ କରୁଛି ଯେ କଣ ଆମର ବୋର୍ଡ ଯିଏକି ଡିକନମାନଙ୍କୁ ନିଯୁକ୍ତ କରନ୍ତି, ତିନି କିମ୍ବା ଚାରିଥର ବିବାହିତ ହୋଇଥାନ୍ତି ଏବଂ ସେହିପରି ବିଷୟ ପ୍ରଭୃତି କରିଥାନ୍ତି ଏବଂ ଡିକନ ହେବାକୁ ଚେଷ୍ଟା କରିଥାନ୍ତି। ମୁଁ ଆଶ୍ଚର୍ଯ୍ୟ କରେ ଯଦି ଏହିସବୁ ବିଷୟ, ମୁଁ ଆଶ୍ଚର୍ଯ୍ୟ କରୁଛି ଯେ ସେହି ପୁରୁଷ ସହିତ କଣ କରିବେ ଯିଏକି ନିଜର ପତ୍ନୀଙ୍କୁ ଛୋଟ ଛୋଟ ଜାମା ସର୍ଟ ପିନ୍ଧିବାକୁ ଦିଅନ୍ତି ଏବଂ ସେଠାରେ ରାସ୍ତାରେ ବାହାରି ଯିବାକୁ ଦିଅନ୍ତି ଏବଂ ପ୍ରାଙ୍ଗଣରେ ବାହାରେ ଅଗଣାରେ ଘାସ କାଟିବାକୁ ଦିଅନ୍ତି ଯେତେବେଳେ କି ଲୋକମାନେ ସେ ବାଟ ଦେଇ ଯାଉଥାନ୍ତି। ମୁଁ ଆଶ୍ଚର୍ଯ୍ୟ କରୁଛି ଯେ ସେହିପରି ଜଣେ ବ୍ୟକ୍ତିଙ୍କୁ କଣ କହିବେ? ସେ ନିଶ୍ଚିତ ଭାବରେ ତାଙ୍କ ଭିତରେ ଥିବା ସେ ସମସ୍ତ କିଛି ବିଷୟ ସହିତ ଏହାକୁ ଚିତ୍କାର କରି କହିବେ, କାରଣ ତାଙ୍କ ପାଖରେ ସଦାପ୍ରଭୁ ଏହି କଥା କୁହନ୍ତି ରହିଥିଲେ ଏବଂ ସେ ତାହା ବ୍ୟତୀତ ଆଉ ଅନ୍ୟ କିଛି କରିପାରିବେ ନାହିଁ। ସେହି ଦିନରେ ସେମାନଙ୍କୁ ଏକ ରୋଗର ଖରାପ ମାମଲାରେ ଆତ୍ମିକ ବିସ୍ମୃତିରେ ଆକ୍ରାନ୍ତ ଥିବାର ପାଇଥିଲେ ଏବଂ ଠିକ ତାହା ହିଁ ଅଟେ ଯାହାକି ଆଜି ଆମର ରହିଅଛି। ତେବେ ସେ କିପରି ଜାଣିଲେ ଯେ କଣ ଘଟିବାକୁ ଯାଉଥିଲା? ଆମୋସ କିପରି ଜାଣିଥାନ୍ତି? ପ୍ରଥମେ ସେ ଜଣେ ଭବିଷ୍ୟତ ବକ୍ତା ଥିଲେ ଏବଂ ପରବର୍ତ୍ତୀ ବିଷୟ ସେ ରୋଗ ଦ୍ୱାରା ଜାଣୁଥିଲେ ଯେ ରୋଗ ନିର୍ଣ୍ଣୟ କଣ ଥିଲା ଏବଂ ସେ ଜାଣୁଥିଲେ ଯେ ଫଳାଫଳ କଣ ଥିଲା। ଯଦି ଜଣେ ଡାକ୍ତର ଏକ ଘାତକ ରୋଗକୁ ଦେଖନ୍ତି ଏବଂ ଦେଖନ୍ତି ଯେ ସେହି ଘାତକ ରୋଗଟି ବଢ଼ିଯାଇଅଛି, ସେ ଜାଣିଯାନ୍ତି ଯେ ସେଠାରେ ମୃତ୍ୟୁ ଛଡ଼ା ଆଉ କିଛି ବାକି ନାହିଁ। ତାହିଁ ସବୁ କିଛି ଅଟେ ଯେପର୍ଯ୍ୟନ୍ତ କି ପରମେଶ୍ୱର ଏହା ବିଷୟରେ କିଛି ନ କରନ୍ତି। ତେବେ ଯେତେବେଳେ ଆପଣ ଏକ ନଗରକୁ ଦେଖନ୍ତି ଏବଂ ଆପଣ ଏକ ଲୋକମାନଙ୍କୁ ଦେଖନ୍ତି, ଆପଣ ଏକ ମଣ୍ଡଳୀକୁ ଦେଖନ୍ତି ଏବଂ ସେହି ଲୋକମାନଙ୍କୁ ଦେଖନ୍ତି ଯେଉଁମାନେ କି ପରମେଶ୍ୱରଙ୍କ ଠାରୁ ବହୁତ ଦୂରରେ ଅଟନ୍ତି, ତେବେ ସେଠାରେ ରୋଗ ନିର୍ଣ୍ଣୟ ବ୍ୟତୀତ ଆଉ କିଛି ବାକି ନଥାଏ, ମାତ୍ର ପାପ ଏବଂ ପାପର ବେତନ ହେଉଛି ମୃତ୍ୟୁ, ଏହା ମରୁଥାଏ। ରୋଗ ନିର୍ଣ୍ଣୟ ଏହା ପ୍ରମାଣ କରେ ଯେ ତାହା କଣ ଅଟେ। ଆପଣ ଦେଖନ୍ତୁ ଯେତେବେଳେ ଲୋକମାନେ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଆନ୍ତି ଏବଂ ବାକ୍ୟକୁ ଶୁଣନ୍ତି ନାହିଁ, ବାକ୍ୟ ପାଇଁ ଆଉ ଅଧିକ ଇଚ୍ଛା ରହେ ନାହିଁ, ତାହେଲେ ସେଠାରେ ଏହାର ଗୋଟିଏ ମାତ୍ର ରୋଗ ନିର୍ଣ୍ଣୟ ଅଛି, ଯେଉଁ ପ୍ରାଣ ପାପ କରେ ସେହି ପ୍ରାଣ ମରିବ। ଅବିଶ୍ୱାସ ତୁମକୁ ପରମେଶ୍ୱରଙ୍କ ଠାରୁ ପୃଥକ କରିବ, ତା ଅବିକଳ ଠିକ। ତାହା ସେ ଜାଣିଥିଲେ ଯେ ଏହି ରୋଗଟି କଣ ଅଟେ, ଫଳାଫଳ କଣ ଅଟେ, ଯେତେବେଳେ ସେ ସେହି ନଗରରେ ପାପର ଏହି ରୋଗକୁ ଦେଖିଥିଲେ। ତେବେ ଏହି ବିସ୍ମୃତି ଆମମାନଙ୍କୁ କୁହାଯାଇଅଛି ଯେ ତାହା ଏକ ଆପଣଙ୍କୁ ଏପରି ଏକ ସ୍ଥାନରେ ରଖିଦିଏ ଯେଉଁଠାରେ କି ଆପଣ ନିଜକୁ ଚିହ୍ନି ପାରନ୍ତି ନାହିଁ। ତେବେ ଏହା ଏକ ଅସାଧାରଣ ବିଷୟ ଅଟେ, ଏହା ପ୍ରାୟତଃ ଘଟିତ ହୁଏ ନାହିଁ, ମାତ୍ର ଏହା ହଠାତ୍ ଧକ୍କା ବା ଆଘାତ ଯୋଗୁଁ ହୋଇଥାଏ। ଏପରି କେହି ଅଟନ୍ତି ଯେ କି ଜାଣନ୍ତି ନାହିଁ ଯେ ସେମାନେ କିଏ। ଆପଣ ଏହାକୁ ଯୁଦ୍ଧ ସମୟରୁ ପାଆନ୍ତି। ବେଳେବେଳେ ସୈନିକମାନେ ଏଥିରୁ ଆକ୍ରାନ୍ତ ହୋଇଥାନ୍ତି, ବେଳେବେଳେ ଲୋକମାନେ ଏଥିରୁ ଆକ୍ରାନ୍ତ ହୋଇଥାନ୍ତି। ଅନ୍ୟ ଏକ ବିଷୟ ଯାହାକି ଏହାର କାରଣ ଅଟେ ତାହା ହେଉଛି ଚିନ୍ତା। ଚିନ୍ତା ଯୋଗୁଁ ଏହା ହୋଇଥାଏ। ଚିନ୍ତାର କୌଣସି ସଦ୍ଗୁଣ ନାହିଁ, ଆଦୌ ନାହିଁ। ହଁ, ତେବେ କେବଳ ଚିନ୍ତାକୁ ଛାଡ଼ି ଦିଅନ୍ତୁ ଏବଂ ବିଶ୍ୱାସକୁ ଗ୍ରହଣ କରନ୍ତୁ। କେହି ଜଣେ କହିଲେ, ତେବେ ବର୍ତ୍ତମାନ କ'ଣ ହେବ ଯଦି ଆଜି ସକାଳେ ଆପଣଙ୍କୁ ଗୁଳି କରାଯିବାକୁ ଯାଉଅଛି, କ'ଣ ଆପଣ ଚିନ୍ତା କରିବେ ନାହିଁ କି? ମୁଁ କହିଲି, ନା, ସେହିପରି ଚିନ୍ତା କରେ ନାହିଁ। କାହିଁକି? ମୁଁ କହିଲି, ଚିନ୍ତା ମୋର ଅବସ୍ଥାକୁ ଖରାପ କରିବା ଛଡ଼ା ଆଉ କିଛି କରିପାରିବ ନାହିଁ। ତେବେ ବିଶ୍ୱାସ ରଖିବାଟା ତାହେଲେ ଆମ ପାଇଁ କ'ଣ ଭଲ କରିବାକୁ ଯାଉଅଛି? ମୁଁ କହିଲି, ଏହା ମୋତେ ଉଦ୍ଧାର କରିପାରେ ଏବଂ ତାହା ହିଁ ଠିକ ଅଟେ। ଦେଖନ୍ତୁ, ତେଣୁକରି ଚିନ୍ତାରେ କୌଣସି ସଦ୍ଗୁଣ ନାହିଁ, ଆଦୌ ନାହିଁ, ମାତ୍ର ବିଶ୍ୱାସରେ ସମସ୍ତ ସଦ୍ଗୁଣ ଅଛି। ବିଶ୍ୱାସ କରନ୍ତୁ, ବେଳେବେଳେ ଚିନ୍ତା ଯୋଗୁଁ ତାହା ହୋଇଥାଏ। ଏବଂ ଆଉ ଏକ କାରଣ ଯାହା ଯୋଗୁଁ ଏହାକୁ ଲୋକମାନଙ୍କ ମଧ୍ୟରେ ହୋଇଥାଏ ତାହା ହେଉଛି ଦୁଇଟି ମତ ମଧ୍ୟରେ ରହିବା। ତାହା ବିସ୍ମୃତିର କାରଣ ହେବ ଏବଂ ଏହା ଆପଣଙ୍କୁ ଏପରି ଏକ ସ୍ଥାନକୁ ନେଇଯାଏ ଯେଉଁଠାରେ କି ଆପଣ ପ୍ରକୃତରେ ଯାହା ଆପଣ କରିଥାନ୍ତି, ଆପଣ ନିଜର ଯୁକ୍ତିତର୍କର ବିଚାରଗୁଡ଼ିକ ହରାଇଥାନ୍ତି, ଆପଣ ନିଜର ମସ୍ତିଷ୍କ ହରାଇଥାନ୍ତି। ଆପଣ କରିପାରନ୍ତି ନାହିଁ, ଆପଣ ଜାଣନ୍ତି ନାହିଁ ଯେ ଆପଣ କିଏ ଅଟନ୍ତି। ଆପଣ ନିଜକୁ ଚିହ୍ନି ପାରନ୍ତି ନାହିଁ। ଆପଣ ଆଖପାଖରେ ଚଲାବୁଲା କରିପାରନ୍ତି, ଖାଇପାରନ୍ତି ଏବଂ ସବୁକିଛି କରିପାରନ୍ତି, ମାତ୍ର ଆପଣ ତଥାପି ଆପଣ ନିଜକୁ ଚିହ୍ନି ପାରନ୍ତି ନାହିଁ। ଆପଣ ନିଜର ବିଦ୍ୱାନ ଶିକ୍ଷା ପାଇପାରନ୍ତି, ଆପଣ ପାରନ୍ତି ସମାନ ଶିକ୍ଷା ଯାହାକି ଆପଣଙ୍କର ରହିଥିଲା, ମାତ୍ର ଆପଣ ଜାଣନ୍ତି ନାହିଁ ଯେ ତାହା କେଉଁଠାରୁ ଆସିଥିଲା। ଆପଣ ଜାଣନ୍ତି ନାହିଁ ଯେ ଆପଣ କିଏ, ଆପଣ କେଉଁଠାରୁ ଅଟନ୍ତି, ତାହା ବିସ୍ମୃତି ଅଟେ। ସେହିପରି ଭାବରେ ଆମକୁ କୁହାଯାଇଅଛି, ଆମେମାନେ ଏହି ମାନବ ଜୀବନରେ ଆମର ପରିବାର ସହିତ ବିବାହ ଦ୍ୱାରା ପରିଚିତ ହୋଇଥାଉ ଏବଂ ଆମ ପତ୍ନୀମାନଙ୍କ ସହିତ ଆମେ ବିବାହ କରିଥାଉ ଏବଂ ଆମ ପରିବାରଟି ଆମର ବିବାହର ମିଳନ ଦ୍ୱାରା ଚିହ୍ନିତ ହୋଇଥାଏ। ଏବଂ ତାପରେ ଆମେମାନେ କ'ଣ ଚିନ୍ତା କରିବା, କ'ଣ ହେବ ଯଦି ଏହି ଭୟାନକ ବିଷୟ ଆପଣଙ୍କ ସହିତ ଘଟିତ ହୁଏ ଏବଂ ଆପଣ ମନେ ରଖିବାକୁ ସମର୍ଥ ହୁଅନ୍ତି ନାହିଁ ଯେ ଆପଣ କାହାକୁ ବିବାହ କଲେ, ଆପଣଙ୍କର ପତ୍ନୀ କିଏ, ଆପଣଙ୍କର ସନ୍ତାନମାନେ କିଏ, ଆପଣଙ୍କର ପିତା ଏବଂ ମାତା କିଏ, ଆପଣଙ୍କର ପଡ଼ୋଶୀ କିଏ, ତାହା ଏକ ଭୟଙ୍କର ବିଷୟ ହେବ। ତାପରେ ଆମେମାନେ ପୁନର୍ବାର ଚିହ୍ନିତ ହୋଇଥାଉ ବୁଦ୍ଧିମାନ ହେବା ଦ୍ୱାରା ଏବଂ ପଶୁ ଜୀବନଠାରୁ ଭିନ୍ନ ହେବା ଦ୍ୱାରା ନିଜକୁ ମାନବ ଜାତିରେ ପରିଚିତ କରାଇପାରେ। ପଶୁ ଚିନ୍ତା କରିପାରେ ନାହିଁ, ସେ କେବଳ ଧ୍ୱନି ଦ୍ୱାରା ଗତି କରେ, ତାର କୌଣସି ପ୍ରାଣ ନଥାଏ। ଏବଂ ମାତ୍ର ଆମେ ତ ପଶୁ ଜୀବନଠୁ, ଯାହା ଆମକୁ ଭିନ୍ନ କରିଥାଏ, ଆମେମାନେ ଏକ ସ୍ତନ୍ୟପାୟୀ ପ୍ରାଣୀ ଅଟୁ, ମାତ୍ର ଯାହା ସେହି ସ୍ତନ୍ୟପାୟୀ ଉଷ୍ମରକ୍ତ ପ୍ରାଣୀ ଅଟେ ଏବଂ ଆମେମାନେ ପଶୁମାନଙ୍କର ବୈଶିଷ୍ଟ୍ୟତାରେ ଅଛୁ। ମାତ୍ର ଯାହା ଆମକୁ ଭିନ୍ନ କରିଥାଏ ତାହା ହେଉଛି ଆମମାନଙ୍କ ପାଖରେ ଏକ ପ୍ରାଣ, ଏକ ବିବେକ ରହିଅଛି, ଯାହାଦ୍ୱାରା ଆମେମାନେ ଚିହ୍ନିତ ହୋଇଥାଉ, ଯାହାକି ଆମକୁ କୁହେ ଯେ କ'ଣ ଠିକ ଏବଂ କ'ଣ ଭୁଲ ଅଟେ। ତେବେ ସେଠାରେ ଏକ ସ୍ଥାନ ଅଛି ଯେତେବେଳେ ଆପଣ ଏହି ବିସ୍ମୃତିରେ ଆକ୍ରାନ୍ତ ହୁଅନ୍ତି। ହୋଇପାରେ ଯେ ଆପଣ ନବୁକଦନେଶ୍ୱରଙ୍କ ପରି ହୋଇଯାଆନ୍ତି। ତାହା ଥିଲା ଯିଏ ନିଜକୁ ଥରେ ଉନ୍ନତ କରିଥିଲା ଏବଂ ପରମେଶ୍ୱର ତାଙ୍କୁ ଏହା ଭାବିବା ପାଇଁ ଦେଲେ ଯେ ସେ ଜଣେ ପଶୁ ଅଟନ୍ତି ଏବଂ ସେ ପ୍ରାନ୍ତରରେ ବାସ କରିଥିଲେ ଏବଂ ଏକ ବଳଦ ପରି ଘାସ ଖାଇଥିଲେ ଏବଂ ତାଙ୍କର କେଶଗୁଡ଼ିକ ଉତ୍କର୍ଷ ପକ୍ଷୀର ପରଗୁଡ଼ିକ ପରି ଦେହରେ ବଢି ଯାଇଥିଲା ଏବଂ ସେ ତାଙ୍କ ଭିତରେ ଏକ ପଶୁର ହୃଦୟ ହୋଇଯାଇଥିଲେ। ବୁଝିଲେ, ତାହା ବିସ୍ମୃତି ଥିଲା, କାରଣ ସେ ଭୁଲି ଯାଇଥିଲେ ଯେ ସେ ଜଣେ ରାଜା ଥିଲେ, ସେ ଭୁଲି ଯାଇଥିଲେ ଯେ ସେ ଜଣେ ମଣିଷ ଥିଲେ ଏବଂ ସେ ଭାବିଥିଲେ ଯେ ସେ ଜଣେ ପଶୁ ଅଟନ୍ତି। ତେଣୁ ସେ ଏକ ପଶୁ ପରି ଆଚରଣ କରିଥିଲେ, କାରଣ ସେ ଭୁଲି ଯାଇଥିଲେ ଯେ ସେ ଜଣେ ମଣିଷ ଅଟନ୍ତି। ଆଜି ତାହା ବହୁତ ସହଜ ଅଟେ ଏବଂ ଆମେ ବେଳେବେଳେ ଭୁଲି ଯାଇଥାଉ ଯେ ଖ୍ରୀଷ୍ଟିଆନ ମଣ୍ଡଳୀଟି କ'ଣ। ଆମେ ଜଗତ ପରି ଆଚରଣ କରିଥାଉ, ତାହା ଏହା ଦର୍ଶାଇ ଥାଏ ଯେ ଆମେମାନେ ଆତ୍ମିକ ବିସ୍ମୃତିରେ ଆକ୍ରାନ୍ତ ଅଟୁ। କାରଣ ଯେ ଆପଣ ଖ୍ରୀଷ୍ଟିଆନ ପରି ଆଚରଣ କରନ୍ତି ନାହିଁ, ଆପଣ ଜଗତ ପରି ଆଚରଣ କରନ୍ତି। ଆପଣ ଜଗତର ହୃଦୟ ପାଇଥାନ୍ତି ଏବଂ ଏହା ଯୋଗୁଁ ତାହା ହୋଇଥାଏ। ଏଠାରେ ଆମେମାନେ ପାଉ ଯେ ଇସ୍ରାଏଲ ମିଶିଥିଲା, ଜଗତ ସହିତ ମିଶିଥିଲା ଏବଂ ଏହି ପତିତ ଅବସ୍ଥାରେ ପଡ଼ିଯାଇଥିଲା। ଏବଂ ଏହି ଭବିଷ୍ୟତ ବକ୍ତାଙ୍କୁ ଯଦି ସମ୍ଭବ ହୁଏ ସେମାନଙ୍କୁ ସେଥିରୁ କାଢି ଆଣିବା ପାଇଁ ଓ ସେମାନଙ୍କୁ କଥା କହିବା ପାଇଁ ପଠାଯାଇଥିଲା। ପରମେଶ୍ୱର ତାହାଙ୍କ ଅନୁଗ୍ରହରେ ପୃଥିବୀର ଅନ୍ୟ ସମସ୍ତ ପରିବାର ଠାରୁ ଇସ୍ରାଏଲକୁ ବାଛିଥିଲେ, ଅନୁଗ୍ରହ ତାହା କରିଥିଲା। ସେ ସେମାନଙ୍କୁ ପସନ୍ଦ ଭୂମି ଦେଇଥିଲେ, ସେ ସେମାନଙ୍କୁ ଘର ଦେଇଥିଲେ ଯାହା ସେମାନଙ୍କୁ କେବେ ନିର୍ମାଣ କରିବାକୁ ପଡ଼ିନଥିଲା। ପରମେଶ୍ୱର ତାହା କରିଥିଲେ, ସେମାନଙ୍କୁ ବାଛିଥିଲେ। ସେ ସେମାନଙ୍କୁ ଚାଷ ଜମି ଦେଇଥିଲେ ଯାହାକି ସେମାନେ କେବେ ବି କିଣିନଥିଲେ। ସେ ସେମାନଙ୍କୁ ଦେଇଥିଲେ, ସେ ସେମାନଙ୍କୁ ଭୋଜନ ଦେଇଥିଲେ ଯାହା ସେମାନେ କେବେ ବି ରୋପଣ କରିନଥିଲେ। ସେ ସେମାନଙ୍କୁ କୂଅଗୁଡ଼ିକ ଦେଇଥିଲେ ଯାହା ସେମାନେ କେବେ ବି ଖୋଳିନଥିଲେ। ସେ ସେମାନଙ୍କୁ ବିଜୟ ପ୍ରଦାନ କରିଥିଲେ ଯାହା ସେମାନେ କେବେ ବି ଜିତିନଥିଲେ। ସେ ସେମାନଙ୍କୁ ଅନୁଗ୍ରହ ପ୍ରଦାନ କରିଥିଲେ ଯାହାର ସେମାନେ କେବେ ବି ଯୋଗ୍ୟ ନଥିଲେ। ପରମେଶ୍ୱର ଏହି ଲୋକମାନଙ୍କ ପାଇଁ, ଇସ୍ରାଏଲ ପାଇଁ, ତାହାଙ୍କର ମନୋନୀତ, ତାହାଙ୍କର ପ୍ରିୟ ଲୋକମାନଙ୍କ ପାଇଁ ନିଜ ଅନୁଗ୍ରହ ଦ୍ୱାରା ତାହା କରିଥିଲେ। ଏବଂ ସେ ବାଇବେଲରେ କହିଥିଲେ, ସେ ତାଙ୍କୁ କ୍ଷେତରେ ଏକ ଛୋଟ କନ୍ୟା ରୂପରେ ନିଜ ରକ୍ତରେ ଜୁଡ଼ୁବୁଡ଼ୁ ଥିବାର ପାଇଥିଲେ, ଆଉ ସେ ତାଙ୍କୁ ধুই পরিষ্কার করেছিল এবং যাহা সে করেছিল। মাত্র পরমেশ্বর তাঁকে এই সমস্ত দয়া দেখাইবা পরে এবং সে ধনী হয়ে যাইছিল, তার বিস্মৃতি বিস্মৃতিরে আক্রান্ত হয়েছিল এবং সে সেই সব জিনিস ভুলিগলা যে এই বিষয়গুলিক কেউঠারু আসিছি। মু ভাবুছি যে তাহা 1964 ৰ যুক্তৰাষ্ট্ৰ আমেরিকার এক চিত্র অটে। ଏହା ସେହି ସମାନ ରୋଗରେ ପୀଡିତ ହୋଇଅଛି। ଆମେମାନେ ଏକ ମହାନ ଶକ୍ତିଶାଳୀ ମଣ୍ଡଳୀ ଅଟୁ, ଆମେମାନେ ଏକ ମହାନ ଶକ୍ତିଶାଳୀ ଜନସମୂହ ଅଟୁ, ଆମେମାନେ ସଂଖ୍ୟାରେ ଲକ୍ଷ ଲକ୍ଷ ଅଟୁ ଏବଂ ଆମେମାନେ ଭୁଲି ଯାଇଛୁ ଯେ ଏହିସବୁ ବିଷୟ କେଉଁଠାରୁ ଆସିଅଛି। ସେମାନଙ୍କର ଏଥିର ଏକ ଖରାପ ମାମଲା ରହିଥିଲା। ପରମେଶ୍ୱର ସେମାନଙ୍କ ପ୍ରତି ମଙ୍ଗଳମୟ ରହିଥିଲେ ଏବଂ ସେମାନଙ୍କୁ ସମସ୍ତ ପ୍ରତିମା ପୂଜକ ଦେଶରୁ ବାହାର କରି ଆଣିଥିଲେ ଏବଂ ସେମାନଙ୍କୁ ଏକ ପୃଥକୀକୃତ ଲୋକ କରିଥିଲେ, ସେମାନଙ୍କୁ ନିଜ ପ୍ରତି ପୃଥକୀକୃତ କରିଥିଲେ। ସେ କହିଥିଲେ ସେ ଅନ୍ୟ ଦେଶରୁ ଏକ ଦ୍ରାକ୍ଷାଲତାକୁ ବାହାର କଲେ, ତାକୁ ଅନ୍ୟ ଦେଶରେ ରୋପଣ କଲେ ଏବଂ ସେ ଏହାକୁ କିପରି ଭାବରେ ଚାରିପାଖରେ ଦେଖାଶୁଣା କଲେ ଯେ ତାହା ଫଳ ଉତ୍ପାଦନ କରିବ ଓ ଫଳପ୍ରଦ ହେବ। ମାତ୍ର ସେ ଦ୍ରାକ୍ଷାଲତା ତାହା ଭୁଲିଗଲା ଯେ ତାହାର ଆଶୀର୍ବାଦ ଗୁଡିକ କେଉଁଠାରୁ ଆସୁଅଛି। ଠିକ ସେହିପରି ଭାବରେ ପରମେଶ୍ୱରଙ୍କ ଲୋକମାନେ ମଧ୍ୟ ଏହି ଶେଷ ଦିନ ମାନଙ୍କରେ ଭୁଲି ଯାଇଛନ୍ତି ଯେ ଜଣେ ଖ୍ରୀଷ୍ଟିଆନ ହେବାର ସାକ୍ଷର ଅର୍ଥ କ'ଣ। ଏହା ପୁଣି ଥରେ ଏହି ବିସ୍ମୃତି ଲୋକମାନଙ୍କ ଉପରେ ଆସିଯାଇଛି। ସେମାନେ ନିଜକୁ ଚିହ୍ନି ପାରୁନାହାନ୍ତି। ସେମାନେ ଏହା ବିଷୟରେ ସବୁକିଛି ଭୁଲି ଯାଇଥିଲେ। ସେମାନେ ତାହାଙ୍କର ପବିତ୍ରତା ବିଷୟ ଭୁଲି ଯାଇଥିଲେ। ସେମାନେ ତାଙ୍କ ନିୟମ ଭୁଲି ଯାଇଥିଲେ। ସେ ସ୍ତ୍ରୀ ଲୋକମାନେ ଅନ୍ୟ ସ୍ତ୍ରୀମାନଙ୍କ ପରି ଜୀବନଯାପନ କରୁଥିଲେ। ପରମେଶ୍ୱରଙ୍କ ମଣ୍ଡଳୀ ଏବଂ ତାହାଙ୍କର ଲୋକମାନେ ସର୍ବଦା ଏକ ପୃଥକୀକୃତ ଲୋକ, ଏକ ଆହ୍ୱାନ ପ୍ରାପ୍ତ ଲୋକ, ଏକ ବିଚିତ୍ର ଲୋକ, ଏକ ପବିତ୍ର ରାଷ୍ଟ୍ର, ଏକ ରାଜକୀୟ ପୁରୋହିତ ହୋଇ ରହି ଆସିଥାନ୍ତି। ପରମେଶ୍ୱରଙ୍କ ଆତ୍ମିକ ବଳିଦାନ ସେମାନଙ୍କ ଉଷ୍ଠାଧରର ଫଳ ଉତ୍ସର୍ଗ କରିଥାନ୍ତି, ତାହାଙ୍କର ନାମକୁ ପ୍ରଶଂସା କରିଥାନ୍ତି। ପରମେଶ୍ୱର ତାଙ୍କର ମଣ୍ଡଳୀକୁ ଡାକିଲେ ଏବଂ ଏହାକୁ ଠିକ୍ ସେ ସମାନ ଉଦ୍ଦେଶ୍ୟ ପାଇଁ ଜଗତରୁ ପୃଥକୀକୃତ କରିଥିଲେ ଏବଂ ସେ ଏହା ପାଇଁ ଏକ ନିୟମ ଦିଅନ୍ତି ଏବଂ ସେ ଏହାକୁ ପବିତ୍ର ହେବାକୁ ଅଛି। ସେ କହିଲେ, ମୁଁ ପବିତ୍ର ଅଟେ ଏବଂ ତୁମେମାନେ ପବିତ୍ର ହେବା ଉଚିତ ଏବଂ ପବିତ୍ରତା ବିନା କୌଣସି ମନୁଷ୍ୟ କେବେ ପ୍ରଭୁଙ୍କୁ ଦେଖିବ ନାହିଁ। ପରମେଶ୍ୱର ନିଜେ ଏହା କହିଥିଲେ ଏବଂ ସେହି ଲୋକମାନଙ୍କୁ ଏହି ପ୍ରକାରର ଲୋକ ହେବା ନିମନ୍ତେ ଡାକିଥିଲେ। ମାତ୍ର ସେମାନେ ଏହା ବିଷୟରେ ଭୁଲି ଯାଇଥିଲେ। ସେମାନେ ତାଙ୍କର ନିୟମ ସକଳ ଭୁଲି ଯାଇଥିଲେ ଏବଂ ସେମାନେ ନିଜର ନୈତିକତା ଗୁଡିକୁ ଭୁଲି ଯାଇଥିଲେ। ରାସ୍ତାରେ ଥିବା ସ୍ତ୍ରୀ ଲୋକମାନେ, ସେଠାରେ ବାହାରେ ଥିବା ଇସ୍ରାଏଲୀୟ ସ୍ତ୍ରୀ ଲୋକମାନେ, ପ୍ରତ୍ୟେକ ଜଣ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହେବାର ଆଶା କରୁଥିଲେ, ଯେପରିକି ଖ୍ରୀଷ୍ଟଙ୍କୁ ଜନ୍ମ ଦିଅନ୍ତି ଏବଂ ତାପରେ ସେହିପରି ଭାବରେ ଆଚରଣ କରିବା। ସେମାନଙ୍କର ଚରିତ୍ର ଭୟଙ୍କର ଥିଲା। ମୁଁ ଏଠାରେ ଗୋଟିଏ ମିନିଟ୍ ପାଇଁ ଏହା କହିବା ହେତୁ ଅଟକି ଯିବାକୁ ଚାହେଁ ଯେ ଆଜି ଆମ ଲୋକମାନଙ୍କ ମଧ୍ୟରେ ସେ ସମାନ ବିଷୟ ଅଟେ। ଯେଉଁମାନେ କି ନିଜକୁ ଖ୍ରୀଷ୍ଟିଆନ ବୋଲି କୁହନ୍ତି, ସେମାନଙ୍କର ଚରିତ୍ର ଯଦି ଆପଣ କେବଳ ହୃଦୟଙ୍ଗମ କରିବେ। ଥରେ ଦକ୍ଷିଣ ପ୍ରାନ୍ତରେ ମୁଁ ଏଠାରେ ତଳେ ଏକ କାହାଣୀ ପଢୁଥିଲି, ଯେଉଁଠାରେ କି ଯେତେବେଳେ ସେମାନଙ୍କର ଦାସତ୍ୱ ପ୍ରଥା ରହିଥିଲା, ସେମାନେ ସେହି ଲୋକମାନଙ୍କୁ ନେଇ ବଜାରରେ ବିକ୍ରୟ କରୁଥିଲେ, ଠିକ୍ ଯେପରିକି ଆପଣ ଏକ ବ୍ୟବହୃତ କାର୍କୁ କରିଥାନ୍ତି। ଏବଂ ତାପରେ ସେଠାରେ ଜଣେ କ୍ରେତା ଦଲାଲ ରହୁଥିଲା, ଯିଏକି ଆସନ୍ତି ଏବଂ ଏହି କ୍ରୀତଦାସମାନଙ୍କୁ ନେଇ ସେମାନଙ୍କୁ କିଣା ବିକା କରନ୍ତି, ଏବଂ ଯେପରିକି ଆପଣ ଏକ କାର୍ କିମ୍ବା କିଛି ଗୋଟାଏ ସହ କରିଥାନ୍ତି। ଏବଂ ସେହି କ୍ରୀତଦାସମାନେ ସେମାନଙ୍କର ନିଜ ଦେଶଠାରୁ ଦୂରରେ ରହିଥିଲେ, ସେମାନେ ଆଫ୍ରିକାରୁ ଥିଲେ। ସେହି ବୋଇସ୍ ସେମାନଙ୍କୁ ଅପହରଣ କରି ସେମାନଙ୍କୁ ଏଠାରେ ଏହି ଦ୍ୱୀପପୁଞ୍ଜକୁ ଆଣୁଥିଲେ ଏବଂ ତାପରେ ସେମାନଙ୍କୁ ଆମେରିକା ଭିତରକୁ ଚୋରା ଚାଲାଣ କରି ନେଇ ଆସୁଥିଲେ ଏବଂ ଜାମାଇକାରେ ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ରୀତଦାସ କରି ବିକ୍ରି କରିଦେଉଥିଲେ। ବର୍ତ୍ତମାନ ଆମେମାନେ ପାଉ ଯେ ସେହି ଲୋକମାନେ ଦୁଃଖରେ ମିରିୟମାଣ ହୋଇ ରହୁଥିଲେ। ସେମାନଙ୍କୁ ନିଜ ଘରୁ ଅପହରଣ କରି ନିଆଯାଇଥିଲା, ସେମାନଙ୍କୁ ଏକ ଶତ୍ରୁ ଦ୍ୱାରା ବାହାର କରି ନିଆଯାଇଥିଲା ଏବଂ ସେମାନେ ଦୁଃଖରେ ରହୁଥିଲେ। ସେମାନେ ନିଜର ସ୍ୱାମୀଙ୍କୁ କଦାପି ଆଉ ଅଧିକ ଦେଖିବେ ନାହିଁ, କିମ୍ବା ସେମାନଙ୍କର ପତ୍ନୀଙ୍କୁ ଆଉ ଦେଖିବେ ନାହିଁ, ସେମାନଙ୍କର ପିତା ଏବଂ ମାତାଙ୍କୁ, ସେମାନଙ୍କର ପିଲାମାନଙ୍କୁ କଦାପି ଆଉ ଅଧିକ ଦେଖିବେ ନାହିଁ। ସେମାନେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କୁ କାମ କରାଇବା ହେତୁ ଚାବୁକ ଦ୍ୱାରା କରୋଡା ପ୍ରହାର କରିବାକୁ ପଡୁଥିଲା, କାରଣ ସେମାନେ ଦୁଃଖରେ ମିରିୟମାଣ ହୋଇ ରହୁଥିଲେ। ଏବଂ ଦିନେ ଜଣେ ଦଲାଲ ଏକ ନିର୍ଦ୍ଦିଷ୍ଟ କୃଷି କ୍ଷେତ୍ରକୁ ଆସିଲେ। ସେ ସେଠାରେ ଦାସମାନଙ୍କର ଏକ ସମୂହକୁ କାମ କରୁଥିବାର ଦେଖିଲେ ଏବଂ ସେ ଭିତରକୁ ଗଲେ ଏବଂ ମାଲିକଙ୍କୁ ପଚାରିଲେ, ଆପଣଙ୍କର କେତେ ଦାସ ଅଛନ୍ତି? ପ୍ରାୟ 100। ପଚାରିଲେ, କଣ ଆପଣଙ୍କ ପାଖରେ ଏପରି କେହି ଅଛି କି ଯାହାକୁ ଆପଣ ଅଦଳ ବଦଳ କିମ୍ବା ବିକ୍ରୟ କରିବେ? କହିଲେ, ହଁ। କହିଲେ, ମତେ ସେମାନଙ୍କୁ ଦେଖିବାକୁ ଦିଅନ୍ତୁ। ଏବଂ ସେ କ୍ଷେତକୁ ଯାଇ ସେମାନଙ୍କୁ ଅନାଇଲେ ଏବଂ ସେ ଦେଖିଲେ ଯେ ସେମାନଙ୍କୁ ଚାରିଆଡେ ଚାବୁକ ମାରିବାକୁ ପଡୁଅଛି। ଆଉ କିଛି ସମୟ ପରେ ସେ ଜଣେ ଯୁବା ଲୋକକୁ ଦେଖିଲେ ଯାହାକୁ ସେମାନଙ୍କୁ ଚାବୁକ ମାରିବାକୁ ପଡୁନଥିଲା। ସେ ତାର ଛାତି ବାହାର କରି ମୁଖକୁ ଉପର କରି ରହିଥିଲା, ତାକୁ ଚାବୁକ ମରାଯିବାକୁ ପଡୁନଥିଲା। ତେଣୁ ସେ ଦଲାଲ କହିଲେ, ମୁଁ ସେହି କ୍ରୀତଦାସକୁ କିଣିବାକୁ ପସନ୍ଦ କରିବି। ତେବେ ସେହି ମାଲିକ କହିଲେ, ମାତ୍ର ସେ ତ ବିକ୍ରୟ କରାଯିବା ହେତୁ ନୁହେଁ। ସେ ପଚାରିଲେ, ତେବେ ସେହି ଦାସଠାରେ କି ପାର୍ଥକ୍ୟ ଅଛି? କହିଲେ, ସେ ଦାସ କଣ ଅବଶିଷ୍ଟ ଅନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱକାରୀ ମୁନିବ କି? ସେ କହିଲେ, ନା, ସେ କେବଳ ଜଣେ କ୍ରୀତଦାସ ହିଁ ଅଟେ। ସେ କହିଲେ, ତେବେ ବୋଧହୁଏ ଆପଣ ତାକୁ ଅଲଗା କିଛି ଖାଇବାକୁ ଦେଉଥାନ୍ତି? ସେ କହିଲେ, ନା, ସେ ତ ଅନ୍ୟ କ୍ରୀତଦାସମାନଙ୍କ ସହିତ ସେହି ରୋଷେଇ ଶାଳାରେ ହିଁ ଖାଇଥାଏ। ସେ କହିଲେ, ତେବେ ତାହେଲେ କେଉଁ ବିଷୟ ତାକୁ ଅନ୍ୟ କ୍ରୀତଦାସମାନଙ୍କ ଠାରୁ ଏତେ ଭିନ୍ନ କରେ? ସେ କହିଲେ, ତେବେ ମୁଁ ମଧ୍ୟ ଦୀର୍ଘ ସମୟ ଧରି ଏହି ବିଷୟରେ ଆଶ୍ଚର୍ଯ୍ୟ କରିଥିଲି। ମାତ୍ର ଦିନେ ମୁଁ ଜାଣିଲି ଯେ ସେଠାରେ ସେ ଦେଶରେ ଯେଉଁଠାରୁ ସେ ଆସିଅଛି ତାର ପିତା ସମଗ୍ର ଜନଜାତି ଉପରେ ରାଜା ଅଟନ୍ତି ଏବଂ ଯଦିଓ ସେ ଜଣେ ବିଦେଶୀ ଏବଂ ଘରଠାରୁ ଦୂରରେ ଅଛି ତଥାପି ସେ ଜାଣେ ଯେ ସେ ଜଣେ ରାଜାଙ୍କର ପୁତ୍ର ଏବଂ ସେ ନିଜକୁ ଜଣେ ରାଜାଙ୍କ ପୁତ୍ର ପରି ଆଚରଣ କରାଇଥାଏ। ମୁଁ ଭାବିଲି ମାତ୍ର ତାହା ଯଦି ଆଫ୍ରିକାରୁ ଆସିଥିବା ଜଣେ ନିଗ୍ରୋକୁ ସେହିପରି ବ୍ୟବହାର କରାଇଥାଏ ଏବଂ ଯେ ଜାଣିଥିଲା ଯେ ତାହାର ପିତା ଜଣେ ଜନଜାତି ଲୋକ ଥିଲେ ଏବଂ ଏକ ଜାତି ଉପରେ ରାଜା ଥିଲେ ତାହେଲେ ଏହା ନୂତନ ଜନ୍ମ ପାଇଥିବା ଜଣେ ଖ୍ରୀଷ୍ଟିଆନକୁ କ'ଣ କରିଦେବା ଉଚିତ? ଜଣେ ପୁରୁଷ କିମ୍ବା ଜଣେ ସ୍ତ୍ରୀକୁ ଯେ ଆମର ପିତା ମହିମାରେ ସ୍ୱର୍ଗର ରାଜା ଅଟନ୍ତି, ଆମେମାନେ ନିଜକୁ ଖ୍ରୀଷ୍ଟିଆନ ପୁରୁଷ ଏବଂ ମହିଳା ଭାବରେ ଆଚରଣ କରିବା ଉଚିତ। ଆମେମାନେ ସେହିପରି ଭାବରେ କାର୍ଯ୍ୟ କରିବା ଉଚିତ, ସେହିପରି ଭାବରେ ପରିଧାନ କରିବା ଉଚିତ, ସେହିପରି ଭାବରେ କଥାବାର୍ତ୍ତା କରିବା ଉଚିତ, ସେହିପରି ଭାବରେ ଜୀବନଯାପନ କରିବା ଉଚିତ। ଯଦିଓ ଆମେ ଜଣେ ବିଦେଶୀ ଅଟୁ ତଥାପି ଆମେମାନେ ରାଜାଙ୍କର ସନ୍ତାନ ଅଟୁ। ଆମେନ୍। ଆମର ଚରିତ୍ର, ଆମର ନୈତିକ ହ୍ରାସ ଏହି ଦିନ ମାନଙ୍କରେ ଯେ ଦିନରେ କି ଆମେମାନେ ବର୍ତ୍ତମାନ ବସବାସ କରୁଅଛୁ, ଇସ୍ରାଏଲ ଠିକ୍ ସେ ସମାନ ମନ୍ଦ ଅଭ୍ୟାସରେ ପଡିଯାଇଥିଲା ଏବଂ ଅନୈତିକ ମଧ୍ୟ ଥିଲା। ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ସବୁ ଭୁଲି ଯାଇଥିଲେ, ତୁମ୍ଭେ ବ୍ୟଭିଚାର କରିବ ନାହିଁ ଓ ତୁମ୍ଭେ ଆପଣା ପ୍ରତିବାସୀର ସ୍ତ୍ରୀକୁ ଲୋଭ କରିବ ନାହିଁ ଏବଂ ଇତ୍ୟାଦି ସବୁ। ସେମାନେ ସେ ବ୍ୟବସ୍ଥା ଗୁଡିକୁ ଭୁଲି ଯାଇଥିଲେ, ସେମାନେ ଏହାକୁ ଆଉ ଅଧିକ ଚାହିଁନଥିଲେ ଏବଂ ସେମାନେ ତ ଅବଶିଷ୍ଟ ଜଗତ ପରିକା ହେବାକୁ ଚାହୁଁଥିଲେ, ଠିକ ଯେପରିକି ମଣ୍ଡଳୀ ଆଜି ହୋଇଯାଇଅଛି। ଥରେ ଇସ୍ରାଏଲ ଯେତେବେଳେ ସେମାନେ ଆରମ୍ଭ କରିଥିଲେ, ସେମାନେ ଏହା ଉପରେ ଏକ ରାଜା କରିବାକୁ ଚାହିଁଥିଲେ। ସାମୁଏଲ, ସେ ଭବିଷ୍ୟତ ବକ୍ତା ଯାହାକୁ ସେମାନଙ୍କ ନିକଟକୁ ପଠାଯାଇଥିଲା, ସେ କହିଲେ, କଣ ମୁଁ କେବେ ପ୍ରଭୁଙ୍କ ନାମରେ ଏପରି କିଛି କହିଅଛି କି ଯାହା ସଫଳ ହୋଇନାହିଁ? ସେମାନେ କହିଲେ, ନା, ତୁମେ ସେପରି କେବେ କରିନାହଁ। କଣ ମୁଁ କେବେ ମୋର ନିଜର ଜୀବନଯାପନ ନିମନ୍ତେ ତୁମକୁ ମୋର ଭୋଜନ ଏବଂ ଟଙ୍କା ନିମନ୍ତେ ତୁମର ଟଙ୍କାକୁ ମାଗିଥିଲି କି? ନା, ତୁମେ ତାହା କରିନାହଁ। ସାମୁଏଲ, ତୁମେ କଦାପି ଆମକୁ ଏପରି କିଛି କହିନାହଁ ଯାହାକି ସଫଳ ହୋଇନାହିଁ ଏବଂ ତୁମେ କେବେ ହେଲେ ଆମକୁ ତୁମର ଜୀବନଯାପନ ନିମନ୍ତେ ଆମକୁ ଟଙ୍କା ମାଗିନାହୁଁ। ମାତ୍ର ତଥାପି ଯାହା ବି ହେଉ, ଆମେମାନେ ରାଜା ଚାହୁଁଅଛୁ। ପରମେଶ୍ୱର ସାମୁଏଲଙ୍କୁ କହିଲେ, ସେମାନଙ୍କୁ ତାହା କରିବାକୁ ଦିଅ, ସେମାନେ ତୁମକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି, ସେମାନେ ମତେ ପ୍ରତ୍ୟାଖ୍ୟାନ କରିଅଛନ୍ତି। ଇସ୍ରାଏଲ ବର୍ତ୍ତମାନ ଠିକ୍ ସେ ସମାନ ଅବସ୍ଥାକୁ ଆସିଯାଇଥିଲା। ସେମାନେ ଆଉ ଅଧିକ ପରମେଶ୍ୱରଙ୍କ ଭବିଷ୍ୟତ ବକ୍ତାମାନଙ୍କୁ ଚାହୁଁନଥିଲେ, ସେମାନଙ୍କୁ ଆଉ ସେମାନଙ୍କର ଆବଶ୍ୟକତା ନଥିଲା। ଏବଂ ଯଦି କେହି ଜଣେ ଆସନ୍ତି ଏବଂ ସେମାନଙ୍କ ପାଇଁ ବାକ୍ୟ ଆଣନ୍ତି ଏବଂ ସେମାନଙ୍କୁ ପୁନର୍ବାର ବାକ୍ୟ ନିକଟକୁ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି, ସେମାନେ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥାନ୍ତି। ସେମାନେ ସେହି ପ୍ରକାର ଦୁର୍ନୀତିରେ ସର୍ବଦା ତାହା କରିଥାନ୍ତି। ଯେତେବେଳେ ଜଗତ ଏବଂ ମଣ୍ଡଳୀ ନିଜକୁ ଏକତ୍ର ଯୋଗ କରନ୍ତି, ସେତେବେଳେ ସେମାନେ ଆଉ କିଛି କୌଣସି ଆତ୍ମିକ ବିଷୟ ଚାହାନ୍ତି ନାହିଁ। ସେମାନେ ସଦାପ୍ରଭୁ ଏ କଥା କୁହନ୍ତି ବାକ୍ୟ ଚାହାନ୍ତି ନାହିଁ, ସେମାନେ ତାହା ଚାହାନ୍ତି ଯାହା ସେମାନଙ୍କର ଇଚ୍ଛା ହୁଏ। ସେମାନେ ଜଗତକୁ ଚାହାନ୍ତି ଏବଂ ଏହା କୁହାଇବାକୁ ଚାହାନ୍ତି ଯେ ସେମାନେ ଖ୍ରୀଷ୍ଟିଆନ ଅଟନ୍ତି ଏବଂ ଜଗତରେ ରୁହନ୍ତି ଏବଂ ଜଗତ ସହିତ ଜୀବନଯାପନ କରନ୍ତି ଏବଂ ଜଗତ ପରି ବଞ୍ଚି ରହିବାକୁ ଚାହାନ୍ତି ଏବଂ ତଥାପି ସୁଦ୍ଧା ଜଣେ ଖ୍ରୀଷ୍ଟିଆନ ହେବାର ନିଜର ସ୍ୱୀକାରୋକ୍ତିକୁ ବଜାୟ ରଖିଥାନ୍ତି। ଆପଣ ଜାଣନ୍ତି, ଏହାର ବିଷୟ ହେଉଛି ଏହା ଆତ୍ମିକ ବିସ୍ମୃତି ଅଟେ। ତା ଅବିକଳ ଠିକ୍ ଏହା ହିଁ ଅଟେ। ସେମାନେ ଜାଣନ୍ତି ନାହିଁ ଯେ ସେମାନେ କିଏ ଅଟନ୍ତି। ସେମାନେ ଭୁଲି ଯାଇଛନ୍ତି ଯେ ସେମାନେ କ'ଣ କରିବା ଉଚିତ। ଯଦି କେହି ଜଣେ ଆଜି ସେହିପରି ଭାବରେ ଆସନ୍ତି, ତେବେ ତାହାଙ୍କୁ ମଧ୍ୟ ଠିକ୍ ସେହି ସମାନ ଭାବରେ ପ୍ରତ୍ୟାଖ୍ୟାନ କରାଯିବ। ସେମାନଙ୍କଠାରେ ଏହା ବିଷୟରେ ଏକ ଖରାପ ମାମଲା ରହିଥିଲା ଏବଂ ଆଜି ମଧ୍ୟ ସେମାନଙ୍କର ସେହିପରି ରହିଅଛି। ସେମାନେ ଆଉ ଅଧିକ ନିଜକୁ ଅଲୌକିକ ବିଷୟ ସହିତ ଚିହ୍ନିତ କରିପାରିନଥିଲେ, କାରଣ ସେମାନେ ଏହାକୁ ଚାହିଁନଥିଲେ। ସେହି ବାକ୍ୟ, ସେହି ସୁସମାଚାର, ସେମାନେ ଏହାକୁ ଚାହିଁନଥିଲେ। ପାପ ରୋଗ ସେମାନଙ୍କୁ ଆକ୍ରାନ୍ତ କରିଦେଇଥିଲା ଏବଂ ସେମାନେ ତାହାକୁ ଭଲ ପାଇଥିଲେ। ଅପରିବର୍ତ୍ତିତ ହୃଦୟ ପାଇଁ ପାପ ଆନନ୍ଦଦାୟକ ଅଟେ। ଏହା ଅପରିବର୍ତ୍ତିତ ମନକୁ ଭଲ ଦେଖାଯାଏ, ମାତ୍ର ଏହା ମୃତ୍ୟୁର ସେହି ପଥ ଅଟେ। ମୃତ୍ୟୁ ବ୍ୟତୀତ ଆଉ କିଛି ବାକି ନଥାଏ। ପାପର ବେତନ ହେଉଛି ମୃତ୍ୟୁ ଏବଂ ଆପଣଙ୍କୁ ସେହି ବେତନ ଅମଳ କରିବାକୁ ଅଛି। ଆପଣ ପବନରେ ବୁଣି ଅଛନ୍ତି ଏବଂ ବର୍ତ୍ତମାନ ଘୂର୍ଣ୍ଣିବାତ୍ୟା ଅମଳ କରୁଅଛନ୍ତି। ସେହି ଆତ୍ମିକ ଚିହ୍ନମାନ ଏବଂ ପରମେଶ୍ୱରଙ୍କ ଠାରୁ ନିଯୁକ୍ତ ବାର୍ତ୍ତାବହଙ୍କ ପ୍ରଚାର ସେମାନଙ୍କୁ ଆଉ କେବେ ବି ଉତ୍ତେଜିତ କଲା ନାହିଁ। ସ୍ତ୍ରୀ ଲୋକମାନେ ଠିକ୍ ସେମାନଙ୍କ ମୁହଁରେ ହସିପାରୁଥିଲେ ଏବଂ କହିପାରୁଥିଲେ, ମତେ ସେହିପରି ଏକ ବିଷୟ ଶୁଣିବାକୁ ଯିବା ପାଇଁ ଦରକାର ନାହିଁ। ଯଦି ତାହା ପୁନରାବୃତ୍ତି ହୋଇନାହିଁ କି, ଏହା କ'ଣ ଅଟେ? ଆତ୍ମିକ ବିସ୍ମୃତି ଅବିକଳ ଠିକ୍ ତାହା ହିଁ ଅଟେ। ସେମାନେ ଭୁଲି ଯାଇଛନ୍ତି ଯେ ପରମେଶ୍ୱର ଏବଂ ତାହାଙ୍କର ବାକ୍ୟ ସମାନ ଅଟେ ଏବଂ ସେ ଏହାକୁ ପରିବର୍ତ୍ତନ କରିପାରନ୍ତି ନାହିଁ। ଯଦି ସେହି ଦିନମାନଙ୍କରେ ଦୃଶ୍ୟପଟରେ ଜଣେ ଭବିଷ୍ୟତ ବକ୍ତା ଉଠିଥିଲେ ଏବଂ ଏକ ଆତ୍ମିକ ଚିହ୍ନ ଦେଇଥିଲେ, ଏକ ଆତ୍ମିକ ସ୍ୱର ଦେଇଥିଲେ ଏବଂ ଏହା ପଛରେ ପରମେଶ୍ୱରଙ୍କ ସ୍ୱର ଦେଇଥିଲେ, ତାହେଲେ ସେମାନେ କେବଳ ଏହା ଉପରେ ପରିହାସ କରିଥିଲେ ଏବଂ ଏହାର ଥଟ୍ଟା ମଜା କରିଥିଲେ। ଆପଣ ସେହି ପୁରାତନ ପ୍ରବାଦକୁ ଜାଣିଛନ୍ତି, ଯେଉଁଠାରେ ସ୍ୱର୍ଗଦୂତମାନେ ପାଦ ଦେବାକୁ ଭୟ କରନ୍ତି, ମୂର୍ଖମାନେ ସେଠାରେ କଣ୍ଟକ ଜୋତା ପିନ୍ଧି ଚାଲନ୍ତି। ତାହା ହିଁ ଅଟେ ଯାହାକି ଏହି ଆତ୍ମିକ ବିସ୍ମୃତି କରିଥାଏ। ଏହା ଲୋକମାନଙ୍କୁ ଏପରି ଏକ ସ୍ଥାନକୁ ନେଇ ଆସିଥାଏ ଯେଉଁଠାରେ କି ସେମାନଙ୍କ ନିଜ ଭିତରେ କୌଣସି ଅନୁଭୂତି ରହେ ନାହିଁ। ସେମାନେ ଆଉ କୌଣସି ହେଲେ କିଛି ଆତ୍ମିକ ବିଷୟ ଚାହାନ୍ତି ନାହିଁ। ଏକ ପ୍ରକୃତ ଆତ୍ମିକ ସଭାକୁ ନିଅନ୍ତୁ, ଯେଉଁଠାରେ କି ପବିତ୍ର ଆତ୍ମା ରୋଗୀମାନଙ୍କୁ ସୁସ୍ଥ କରୁଅଛନ୍ତି ଏବଂ ହୃଦୟରେ ଥିବା ଚିନ୍ତାଗୁଡ଼ିକୁ ଜାଣୁଅଛନ୍ତି, ଆଉ ଏହାକୁ ସମସ୍ତ ମଣ୍ଡଳୀ ମଧ୍ୟରେ ରଖିଦିଅନ୍ତୁ। ଏଠାରେ ଏହି ଷ୍ଟାଡିୟମରେ କେବଳ ଏକ ବିଶାଳ ସମାବେଶ ମଧ୍ୟରେ ଏବଂ ଦେଖନ୍ତୁ ଯେ
କଣ ଘଟିତ ହେବ?
କିଛି ମିନିଟ୍ ମଧ୍ୟରେ ସମସ୍ତେ ଉଠି ପଡ଼ିବେ ଓ ଚାଲିବାକୁ ଆରମ୍ଭ କରିବେ। ସେମାନଙ୍କର ଏହା ସହିତ କୌଣସି କିଛି କାରବାର ନାହିଁ। ସେମାନେ ଏହା ସହିତ କିଛି ହେଲେ କରିବାକୁ ଚାହାନ୍ତି ନାହିଁ। ସେମାନେ କୌଣସି ବୌଦ୍ଧିକ କଥାବାର୍ତ୍ତାକୁ ଶୁଣିବେ। ମାତ୍ର ଯେତେବେଳେ ଏହା ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ଏବଂ ତାଙ୍କର ପୁନରୁତ୍ଥାନ ଏବଂ ପବିତ୍ରାତ୍ମା ବିଷୟରେ କଥା ଆସେ, ସେମାନେ ଏହା ସହିତ କିଛି ହେଲେ କରିବାକୁ ଚାହାନ୍ତି ନାହିଁ, କାରଣ ଏହା ସେମାନଙ୍କୁ ନିନ୍ଦା କରିଥାଏ। ଏହା ସେମାନଙ୍କୁ ସେହି ବିଷୟର ନିଆଁରେ ଦଗ୍ଧ କରିଥାଏ ଯାହା ସେମାନଙ୍କୁ ଜାଣିବା ଉଚିତ। ଅବଶ୍ୟ କୌଣସି ସମୟରେ ତାଡ଼ନା ସୁଖକର ନୁହେଁ, ମାତ୍ର ଏହା ଯଦି ଆପଣ ଏହା ପ୍ରତି ସମର୍ପି ଦେବେ, ତେବେ ଏହା ଅନୁତାପର ଫଳଗୁଡ଼ିକ ଉତ୍ପନ୍ନ କରିବ। ତେଣୁକରି ଆମେମାନେ ପାଇଲୁ ଯେ ଯେତେବେଳେ ଏହି ଆତ୍ମିକ ବିସ୍ମୃତି ଲୋକମାନଙ୍କୁ ଆକ୍ରାନ୍ତ କରିଥାଏ, ସେତେବେଳେ ସେମାନେ ଏକ ଖରାପ ଅବସ୍ଥାରେ ରହିଥାନ୍ତି। ତେବେ ଆମେମାନେ ବର୍ତ୍ତମାନ ସେ ସମାନ ବିଷୟକୁ ପାଉଅଛୁ। ବର୍ତ୍ତମାନ ମୁଁ ଚାହେଁ ଯେ ଆପଣ ଚିହ୍ନିତ କରାଯିବା ଉଚିତ। କୌଣସି ସ୍ଥାନରେ ଆପଣ ଦେଖାଯିବା ଜରୁରୀ। ଆପଣଙ୍କର ଜୀବନ ଆଜି ରାତିରେ ଦେଖାଏ ଯେ ଆପଣ କେଉଁଠାରେ ଚିହ୍ନିତ ଅଟନ୍ତି। ଆପଣ ଖ୍ରୀଷ୍ଟଙ୍କ ଠାରେ କିମ୍ବା ଖ୍ରୀଷ୍ଟଙ୍କ ବାହାରେ ଚିହ୍ନିତ ଅଟନ୍ତି। ଆପଣ ଅଧା ବାଟରେ ନୁହନ୍ତି।
ଜଣେ ମଦ୍ୟପ ଭଦ୍ର ବ୍ୟକ୍ତି ଭଳି କୌଣସି ବିଷୟ ନାହିଁ, କୌଣସି କଳାଧଳା ପକ୍ଷୀ ନାହିଁ। ଆପଣ ଉଦ୍ଧାର ପ୍ରାପ୍ତ ଅଟନ୍ତି କିମ୍ବା ଆପଣ ଉଦ୍ଧାର ପ୍ରାପ୍ତ ନୁହନ୍ତି। ଆପଣ ଜଣେ ସାଧୁ କି ଅବା ଜଣେ ପାପୀ ଅଟନ୍ତି, ଜଣେ ଅବା ଅନ୍ୟଟି ଅଟନ୍ତି। ଏବଂ ପରମେଶ୍ୱରଙ୍କ ବାକ୍ୟ ପ୍ରତି ଆପଣଙ୍କର ଆତ୍ମିକ ମନୋଭାବ ଅବିକଳ ଭାବେ ଆପଣଙ୍କୁ ଏହା ଚିହ୍ନିତ କରାଏ ଯେ ଆପଣ କେଉଁଠାରେ ଛିଡ଼ା ହୋଇଛନ୍ତି। ଠିକ୍,
ପରମେଶ୍ୱରଙ୍କ ସୁପ୍ରମାଣିତ ବାକ୍ୟ ଏହା ସିଦ୍ଧ କରେ ଯେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଠିକ୍ ସେ ସମାନ ଭାବରେ ଅଟେ ଯେପରିକି ତା ପେଣ୍ଟିକସ୍ ଦିନରେ କିମ୍ବା ଅନ୍ୟ କୌଣସି ସମୟରେ କେବେ ରହିଥିଲା। ଏବଂ ଯୀଶୁଖ୍ରୀଷ୍ଟ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ଏବଂ ତାହା ପ୍ରତି ଆପଣଙ୍କର ମନୋଭାବ ହିଁ ଏହା ଚିହ୍ନିତ କରାଏ ଯେ ଆପଣଙ୍କର ଆତ୍ମିକ ବିସ୍ମୃତି ଅଛି କି ନାହିଁ। ତା ଠିକ ଅଟେ। ଏଥିରେ କିଛି ଯାଏ ଆସେ ନାହିଁ ଯେ ଯଦି ଆପଣ ଜଣେ ଦିକନ ଅଟନ୍ତି କିମ୍ବା ଆପଣ ଜଣେ ପ୍ରଚାରକ ସୁଦ୍ଧା ଅଟନ୍ତି, ଏହା କରେ ନାହିଁ। ହଁ, ସେମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ତେଣୁକରି ଆମେମାନେ ପାଉ ଯେ ଏହା ସଂକ୍ରାମକ ଅଟେ ଏବଂ ସମଗ୍ର ବିଷୟକୁ ଆକ୍ରାନ୍ତ କରିଦେଇଥାଏ। ତେବେ ଆମେମାନେ ଧ୍ୟାନ ଦେଉ। ତେବେ ଜଣେ ଆମେରିକୀୟ ହେବାକୁ ହେଲେ ମୋତେ ମୋ ଦେଶ ସହିତ ନିଶ୍ଚିତ ଭାବରେ ଚିହ୍ନିତ ହେବାକୁ ଅଛି। ତେବେ ଧ୍ୟାନ ସହକାରେ ଶୁଣନ୍ତୁ। ଜଣେ ଆମେରିକୀୟ ହେବା ପାଇଁ ଯେତେବେଳେ ମୁଁ ଏଠାରେ ଏହି ଦେଶରେ ଜନ୍ମ ହୋଇଥାଏ, ମୁଁ ଜଣେ ନାଗରିକ ହୋଇଥାଏ ଏବଂ ମୁଁ ଏହି ରାଷ୍ଟ୍ର ସହିତ ଚିହ୍ନିତ ହୋଇଥାଏ। ଏହା ଯାହା ସବୁ କିଛି ଅଟେ ତାହା ମୁଁ ଅଟେ। ଏହା ଯାହା ସବୁ କିଛି ରହିଆସିଛି ତାହା ମୁଁ ଅଟେ। ଯେହେତୁ ମୁଁ ଜଣେ ଆମେରିକୀୟ ଭାବରେ ଚିହ୍ନିତ ଅଟେ, ତାହେଲେ ମୋତେ ଏହାର ସମସ୍ତ ଲଜ୍ଜା, ଏହାର ସମସ୍ତ ଗୌରବକୁ ଗ୍ରହଣ କରିବାକୁ ଅଛି। ଏହା ଯାହା କିଛି ବି ଅଟେ ମୁଁ ଅଟେ, କାରଣ ମୁଁ ଏଥିସହିତ ଚିହ୍ନିତ। ଆମେନ୍। ମୁଁ ଚାହେଁ ଯେ ଆପଣ ଏହାକୁ ବୁଝନ୍ତୁ। ମୁଁ ଜଣେ ଆମେରିକୀୟ ନାଗରିକ ଭାବରେ ପରିଚିତ, ତେବେ ଏହା ଯାହା କିଛି ବି ଥିଲା ତାହା ମୁଁ ଅଟେ। ଏହା ଯାହା କିଛି ବି ଅଟେ ତାହା ମୁଁ ଅଟେ। ମୋତେ ଏହାର ଅଂଶ ହେବା ଜରୁରୀ। ମୁଁ ପାଇଅଛି, ଯଦି ମୁଁ ଜଣେ ଆମେରିକୀୟ ନାଗରିକ ଅଟେ, ତାହେଲେ ମୁଁ ଆମେରିକାର ଅଂଶ ଅଟେ ଏବଂ ସମସ୍ତ କିଛି ଯାହା ଏହା ଅଟେ ତାହା ମୁଁ ଅଛି। ମୁଁ ଏହା କେବେ ବି ଭୁଲିବା ଉଚିତ ନୁହେଁ। ଯଦି ମୁଁ ଜଣେ ପ୍ରକୃତ ଆମେରିକୀୟ ନାଗରିକ ହୋଇ ରହିବାକୁ ଚାହେଁ, ତେବେ ମୋତେ ଏହା ମନେ ରଖିବା ଉଚିତ ଯେ ମୁଁ ତାହା ଅଟେ ଯାହା ମୋର ରାଷ୍ଟ୍ର ଅଟେ, କାରଣ ମୁଁ ମୋ ରାଷ୍ଟ୍ର ସହିତ ଚିହ୍ନିତ ଅଟେ। ତାକୁ ଭୁଲିଯିବା କିମ୍ବା ତାହା ପାଇଁ ଲଢ଼ିବା କିମ୍ବା ତାହା ପାଇଁ ମରିବା କି ଅବା ସେ ସମସ୍ତ ବିଷୟ ପାଇଁ ଛିଡ଼ା ହେବା ଯାହା ପାଇଁ ସେ ଛିଡ଼ା ହୋଇଅଛି, ମୋତେ ତାହା ପାଇଁ ନିଶ୍ଚିତ ଭାବରେ ଛିଡ଼ା ହେବା ଉଚିତ। ମୋ ରାଷ୍ଟ୍ର ଯାହା ଅଟେ ମୁଁ ତାହା ଅଟେ। ଏହା ଯାହା ପାଇଁ ଛିଡ଼ା ହୋଇଅଛି ମୁଁ ତାହା ପାଇଁ ଛିଡ଼ା ଅଟେ। ଜଣେ ବିଶ୍ୱସ୍ତ ଆମେରିକୀୟ ହେବାକୁ ହେଲେ ମୋତେ ଏଥିପାଇଁ ମରିବାକୁ, ଏହା ପାଇଁ ଲଢ଼ିବାକୁ, ଏହା ପାଇଁ ଛିଡ଼ା ହେବାକୁ, ସେଥିରେ ଥିବା କିଛି ବି ବିଷୟକୁ କରିବା ନିମନ୍ତେ ପ୍ରସ୍ତୁତ ହେବାକୁ ହେବ। ମୁଁ ଏହାର ଅଂଶ ଅଟେ। ଆପଣ ମୋତେ ନ ନେଇ ଏହାକୁ ନେଇପାରନ୍ତି ନାହିଁ। ଯେତେବେଳେ ଆପଣ ଏହା ବିରୁଦ୍ଧରେ କିଛି କୁହନ୍ତି, ଆପଣ ତାହା ମୋ ବିରୁଦ୍ଧରେ କୁହନ୍ତି, କାରଣ ମୁଁ ଜଣେ ଆମେରିକୀୟ ଅଟେ। ଆମେରିକୀୟ ଭାବରେ ଆପଣଙ୍କ ବିରୁଦ୍ଧରେ ଏହା କହିବା, ଏହା ସେମାନେ ଏହି ଦେଶ ବିରୁଦ୍ଧରେ ଯାହା କିଛି କୁହନ୍ତି ସେମାନେ ଆପଣଙ୍କ ବିରୁଦ୍ଧରେ କୁହନ୍ତି, କାରଣ ଆପଣ ଏହାର କଂସ ଅଟନ୍ତି। ଆପଣ ଏହାକୁ କେବେ ବି ଭୁଲନ୍ତୁ ନାହିଁ। ଯେତେବେଳେ ଆପଣ ଭୁଲି ଯାଆନ୍ତି, ସେତେବେଳେ ଆପଣ ବିସ୍ମୃତିରେ ଗ୍ରସିତ ହୋଇଥାନ୍ତି ନିଶ୍ଚିତ ଭାବରେ। ଏବଂ ମନେ ରଖନ୍ତୁ, ଆପଣ ସେତେବେଳେ ଆଉ ଅଧିକ ଆମେରିକୀୟ ନାଗରିକ ନୁହନ୍ତି ଯେତେବେଳେ ଆପଣ ଏହାର ଅଂଶ ହୋଇପାରନ୍ତି ନାହିଁ। ଆପଣଙ୍କୁ ନିଶ୍ଚିତରେ ଯାହା ଆମେରିକା ଅଟେ, ଆପଣଙ୍କୁ ମଧ୍ୟ ନିଶ୍ଚିତରେ ତାହା ହେବା ଉଚିତ। ମୋତେ ନିଶ୍ଚିତରେ ତାହାର ସହଭାଗୀ ହେବା ଉଚିତ। ଏହା ମୋର ରାଷ୍ଟ୍ର ଅଟେ, ମୋତେ ନିଶ୍ଚିତ ଭାବରେ ତାହାର ସହଭାଗୀ ହେବା ଉଚିତ। ସେ ଯାହା କିଛି ଅଟେ ମୋତେ ତାହା ହେବାକୁ ଅଛି। ଦେଖନ୍ତୁ, ଯାହା ସେ ଥିଲା ତାହା ମୁଁ ଅଟେ। ଏଥିରେ କିଛି ଯାଏ ଆସେ ନାହିଁ ଯେ ସେ କଣ ଥିଲା, ମୁଁ ତଥାପି ସୁଦ୍ଧା ତାହା ଅଟେ ଯାହା ସେ ଥିଲା। ଜଣେ ଆମେରିକୀୟ ହେବା ନିମନ୍ତେ ମୁଁ ତାହା ସହିତ ପୂର୍ବପୁରୁଷମାନଙ୍କ ସହିତ ପ୍ଲାଇମାଉଥ୍ ରକ୍ ଉପରେ ଅବତରଣ କରିଥିଲି। ମୋତେ କରିବାକୁ ପଡ଼ିଥିଲା। ମୁଁ ତାହାର ଅଂଶ ଅଟେ। ମୁଁ ପଲ୍ ରେଭରଙ୍କ ସହିତ ତାକୁ ତାର ବିପଦ ବିଷୟରେ ଚେତାଇବା ପାଇଁ ଯାତ୍ରା କରିଥିଲି। ଯଦି ମୁଁ ଜଣେ ପ୍ରକୃତ ଆମେରିକୀୟ ନାଗରିକ ଅଟେ, ତାହେଲେ ମୁଁ ପ୍ଲାଇମାଉଥ୍ ରକ୍ ଉପରେ ଅବତରଣ କରିଥିଲି। ମୁଁ ପଲ୍ ରେଭରଙ୍କ ସହିତ ତାକୁ ତାର ବିପଦ ବିଷୟରେ ଚେତାଇବା ପାଇଁ ଯାତ୍ରା କରିଥିଲି। କଣ ଆପଣ ମାନେ ଜାଣୁଛନ୍ତି ଯେ ବର୍ତ୍ତମାନ ମୋର କି ଅଭିପ୍ରାୟ ଅଟେ? ମୁଁ ଜର୍ଜ ୱାଶିଂଟନଙ୍କ ସହ ତାଙ୍କର ଖାଲି ପାଦରେ ଥିବା ସୈନିକମାନଙ୍କ ସହିତ ବରଫ ଆଚ୍ଛାଦିତ ଡେଲାୱାରକୁ ଅତିକ୍ରମ କରିଥିଲି। ମୁଁ ସେଠାରେ ଥିଲି କାରଣ ମୁଁ ଏହି ରାଷ୍ଟ୍ର ସହିତ ଚିହ୍ନିତ କରାଯାଏ। ସେ ସେଠାରେ ଯାହା କରିଥିଲେ ତାହା ମୋର ଏକ ଅଂଶ ଥିଲା। ଯାହା ମୁଁ ବର୍ତ୍ତମାନ କରୁଅଛି ତାହା ତାଙ୍କର ଏକ ଅଂଶ ଅଟେ। ମୁଁ ୱାଶିଂଟନ ସହିତ ଡେଲାୱାରରେ ଚିହ୍ନିତ କରାଯାଇଥିଲି। ମୁଁ ଷ୍ଟୋନ୍ ୱାଲ୍ ଜ୍ୟାକସନଙ୍କ ସହ ଛିଡ଼ା ହୋଇଥିଲି ଯେତେବେଳେ ତାଙ୍କ ବିଷୟରେ ପ୍ରତିକୂଳ ପରିସ୍ଥିତିମାନ ବହୁତ ଥିଲା ଏବଂ ସେମାନେ ପଚାରିଥିଲେ ଯେତେବେଳେ ଆପଣଙ୍କ ବିରୁଦ୍ଧରେ ପ୍ରତିକୂଳ ପରିସ୍ଥିତିମାନ ବହୁତ ଅଛି ଆପଣ କିପରି ଭାବରେ ପଥର କାନ୍ଥ ପରି ଛିଡ଼ା ହୋଇପାରନ୍ତି। ସେହି ଛୋଟ ଲଜ୍ଜାଜନକ ନୀଳ ଆଖି ଥିବା ବ୍ୟକ୍ତିଟି ନିଜ ଜୋତାରେ ଧୂଳିକୁ ଛାଟିଲେ। ସେ କହିଲେ, ମୁଁ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଧନ୍ୟବାଦ ନ ଦେବା ଯାଏ କଦାପି ଗିଲାସେ ପାଣିଟିଏ ସୁଦ୍ଧା ପିଏ ନାହିଁ। ମୋତେ ତାଙ୍କ ସହିତ ପଥର କାନ୍ଥ ପରି ଛିଡ଼ା ହେବାକୁ ଅଛି। ମୁଁ ସେଠାରେ ଷ୍ଟୋନ୍ ୱାଲ୍ ଜ୍ୟାକସନଙ୍କ ସହିତ ଛିଡ଼ା ହୋଇଥିଲି। ଆମେରିକୀୟ ହେବାକୁ ହେଲେ ମୁଁ ତାଙ୍କ ସହିତ ଏବଂ ତାଙ୍କ ମତ ସହିତ ଚିହ୍ନିତ ଅଟେ। ଡେଲାୱେର ଅତିକ୍ରମ କରିଥିଲି, ଯୁଦ୍ଧମାନ ଲଢୁଥିଲି, ମୁଁ ପତାକା ଉତ୍ତୋଳନ କରିଥିଲି। ମୁଁ ସେମାନଙ୍କ ସହିତରେ ଥିଲି ଯେତେବେଳେ ସେମାନେ ଗୁଆମରେ ପତାକା ଉତ୍ତୋଳନ କରିଥିଲେ। ହଜାର ହଜାର ଆମେରିକୀୟ ସୈନିକ ସେମାନଙ୍କର ଜୀବନ ଦେବା ପରେ ଏବଂ ଯେତେବେଳେ ସେହି ସାନ ଦଳ ସେଠାରେ ଦୌଡ଼ି ପତାକା ଉପରକୁ ଉତ୍ତୋଳନ କରିଥିଲେ, ସେତେବେଳେ ମୁଁ ସେହି ପତାକା ଉତ୍ତୋଳନ ସମୟରେ ଚିହ୍ନିତ କରାଯାଇଥିଲି। ଆମେମାନେ ସମସ୍ତେ ଚିହ୍ନିତ କରାଯାଇଥିଲୁ। ସମସ୍ତ ଆମେରିକୀୟ ନାଗରିକମାନେ ଗୁଆମ ଉପରେ ସେହି ପତାକାର ଉତ୍ତୋଳନ ସହିତ ଚିହ୍ନିତ କରାଯାଇଥିଲେ। ଯେତେବେଳେ ମୁଁ ଶୁଣିଲି ଯେ ସେମାନେ ସେହି ପତାକାକୁ ସେଠାରେ ରଖିଛନ୍ତି, ସେତେବେଳେ ମୋ ଗାଲରୁ ଲୁହ ଝରିଗଲା। ତାହା ମୁଁ ଥିଲି, ତା ଆପଣ ଥିଲେ, ତାର ଅଭିପ୍ରାୟ ଆମ ସମସ୍ତେ ଥିଲୁ ଯେତେବେଳେ ଆମେ ସେଠାରେ ସେ ବିଷୟ ସହିତ ଚିହ୍ନିତ ହୋଇଥିଲୁ। ଯାହା ସବୁ ସେ ଅଟେ ତାହା ମୁଁ ଅଟେ। ତାହାର ସମସ୍ତ ଗୌରବ ମୋର ଗୌରବ ଅଟେ। ତାର ସମସ୍ତ ଲଜ୍ଜା ମୋର ଲଜ୍ଜା ଅଟେ। ଯଦି ସେ ଲଜ୍ଜାଜନକ ବିଷୟମାନ କରିଅଛି ତାହେଲେ ମୋତେ ତାହା ଚାହିଁବାକୁ ପଡିବ, ତାହାର ଅପମାନକୁ ସହ୍ୟ କରିବାକୁ ପଡିବ। ଯଦି ସେ ଗୌରବର ଅଧିକାରୀ ହୁଏ ତେବେ ତା ସହିତ ମୁଁ ଗୌରବର ଅଧିକାରୀ ହୋଇଥାଏ, କାରଣ ମୁଁ ତା ସହିତ ଚିହ୍ନିତ କରାଯାଇଅଛି। ତେବେ ଚିହ୍ନିତ ହେବା ପାଇଁ ଆମେରିକାର ସମସ୍ତ ଲଜ୍ଜା, ଆମେରିକାର ସମସ୍ତ ଗୌରବ, ଯାହା ସବୁ ସେ କେବେ ରହିଥିଲା, ଆମେରିକୀୟଙ୍କୁ ତାହା ସବୁ ସହ୍ୟ କରିବାକୁ ପଡିବ। ଯାହା ସବୁ ସେ ଅଟେ କିମ୍ବା ଯାହା ସେ ରହିବ, ଆପଣ ଏହା ସହିତ ଚିହ୍ନିତ ଅଟନ୍ତି। ତେବେ ଜଣେ ପ୍ରକୃତ ଖ୍ରୀଷ୍ଟିଆନ ହେବାକୁ ହେଲେ ଆପଣଙ୍କୁ ସେ ସମାନ ହେବାକୁ ପଡିବ। ଆମେମାନେ ତାହା ଭୁଲିଯିବାକୁ ଚାହୁଁନାହୁଁ। ଯାହା ସବୁ ସେ ଥିଲେ ମୁଁ ତାହାଙ୍କ ସହିତ ଚିହ୍ନିତ ଅଟେ, ମୁଁ ତାହାଙ୍କ ସହିତ ପରିଚିତ ଅଟେ। ଧ୍ୟାନ ଦିଅନ୍ତୁ, ଏବଂ ସେ ମୋ ଭିତରେ ଅଛନ୍ତି ଏବଂ ମୁଁ ତାହାଙ୍କ ଭିତରେ ଅଛି। ଧ୍ୟାନ ଦିଅନ୍ତୁ, ତେବେ ପ୍ରତ୍ୟେକ ଖ୍ରୀଷ୍ଟିଆନ ଯିଏକି ଜଣେ ପ୍ରକୃତ ବାସ୍ତବ ଖ୍ରୀଷ୍ଟିଆନ ଅଟେ ତାହାଙ୍କ ସହିତ ରହିଥିଲେ ଯେତେବେଳେ ପ୍ରତ୍ୟୁଷର ତାରାଗଣ ଏକାଠି ଗୀତଗାନ କରିଥିଲେ ଏବଂ ପରମେଶ୍ୱରଙ୍କ ପୁତ୍ରମାନେ ଆନନ୍ଦରେ ଜୟଧ୍ୱନି କରିଥିଲେ। ଏହା ପୂର୍ବେ କି ଜଗତର ମୂଳଦୁଆ ସ୍ଥାପନ କରାଯାଇଥାନ୍ତା? ଜଗତ ସୃଷ୍ଟି ହେବାର 1 କୋଟି ବର୍ଷ ପୂର୍ବରୁ ଆମେମାନେ ପରମେଶ୍ୱରଙ୍କ ସହିତରେ ଅମରତାର ପରିସରରେ ଚିହ୍ନିତ କରା ହୋଇଥିଲୁ। ମୁଁ ସେଠାରେ ପଶ୍ଚାତ ସମୟରେ ତାହାଙ୍କ ସହିତ ରହିଥିଲି। ଯଦି ମୋ ପାଖରେ ଅନନ୍ତ ଜୀବନ ଅଛି ତେବେ ମୁଁ ସେଠାରେ ତାହାଙ୍କ ସହିତ ରହିଥିଲି। ମୁଁ ତାହାଙ୍କ ସହିତ ଚିହ୍ନିତ କରାଯାଇଥିଲି ଯେତେବେଳେ ପ୍ରତ୍ୟୁଷର ତାରାଗଣ ଏକାଠି ଗୀତଗାନ କରିଥିଲେ ଏବଂ ପରମେଶ୍ୱରଙ୍କ ପୁତ୍ରଗଣ ଆନନ୍ଦରେ ଜୟଧ୍ୱନି କରିଥିଲେ। ମୁଁ ତାହାଙ୍କ ସହିତ ଥିଲି ଯେତେବେଳେ ସେ ଅବ୍ରାହ୍ମଙ୍କୁ 75 ବର୍ଷ ବୟସରେ ଏବଂ ତାଙ୍କ ପତ୍ନୀଙ୍କୁ 65 ବର୍ଷ ବୟସରେ ଡାକିଥିଲେ ଏବଂ ତାଙ୍କୁ କହିଥିଲେ ଯେ ସେମାନେ ଏକ ସନ୍ତାନ ପ୍ରାପ୍ତ କରିବାକୁ ଯାଉଛନ୍ତି। ମୁଁ ଅବ୍ରାହ୍ମଙ୍କ ସହିତ ଥିଲି ଯେତେବେଳେ ସେ ସଦାପ୍ରଭୁ ଏ କଥା କୁହନ୍ତି ଉପରେ ତାଙ୍କର ପକ୍ଷକୁ ନେଇଥିଲେ। ମୁଁ ସନ୍ତାନ ପ୍ରାପ୍ତ କରିବାକୁ ଯାଉଅଛି, ମୁଁ ତାଙ୍କ ସହିତ ଛିଡ଼ା ହୋଇଥିଲି। ଅନ୍ୟ ସମସ୍ତ ଖ୍ରୀଷ୍ଟିଆନ ତାଙ୍କ ସହିତ ଛିଡ଼ା ହୋଇଥିଲେ। ଯେତେବେଳେ ତାଙ୍କର ପରୀକ୍ଷାମାନ ଆସିଥିଲା ସେତେବେଳେ ମୁଁ ତାଙ୍କ ସହିତ ଥିଲି। ଯେତେବେଳେ ସେହି ଶାକଙ୍କୁ ଉତ୍ସର୍ଗ କରିବା ପାଇଁ ପର୍ବତ ଉପରକୁ ଯାଇଥିଲେ ମୁଁ ତାଙ୍କ ସହିତ ଥିଲି। ଯେତେବେଳେ ସେହି ମେଷ ଦେଖାଦେଇଥିଲା ସେତେବେଳେ ମୁଁ ତାଙ୍କ ସହିତ ଥିଲି। ଯେତେବେଳେ ଯୋସେଫଙ୍କୁ ତାଙ୍କର ଭାଇମାନଙ୍କ ଦ୍ୱାରା ଅଗ୍ରାହ୍ୟ କରାଯାଇଥିଲା ସେତେବେଳେ ମୁଁ ତାଙ୍କ ସହିତ ଥିଲି, କାରଣ ସେ ଆତ୍ମିକ ଥିଲେ ଏବଂ ଅନ୍ୟମାନେ ସମସ୍ତେ ଶାରୀରିକ ମନା ଥିଲେ। ମୁଁ ତାଙ୍କ ସହିତ ଥିଲି ଯେତେବେଳେ ସେ ସେହି ନିନ୍ଦା ବିଷୟକୁ ସହ୍ୟ କରିବାର ଜାଣିଲେ ଯାହାକି ତାଙ୍କୁ ତାଙ୍କର ନିଜ ଭାଇମାନଙ୍କ ଦ୍ୱାରା ଦିଆଯାଇଥିଲା। ଯାହା ସେ ଥିଲେ ତାହା ମୁଁ ଅଟେ, ଯାହା ମୁଁ ଅଟେ ସେ ଥିଲେ, କାରଣ ଆମେ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଏକ ଅଟୁ। ମୁଁ ଯୋସେଫଙ୍କ ସହିତ ତାଙ୍କ ଗୁମ୍ଫା ବା କବରରେ ଥିଲି। ଯେତେବେଳେ ସେ ଫାରୋଙ୍କ ଡାହାଣ ପଟକୁ ଉନ୍ନତ କରାଗଲେ ମୁଁ ତାଙ୍କ ସହିତ ଥିଲି। ଆପଣଙ୍କୁ ତାଙ୍କ ସହିତ ଚିହ୍ନିତ ହେବାକୁ ପଡିବ। ମୁଁ ସେଦିନ ରାତି ଯାକୁବଙ୍କ ସହିତ ଥିଲି ଯେତେବେଳେ ସେ ରାତି ସାରା ସେ ସ୍ୱର୍ଗଦୂତ ସହିତ ମଲ୍ଲଯୁଦ୍ଧ କରିଥିଲେ। ମୁଁ ନିଜେ ମଲ୍ଲଯୁଦ୍ଧ କରିଅଛି, ମୁଁ ଜାଣେ ଯେ ସେ କଣ ଦେଇ ଗତି କରିଥିଲେ। ତେଣୁକରି ମୁଁ ଯାକୁବଙ୍କ ସହିତ ଠିକ୍ ସେହି ସମାନ ସମୟରେ ମଲ୍ଲଯୁଦ୍ଧ କରିଥିଲି ଯେଉଁ ସମୟରେ ସେ କରିଥିଲେ।
କାରଣ ମୁଁ ତାଙ୍କର ଭାଇ ଅଟେ।
ମୁଁ ମୋଷାଙ୍କ ସହିତ ଥିଲି ଯେତେବେଳେ ସେ ମିଶରକୁ ଯାଇଥିଲି। ମୁଁ ଜଳୁଥିବା ବୁଦା ନିକଟରେ ମୋଷାଙ୍କ ସହିତ ଥିଲି। ଯଦି ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି ତାହେଲେ ଆପଣ ସେ ବାଇବେଲର ଚରିତ୍ର ଗୁଡିକ ସହିତ ଚିହ୍ନିତ କରାଯାଆନ୍ତି। ଏହାକୁ ଭୁଲନ୍ତୁ ନାହିଁ। ମୁଁ ସେତେବେଳେ ମୋଷାଙ୍କ ସହିତ ଥିଲି ଯେତେବେଳେ ସମସ୍ତ ଲୋକମାନେ ତାଙ୍କ ବିରୁଦ୍ଧରେ ହୋଇଯାଇଥିଲେ। ଯେତେବେଳେ ମୋଷା ସୁଖସାଗର ପାର ହେଲେ ସେତେବେଳେ ମୁଁ ତାଙ୍କ ସହିତ ଥିଲି। ଯେତେବେଳେ ସେ ନିଜର ହସ୍ତ ଉତ୍ତୋଳନ କରି ଆଗକୁ ଗଲେ ଏବଂ ସୁପସାଗର ଖୋଲିଗଲା, ମୁଁ ଠିକ ସେତେବେଳେ ଖ୍ରୀଷ୍ଟଙ୍କ ଠାରେ ଚିହ୍ନିତ ହୋଇଥିଲି ଏବଂ ମୁଁ ସେହି ସମୟରେ ମୋଷାଙ୍କ ସହିତ ଥିଲି। ଯାହା କିଛି ଖ୍ରୀଷ୍ଟିଆନ ମାନେ ରହି ଆସିଛନ୍ତି, ଯାହା କିଛି ବିଶ୍ୱାସୀ ମାନେ ରହି ଆସିଛନ୍ତି, ପ୍ରତ୍ୟେକ ବିଶ୍ୱାସୀ ବର୍ତ୍ତମାନ ସେହି ସମାନ ବ୍ୟକ୍ତିଙ୍କ ସହିତ ଚିହ୍ନିତ ଅଟେ। ଏହା ଯାହା କିଛି ବି ଅଟେ ଆପଣଙ୍କୁ ଚିହ୍ନିତ ହେବା ଜରୁରୀ ଅଟେ। ତାହାକୁ ଭୁଲନ୍ତୁ ନାହିଁ। ଯେତେବେଳେ ଆପଣ ତାହା କରନ୍ତି ସେତେବେଳେ ଆପଣଙ୍କର ଆତ୍ମିକ ବିସ୍ମୃତି ରହିଥାଏ। ଆପଣ ଭୁଲି ଯାଇଛନ୍ତି ଯେ ଆପଣ କିଏ ଅଟନ୍ତି। ତେବେ ତାଙ୍କ ସହିତ ମୋଷାଙ୍କ ସହିତ ଚିହ୍ନିତ ହୋଇଥିଲି ଯେତେବେଳେ ସେ ସାଗର ପାର ହୋଇଥିଲେ। ଆହବଙ୍କ ସମୟରେ ମୁଁ ଏଲିଅଙ୍କ ସହିତ ଥିଲି ଯେତେବେଳେ ସେମାନଙ୍କୁ ଏକ ମନୋନୟନ କରିବାର ବିଷୟ ରହିଥିଲା ଯେ ସେମାନେ କାହାର ସେବା କରିବେ, ପରମେଶ୍ୱରଙ୍କର ନା ବିଲିୟମଙ୍କର। ଆମେ ତାଙ୍କ ସହିତ କାର୍ମେଲ ପର୍ବତ ଉପରେ ଥିଲୁ ଯେତେବେଳେ ତାଙ୍କୁ ଏହି ମନୋନୟନ କରିବାକୁ ପଡିଥିଲା, କାରଣ ଆମେମାନେ ସେ ସମାନ ପରମେଶ୍ୱରଙ୍କ ଦେହରେ ଚିହ୍ନିତ କରା ହୋଇଅଛୁ ଯେଉଁଥିରେ ସେ ଚିହ୍ନିତ କରା ହୋଇଥିଲେ। ତେଣୁକରି ଯଦି ଆମେ ସେହି ଦେହରେ ଚିହ୍ନିତ କରା ହୋଇଅଛୁ ତାହେଲେ ଆମେମାନେ ନିଶ୍ଚିତ ମନେ ରଖିବା ଉଚିତ ଯେ ଆମେମାନେ ସେଠାରେ ତାଙ୍କ ସହିତ ଥିଲୁ। ତାହା ଠିକ ଅଟେ। ତେବେ ମୁଁ ଦାଉଦଙ୍କ ସହିତ ଥିଲି ଯେତେବେଳେ ସେ ନିଜ ଭାଇମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲେ। ମୁଁ ଦାଉଦଙ୍କ ସହିତ ଥିଲି, ଆପଣମାନେ ମଧ୍ୟ ଥିଲେ। ଯଦି ଆପଣ ଜଣେ ଖ୍ରୀଷ୍ଟିଆନ ଅଟନ୍ତି ଆପଣଙ୍କୁ ତାଙ୍କର ପ୍ରତ୍ୟାଖ୍ୟାନ ସହିତ ଚିହ୍ନିତ ହେବାକୁ ଅଛି। ମୁଁ ଏବ୍ରି ବାଳକମାନଙ୍କ ସହିତ ସେ ନିଆଁ ଭାଟିରେ ଥିଲି ଯେତେବେଳେ ସେ ଚତୁର୍ଥ ମନୁଷ୍ୟର ଉପସ୍ଥିତି ଯୋଗୁଁ ସେହି ଅଗ୍ନି ସେମାନଙ୍କୁ ଜଳାଇ ପାରିନଥିଲା। ମୁଁ ଦାନିଏଲଙ୍କ ସହିତ ସେହି ସିଂହମାନଙ୍କ ଗୁମ୍ଫାରେ ଥିଲି। ମୁଁ ସେଠାରେ ଚିହ୍ନିତ କରାଯାଇଥିଲି ଯେତେବେଳେ ପ୍ରଭୁଙ୍କର ସେହି ସ୍ୱର୍ଗଦୂତ ତାଙ୍କୁ ସେଠାରେ ଚିହ୍ନିତ କରିଥିଲେ। ମୁଁ ନିଶ୍ଚିତ ଭାବରେ ତାଙ୍କ ସହିତ କାଲବରୀରେ ଥିଲି। ମୋତେ ନିଶ୍ଚିତ ଭାବରେ ତାଙ୍କ ସହିତ କାଲବରୀରେ ଚିହ୍ନିତ ହେବା ଉଚିତ ଅଟେ। ମୋତେ ନିଶ୍ଚିତ ଭାବରେ ସେଠାରେ ଏପରି ଏକ ସ୍ଥାନରେ ରହିବା ଉଚିତ ଯେ ଯେଉଁଠାରେ ମୁଁ ତାହାଙ୍କ ସହିତ କାଲବରୀରେ କେବଳ ଚିହ୍ନିତ କରାଯାଇନଥିଲି, ବରଂ ମୁଁ ତାହାଙ୍କ ସହିତ କାଲବରୀରେ ମୃତ୍ୟୁବରଣ ମଧ୍ୟ କରିଥିଲି। ପ୍ରତ୍ୟେକ ଖ୍ରୀଷ୍ଟିଆନକୁ ତାହାଙ୍କ ସହିତ କାଲବରୀରେ ମରିବା ଉଚିତ। ଯଦି ଆପଣ ତାହାଙ୍କ ସହିତ କାଲବରୀରେ ମରନ୍ତି ନାହିଁ ତାହେଲେ ଆପଣ ତାହାଙ୍କର କେହି ବି ହୋଇପାରନ୍ତି ନାହିଁ। ଯେତେବେଳେ ସେ ମୃତ୍ୟୁବରଣ କଲେ ସେତେବେଳେ ମୁଁ ସେଠାରେ ଥିଲି, ମୁଁ ତାହାଙ୍କ ସହିତ ମରିଥିଲି। ଆଉ ତାପରେ ଯେତେବେଳେ ସେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ ମୁଁ ତାହାଙ୍କ ସହିତ ଥିଲି। ଇଷ୍ଟର ସକାଳେ ପୁନରୁତ୍ଥାନରେ ମୁଁ ତାହାଙ୍କ ସହିତ ଉପରକୁ ଉଠି ଆସିଲି। ସେ ଯାହା କିଛି କଲେ ମୁଁ ଠିକ ତାହାଙ୍କ ସହିତ ସେଠାରେ ଥିଲି। ପ୍ରତ୍ୟେକ ବିଶ୍ୱାସୀ ସେ ସମାନ ଭାବରେ ରହିଥିଲେ ଏବଂ ବର୍ତ୍ତମାନ ମୁଁ ତାହାଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ସ୍ୱର୍ଗୀୟ ସ୍ଥାନରେ ବସିଅଛି ଏବଂ ନରକର ସମସ୍ତ ଶକ୍ତିକୁ ତାହାଙ୍କ ଜରିଆରେ ଜୟ କରିଅଛି। ପ୍ରତ୍ୟେକ ଖ୍ରୀଷ୍ଟିଆନ ବିଶ୍ୱାସୀ ସେ ସମାନ ଭାବରେ ବସିଥିଲେ, କାରଣ ଆପଣଙ୍କୁ ଚିହ୍ନିତ କରାଯିବାକୁ ଅଛି। ତେବେ ଏହି ଶେଷ ଦିନରେ ମୁଁ ନିଜକୁ ଅନେକ ବିଶ୍ୱାସୀ ଖ୍ରୀଷ୍ଟିଆନଙ୍କ ସହିତ ତାଙ୍କ ସେବା କାର୍ଯ୍ୟରେ ଚିହ୍ନିତ ହୋଇଥିବାର ପାଏ। ସେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ମୁଁ ନିଜକୁ ଏହି ଦିନରେ ତାଙ୍କ ସେବା କାର୍ଯ୍ୟରେ ଚିହ୍ନିତ ହୋଇଥିବାର ପାଏ। କଣ ଆପଣ ନିଜକୁ ସେହିପରି ଭାବରେ ଏହାକୁ ବିଶ୍ୱାସ କରି ଏହା ସହିତ ଚାଲୁଥିବାର ପାଆନ୍ତି କି? ଧ୍ୟାନ ଦିଅନ୍ତୁ, ଯେଉଁ କାର୍ଯ୍ୟଗୁଡ଼ିକ ସେ କରିଥିଲେ ସେ କହିଥିଲେ ଯେ ବିଶ୍ୱାସୀ ମଧ୍ୟ ସେ ସମାନ କାର୍ଯ୍ୟ କରିବ। ଯେଉଁ କାର୍ଯ୍ୟଗୁଡ଼ିକ ମୁଁ କରେ ତୁମାନେ ମଧ୍ୟ ସେହି କାର୍ଯ୍ୟଗୁଡ଼ିକ କରିବ। ତାହେଲେ କଣ ଆପଣ ତାଙ୍କ ସହିତ ଚିହ୍ନିତ ହୋଇପାରନ୍ତି କି? ତେବେ ଯେତେବେଳେ ବାକ୍ୟ ଉପରେ ସେ ନିନ୍ଦା ବିଷୟ ଆସେ, କଣ ଆପଣମାନେ ସେହିପରି ଭାବରେ ସେ ନିନ୍ଦାକୁ ସହ୍ୟ କରିପାରିବେ କି ଯେପରି ସେ କରିଥିଲେ? ଦେଖନ୍ତୁ, ତାହାଙ୍କ ସହିତ ଚିହ୍ନିତ ହୋଇପାରିବେ କି? ମୁଁ ତାଙ୍କ ସହିତ ଚିହ୍ନିତ ହୋଇଥିଲି। ପେଣ୍ଟିକସ୍ ଦିନରେ ମୁଁ ତାଙ୍କ ସହିତ ଥିଲି। ମୁଁ ସେଠାରେ ଉପରେ ସେ ଶିଷ୍ୟମାନଙ୍କ ସହିତ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ବିଷୟରେ ସେମାନଙ୍କ ସହିତ ଚିହ୍ନିତ ହୋଇ ରହିଥିଲି। ମୁଁ ଆଶ୍ଚର୍ଯ୍ୟ କରେ ଯଦି ମଣ୍ଡଳୀ ବର୍ତ୍ତମାନ ଏତେ ଅଧିକ ବିସ୍ମୃତିରେ ଗ୍ରସିତ ନୁହେଁ କି ଯେ ଏପରିକି ସେମାନେ ଜାଣନ୍ତି ନାହିଁ, ସେମାନଙ୍କ ମଧ୍ୟରୁ କେତେକ ତ ଏପରିକି ଏହା ସୁଦ୍ଧା ବିଶ୍ୱାସ କରନ୍ତି ନାହିଁ ଯେ ପବିତ୍ର ଆତ୍ମା ଭଳି ଏକ ବିଷୟ ଅଛି। ଦେଖନ୍ତୁ ଯେ ମଣ୍ଡଳୀ କେଉଁ ଅବସ୍ଥାରେ ପହଞ୍ଚିଅଛି, ବିସ୍ମୃତିର ଏକ ବହୁତ ଖରାପ ମାମଲା। ଦେଖନ୍ତୁ, ସେମାନେ ଏହା ଭୁଲି ଯାଇଛନ୍ତି ଯେ ସେଠାରେ ପଶ୍ଚାତ ସମୟରେ ତାହା ଯୀଶୁଖ୍ରୀଷ୍ଟ ଥିଲେ। ସେମାନେ ଭୁଲି ଯାଇଛନ୍ତି ଯେ ଯୀଶୁଖ୍ରୀଷ୍ଟ କଣ ଥିଲେ। ସେମାନେ ଭୁଲି ଯାଇଛନ୍ତି, ସେମାନେ ଭାବିଥିଲେ ଯେ ସେ ଜଣେ କେବଳ ବ୍ୟବସ୍ଥା ନିର୍ମାତା ଅଟନ୍ତି କିମ୍ବା ଜଣେ ଭବିଷ୍ୟତ ବକ୍ତା କିମ୍ବା ଜଣେ ଭଲ ମଣିଷ ଅଟନ୍ତି। ସେମାନେ ଭୁଲି ଯାଇଥିଲେ ଯେ ସେ ପରମେଶ୍ୱର ଅଟନ୍ତି। ସେମାନେ ଭୁଲି ଯାଇଥିଲେ ଯେ ସେ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି ଏବଂ ମଣ୍ଡଳୀ ଆତ୍ମିକ ବିସ୍ମୃତିର ଏକ ଖରାପ ମାମଲାରେ ଗ୍ରସିତ ହୋଇଅଛି। ସେମାନେ ଏହି ସବୁ ଜିନିଷ ଭୁଲି ଯାଇଛନ୍ତି। ସେମାନେ ଏହାକୁ ଆଉ ଅଧିକ ବୁଝନ୍ତି ନାହିଁ। ଆମେମାନେ ନିଶ୍ଚିତ ଭାବରେ ପେଣ୍ଟିକଷ୍ଟରେ ଶିଷ୍ୟମାନଙ୍କ ସହିତ ଚିହ୍ନିତ ହୋଇ ରହିବା ଉଚିତ। ପେଣ୍ଟିକସ୍ ଦିନରେ ପ୍ରେରିତ କ୍ରିୟା ଦ୍ୱିତୀୟ ପର୍ବରେ ମୁଁ ପିତରଙ୍କ ଉପଦେଶ ସହିତ ଚିହ୍ନିତ କରାଯାଇଥିଲି। ସେ ଯାହା କହିଥିଲେ ମୁଁ ତାହା ଶୁଣିଥିଲି। ସେ ଯାହା କହିଥିଲେ ମୁଁ ତାହା ବିଶ୍ୱାସ କରିଥିଲି। ସେ ଯାହା କହିଥିଲେ ମୁଁ ତାହା ଆଜ୍ଞା ପାଳନ କରିଥିଲି। ବର୍ତ୍ତମାନ ମୁଁ ସେ ସମାନ ବିଷୟ ସହିତ ଚିହ୍ନିତ ହୋଇଅଛି। ଆତ୍ମିକ ବିସ୍ମୃତିରେ ଗ୍ରସିତ ହୁଅନ୍ତୁ ନାହିଁ, କାରଣ ଆପଣ ହୋଇଯିବେ ଆପଣ ନିଜକୁ ଅନ୍ୟ କୌଣସି ବିଷୟ ସହିତ ଚିହ୍ନିତ କରି ପକାଇବେ। ସେ ବାକ୍ୟ ସହିତ ଠିକ୍ ଲାଗି ରହିଥାନ୍ତୁ। ପ୍ରେରିତ କ୍ରିୟା ତାର 16ତମ ପର୍ବରେ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମଣ୍ଡଳୀକୁ କାର୍ଯ୍ୟଭାର ଦିଆଗଲା ସେତେବେଳେ ଆମେ ମଣ୍ଡଳୀ ସହିତ ଥିଲୁ। ସମଗ୍ର ଜଗତକୁ ଯାଅ ଏବଂ ପ୍ରତ୍ୟେକ ପ୍ରାଣୀଙ୍କୁ ସୁସମାଚାର ପ୍ରଚାର କର। ମୁଁ ସେଠାରେ ଚିନ୍ତିତ ହେବାକୁ ଚାହେଁ ସମଗ୍ର ଜଗତ ପ୍ରତ୍ୟେକ ପ୍ରାଣୀଙ୍କୁ। ଏହି ଚିହ୍ନ ଗୁଡିକ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କର ଅନୁକାରୀ ହେବ, ସେଥିରେ ଚିହ୍ନିତ ହୋଇପାରେ। ତେବେ ବର୍ତ୍ତମାନ କଣ ଆପଣ ସେଥିସହିତ ଚିହ୍ନିତ ଅଟନ୍ତି, ନା ଆପଣ କୌଣସି ଆତ୍ମିକ ବିସ୍ମୃତିରେ ଗ୍ରସିତ ହୋଇଛନ୍ତି ଯେ ଆପଣ ଏହା ପାଆନ୍ତି, ଯେ ଆପଣ ଏହା ବିଶ୍ୱାସ କରନ୍ତି ନାହିଁ ଯେ ସେ ଚିହ୍ନ ଗୁଡିକ ବିଶ୍ୱାସୀ ମାନଙ୍କର ଅନୁକାରୀ ହୋଇଥାଏ। ଦେଖନ୍ତୁ, ଯଦି ଆପଣ ଏହାକୁ ବିଶ୍ୱାସ କରନ୍ତି ନାହିଁ ତାହେଲେ ଆପଣଙ୍କୁ ଆତ୍ମିକ ବିସ୍ମୃତି ହୋଇଅଛି। ଦେଖନ୍ତୁ, ଆପଣ ଭୁଲି ଯାଇଛନ୍ତି ଯେ ପରମେଶ୍ୱର ତା ପ୍ରତିଜ୍ଞା କରିଥିଲେ। ସେ କହିଥିଲେ ଏହି ଚିହ୍ନ ଗୁଡିକ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କର ଅନୁଗାମୀ ହେବ। ଏହାକୁ ଭୁଲନ୍ତୁ ନାହିଁ, ଆପଣ ଏହାକୁ ଭୁଲି ଯାଇ ଜଣେ ଖ୍ରୀଷ୍ଟିଆନ ହୋଇପାରନ୍ତି ନାହିଁ। ଆପଣଙ୍କୁ ତ ଏହା ସହିତ ଚିହ୍ନିତ ହେବାକୁ ଅଛି। ଆପଣଙ୍କୁ ସାଧୁ ଯୌନ ତାର 14 ପର୍ବ 12 ପଦ ସହିତ ଚିହ୍ନିତ ହେବା ଉଚିତ, ଯିଏ ମୋ ସହିତ ବିଶ୍ୱାସ କରେ ମୁଁ ଯେଉଁ କାର୍ଯ୍ୟ ଗୁଡିକ କରେ ସେ ମଧ୍ୟ ତାହା କରିବ। ଏହାକୁ ଭୁଲନ୍ତୁ ନାହିଁ, ଯଦି ଆପଣ କରିବେ ତାହେଲେ ଆପଣ ଆତ୍ମିକ ବିସ୍ମୃତିରେ ଗ୍ରସିତ ଅଟନ୍ତି। ଆପଣ ଭୁଲି ଯାଇଛନ୍ତି ଯେ ଆପଣ କିଏ ଅଟନ୍ତି। ଆପଣ ଭୁଲି ଯାଇଛନ୍ତି ଯେ ଆପଣଙ୍କର ସାକ୍ଷର ଅର୍ଥ କଣ, ଏହା ବିଷୟରେ କଣ। ଯେତେବେଳେ ସେ କହିଥିଲେ ଯଦି ତୁମେ ମୋ ଠାରେ ରୁହ ଏବଂ ମୋର ବାକ୍ୟ ତୁମ ଠାରେ ରହେ ତାହେଲେ ତୁମର ଯାହା ଇଚ୍ଛା ତାହା ମାଗ ଆଉ ତାହା ତୁମ ପାଇଁ କରି ଦିଆଯିବ, ତାହା ସତ୍ୟ ବୋଲି ବିଶ୍ୱାସ କରିବା ନିମନ୍ତେ କଣ ଆପଣ ସେଠାରେ ଚିହ୍ନିତ କରାଯାଇଛନ୍ତି କି। ମାର୍କ 11, ଯେତେବେଳେ ସେ କହିଥିଲେ ଯଦି ତୁମେ ଏହି ପର୍ବତକୁ କୁହ ଘୁଞ୍ଚି ଯା ଏବଂ ଆପଣ ହୃଦୟରେ ସନ୍ଦେହ ନ କର, ମାତ୍ର ବିଶ୍ୱାସ କର ଯେ ଯାହା ତୁମେ କହିଛ ତାହା ସଫଳ ହେବ, ତେବେ ତୁମେ ତାହା ପାଇପାର ଯାହା ତୁମେ କହିଛ, ତାହା ସତ୍ୟ ବୋଲି ବିଶ୍ୱାସ କରିବା ପାଇଁ କଣ ଆପଣ ସେଠାରେ ଚିହ୍ନିତ ହୋଇପାରନ୍ତି କି। ଯଦି ତାହା ହେଉନାହିଁ ତେବେ ଆପଣ ଆତ୍ମିକ ବିସ୍ମୃତିରେ ଗ୍ରସିତ ହେଉଛନ୍ତି ଏବଂ ଆପଣ ଭୁଲି ଯାଆନ୍ତି, ଆପଣ ନିଜର ଖ୍ରୀଷ୍ଟିଆନ ସନ୍ତୁଳନକୁ ହରାନ୍ତି। ଆପଣ କହିପାରନ୍ତି ନାହିଁ ଯେ ଆପଣ କେଉଁଠାରୁ ଅଟନ୍ତି। ଆପଣ କୁହନ୍ତି ମୁଁ ମେଥଡିଷ୍ଟ ଅଟେ, ମୁଁ ବ୍ୟାପ୍ଟିଷ୍ଟ ଅଟେ, ତାହିଁ ଅଟେ ଯାହାକି ମୁଁ ତା ବିଷୟରେ ଜାଣେ, ମୁଁ ପେଣ୍ଟିକୋଷ୍ଟାଲ ଅଟେ, ମୁଁ ଏହା ତାହା କିମ୍ବା ଅନ୍ୟ କିଛି ଅଟେ। ଧ୍ୟାନ ଦିଅନ୍ତୁ, ତାର ଅର୍ଥ ଏହା ହୋଇପାରେ ଯେ ସେହି ରୋଗର ଲକ୍ଷଣ ଆପଣଙ୍କ ଠାରେ ଦେଖାଯାଉଅଛି ଯେ ଆପଣ କୌଣସି ଆତ୍ମିକ ବିସ୍ମୃତିରେ ଗ୍ରସିତ ଅଟନ୍ତି। ଆପଣ କୁହନ୍ତି ତେବେ ଭାଇ ବ୍ରାନମ ମୁଁ ଏହା ବିଶ୍ୱାସ କରେ ଏବଂ ମୁଁ ବଡ କଷ୍ଟରେ, ତେବେ ମାତ୍ର ଗୋଟିଏ ମିନିଟ୍ ପାଇଁ ଅପେକ୍ଷା କରନ୍ତୁ। ଯଦି ପରମେଶ୍ୱର ଏସବୁ କରିବା ପାଇଁ ପ୍ରତିଜ୍ଞା କରିଥିଲେ ଏବଂ କହିଥିଲେ ଯେ ସେଗୁଡ଼ିକ ଶେଷ ଦିନରେ ହେବ ଏବଂ ଆପଣଙ୍କର ବିଶ୍ୱାସ ମତ ଆପଣଙ୍କୁ ଏଥିରୁ ବଞ୍ଚିତ କରିବ, ଏହା ଏକ ଭଲ ସଂକେତ ଅଟେ ଯେ ମୁଁ ଆପଣଙ୍କ ଉପରେ ସେହି ରୋଗର ଚିହ୍ନକୁ ଦେଖିପାରେ। ଏହା ଆତ୍ମିକ ବିସ୍ମୃତି ଅଟେ। ଆପଣ ନିଜକୁ ବାକ୍ୟ ସହିତ ଚିହ୍ନିତ କରିବାକୁ ଭୁଲି ଯାଇଛନ୍ତି। ଆପଣ କୁହନ୍ତି ମୁଁ ବିଶ୍ୱାସ କରେ ନାହିଁ ଯେ ରୋଗୀମାନେ ସୁସ୍ଥ ହୁଅନ୍ତି। ଆପଣ ଆତ୍ମିକ ବିସ୍ମୃତିରେ ଗ୍ରସିତ ଅଟନ୍ତି। ଆପଣ କୁହନ୍ତି ମୁଁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମରେ ବିଶ୍ୱାସ କରେ ନାହିଁ, ଆତ୍ମିକ ବିସ୍ମୃତି। ଆପଣ କୁହନ୍ତି ମୁଁ ବିଶ୍ୱାସ କରେ ନାହିଁ ଯେ ପରମେଶ୍ୱର ଶେଷ ଦିନରେ ଏସବୁ ବିଷୟ କରିବା ପାଇଁ ପ୍ରତିଜ୍ଞା କରିଥିଲେ, ତାହେଲେ ଆପଣ ବାଇବଲ ପରିବର୍ତ୍ତେ ଏକ ଧର୍ମମତକୁ କିମ୍ବା କୌଣସି ଶିକ୍ଷା ସିଦ୍ଧାନ୍ତକୁ ଶୁଣିଅଛନ୍ତି। ଆପଣ ଆତ୍ମିକ ବିସ୍ମୃତିରେ ଗ୍ରସିତ ଅଟନ୍ତି। ତେବେ ଆପଣ ଜାଣନ୍ତି ନାହିଁ ଯେ ଆପଣ କେଉଁଠାରୁ ଅଟନ୍ତି। ଆପଣ ଜଣେ ଖ୍ରୀଷ୍ଟିଆନ ବୋଲି ସ୍ୱୀକାର କରୁଛନ୍ତି ଏବଂ ବାକ୍ୟକୁ ଅସ୍ୱୀକାର କରୁଛନ୍ତି। ଆପଣଙ୍କୁ ପୁନର୍ବାର ଠିକ ଆତ୍ମିକ ବିସ୍ମୃତି ନିକଟକୁ ଫେରାଇ ଆଣେ। ଦେଖନ୍ତୁ, ଆପଣ ଜାଣନ୍ତି ନାହିଁ ଯେ ଆପଣ କେଉଁଠାରେ ଛିଡ଼ା ହୋଇଛନ୍ତି। ଆପଣ ଆତ୍ମିକ ବିସ୍ମୃତିରେ ଗ୍ରସିତ ଅଟନ୍ତି। ଆପଣ ନିଜକୁ ଶାସ୍ତ୍ର ସହିତ ଚିହ୍ନିତ କରିପାରନ୍ତି ନାହିଁ। ଆପଣଙ୍କୁ ତ ଶିଷ୍ୟମାନଙ୍କ ସହିତ ରହିବାକୁ ଅଛି, ଆପଣଙ୍କୁ ତ ସମସ୍ତ ଶାସ୍ତ୍ର ସହିତ ମଣ୍ଡଳୀ ସହିତ ଯେତେବେଳେ ଏହାକୁ କାର୍ଯ୍ୟଭାର ଦିଆହୁଏ ରହିବାକୁ ଅଛି। ମାତ୍ର ବର୍ତ୍ତମାନ ଯେତେବେଳେ ମଣ୍ଡଳୀକୁ କାର୍ଯ୍ୟଭାର ଦିଆଯାଇଥିଲା ସମଗ୍ର ଜଗତକୁ ଯାଅ ଏବଂ ସୁସମାଚାର ପ୍ରଚାର କର, ଏହି ଚିହ୍ନ ଗୁଡିକ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କର ଅନୁଗାମୀ ହେବ, ତାହା ତାଙ୍କର କାର୍ଯ୍ୟଭାର ଥିଲା। ବର୍ତ୍ତମାନ ସେମାନେ ପାଇଛନ୍ତି ତାହା ସେହି କାର୍ଯ୍ୟଭାର ଥିଲା, ମାତ୍ର ସେମାନେ ଏହି ଆତ୍ମିକ ବିସ୍ମୃତିର ଏକ ଖରାପ ମାମଲାରେ ଗ୍ରସିତ ଅଟନ୍ତି, ଠିକ ଯେପରିକି ଦିନେ ଉଦ୍ୟାନ ଦେଇ ହବା ଉପରେ ତାହା ହୋଇଥିଲା। ବର୍ତ୍ତମାନ ସେ ଇସ୍ରାଏଲ ପରି ଅଟେ, ଏହି ସମାନ ରୋଗରେ ପୀଡିତ, ଯାହାକି ଏକ ଈଶ୍ୱର ତତ୍ତ୍ୱବିତ୍ ବିଦ୍ୟାଳୟ ଭୋଜନରୁ ଏକ ତିକ୍ତ ଭାବର ପୀଡା ଅଟେ, ଯାହାକି ଆପଣଙ୍କୁ ଆତ୍ମିକ ବିସ୍ମୃତିରେ ଗ୍ରସିତ କରିଦେବ। କୌଣସି ଈଶ୍ୱର ତତ୍ତ୍ୱବିତ୍ ବିଦ୍ୟାଳୟର ଭୋଜନ ଗ୍ରହଣ କରନ୍ତୁ ଏବଂ ଆପଣ ଏକ ତିକ୍ତ ଭାବରୁ ଗ୍ରସିତ ହେବେ, ଏବଂ ତାପରେ ପ୍ରଥମ ବିଷୟ ଆପଣ ଜାଣନ୍ତି ଆପଣଙ୍କୁ ବହୁତ ଖରାପ ଆତ୍ମିକ ବିସ୍ମୃତିରେ ରୋଗ ହେବ। ଆପଣ ବାଇବେଲ କହୁଥିବା କୌଣସି ବିଷୟକୁ ବିଶ୍ୱାସ କରିବେ ନାହିଁ। ଆଜି ତାହା ହିଁ ମଣ୍ଡଳୀ ସହିତ ମାମଲା ଅଟେ। ସେହି କାରଣରୁ ଆଜି ଆମର ଉଦ୍ଦୀପନା ସଭା ହୋଇପାରୁ ନାହିଁ, ତାହା ହିଁ ଆଜି ମଣ୍ଡଳୀ ସହିତ ମାମଲା ଅଟେ। ସେମାନେ ସବୁ ଜିନିଷର କୋଇଲା ଉପରେ ଏତେ ନିଶାଗ୍ରସ୍ତ ହୋଇଯାଇଛନ୍ତି ଏବଂ ପ୍ରତ୍ୟେକ ବାଦ ଯାହାକି ଉତ୍ପନ୍ନ ହୋଇପାରେ, ଏପରିକି ସେମାନେ ଜାଣନ୍ତି ନାହିଁ ଯେ କେଉଁଟା ଠିକ୍ ଏବଂ କେଉଁଟା ଭୁଲ ଅଟେ। ଅବିକଳ ଠିକ୍ ସେ ତାର ପ୍ରଭୁଙ୍କୁ ସ୍ମରଣ କରିପାରେ ନାହିଁ, ସେ ତାହାଙ୍କର ବାକ୍ୟକୁ ମନେ କରିପାରେ ନାହିଁ, ସେ ପ୍ରତିଜ୍ଞା ମନେ ରଖିପାରେ ନାହିଁ। ତାହା ହିଁ ସେତେବେଳେ ଇସ୍ରାଏଲ ସହିତ ସେହି ମାମଲା ଥିଲା ଯେତେବେଳେ ଯୀଶୁ ଦୃଶ୍ୟପଟକୁ ଆସିଥିଲେ। ସେମାନେ ଏହା ମନେ ରଖିପାରିନଥିଲେ ଯେ ଜଣେ କୁମାରୀ ଗର୍ଭବତୀ ହେବ। ସେମାନେ ଏହା ମନେ ରଖିପାରିନଥିଲେ ଯେ ମୂଷା କହିଥିଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମୋ ପରି ଜଣେ ଭବିଷ୍ୟତ ବକ୍ତାଙ୍କୁ ଉଠାଇବେ। ସେମାନଙ୍କର ଆତ୍ମିକ ବିସ୍ମୃତି ରହିଥିଲା। ଅବିକଳ ଠିକ ତାହା ଆଜି ମଣ୍ଡଳୀ ପାଇଅଛି। ସେ କହିଥିଲେ ଶେଷ ଦିନରେ ଏହା ଘଟିବ ଯେ ଏହିସବୁ ବିଷୟ ଘଟିତ ହେବ ଯାହା ଆମେ ଘଟୁଥିବାର ଦେଖୁଅଛୁ ଏବଂ ମଣ୍ଡଳୀ ଘଡ଼ିରେ ବାର ଘଟିକା ବାଜିଥିବା ପରି ମୃତ ଅଟେ। ଏହା କଣ ଅଟେ? ଆତ୍ମିକ ବିସ୍ମୃତି। ଆମେମାନେ ନିଜକୁ ପେଣ୍ଟିକସ୍ ବୋଲି କହିଥାଉ ଏବଂ ଚିହ୍ନିତ କରିପାରିନଥାଉ ଏବଂ ନିଜକୁ ବାକ୍ୟ ମଧ୍ୟରେ ଚିହ୍ନିତ କରିପାରିନଥାଉ ଯେତେବେଳେ କି ଏହା ଖ୍ରୀଷ୍ଟଙ୍କ ପୁନରୁତ୍ଥାନର ଶକ୍ତିରେ ପ୍ରଚାର କରାଯାଇଥାଏ ଏବଂ ସେଠାରେ ଆମ ମଧ୍ୟରେ ଥାଇ ଏହାକୁ କାର୍ଯ୍ୟକାରୀ କରୁଥାନ୍ତି ଏବଂ ଠିକ୍ ତାହା କରୁଥାନ୍ତି ଯାହା ସେ କରିବେ ବୋଲି କହିଥିଲେ। ତାପରେ ଧ୍ୟାନ ସହକାରେ ଦେଖନ୍ତୁ, ଆମର ନାମଧାରୀ ସଂସ୍ଥାର ବ୍ୟବସ୍ଥା ଆମକୁ ଆତ୍ମିକ ବିସ୍ମୃତିରେ ପକାଇ ଦେଇଅଛି। ଆମେମାନେ ପୀଡିତ ଅଟୁ। ଆମେମାନେ ଜାଣିନାହୁଁ ଯେ ଆମେମାନେ କେଉଁଠାରୁ ଅଟୁ। ଜଣେ ବ୍ୟକ୍ତି ତାଙ୍କର କାଗଜପତ୍ରକୁ ଏହି ମଣ୍ଡଳୀରୁ ସେହି ମଣ୍ଡଳୀକୁ ନେଇଯାଆନ୍ତି ଏବଂ ଏହି ମଣ୍ଡଳୀ ଏବଂ ଏହି ବାଦ ଏବଂ ସେହି ବାଦ, ବୁଝିଲେ? ଆମମାନଙ୍କୁ ଯାହା ପୁନର୍ବାର ଦରକାର ତାହା ହେଉଛି ଆଉ ଏକ ଆମୋସ। ସଦାପ୍ରଭୁ ଏହି କଥା କୁହନ୍ତି, ବାକ୍ୟ ସହିତ ଦୃଶ୍ୟପଟକୁ ଆସନ୍ତୁ। କଣ ଆମେ ତାଙ୍କୁ ଗ୍ରହଣ କରିବା କି? ସେହିପରି ଭାବରେ ଯେପରିକି ସେମାନେ କରିଥିଲେ, ସେମାନେ ତାଙ୍କୁ କଦାପି ଗ୍ରହଣ କରିନଥିଲେ, ସେମାନେ ଆଜି ବି ତାଙ୍କୁ ଗ୍ରହଣ କରିବେ ନାହିଁ। ସେ ବଡ଼ କଷ୍ଟରେ ପ୍ରଚାର କରିବା ନିମନ୍ତେ ତାଙ୍କ ମୁଣ୍ଡ ରଖିବା ପାଇଁ ସ୍ଥାନ ପାଇପାରିଥିଲେ। ତେବେ ତା ଅବିକଳ ଠିକ, କାରଣ ମଣ୍ଡଳୀ ଏହି ଆତ୍ମିକ ବିସ୍ମୃତିରେ ପୀଡିତ ଅଟେ। ତେବେ କାହିଁକି ପରମେଶ୍ୱର ଶେଷ ଦିନରେ ପ୍ରତିଜ୍ଞା କରିଥିଲେ, ଯେତେବେଳେ ମନୁଷ୍ୟ ପୁତ୍ର ପ୍ରକାଶିତ କରାଯିବେ, ଲୁକ 17 ପର୍ବ ଅନୁଯାୟୀ ସଦୋମରେ ଘଟିଥିବା ସେ ଚିହ୍ନଟି ପୁନର୍ବାର ଘଟିବ ଏବଂ ଲୋକମାନେ ଏହା କରାଯାଉଥିବାର ଦେଖନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ତ ଏପରିକି ଏହାକୁ ବିଶ୍ୱାସ ସୁଦ୍ଧା କରନ୍ତି ନାହିଁ। ସେମାନେ ଭାବନ୍ତି ଯେ ଏହା ମନକୁ ପଢ଼ିବାର ବିଦ୍ୟା ଟେଲିପାଥି ଅଟେ। ସେମାନେ ଭାବନ୍ତି ଯେ ଏହା ଏକ ଶୈତାନ ଆତ୍ମା ଅଟେ। ଏହା କଣ ଅଟେ? ସେମାନେ ଆତ୍ମିକ ବିସ୍ମୃତିରେ ପୀଡିତ ଅଟନ୍ତି। ତା ଅବିକଳ ଠିକ ଅଟେ। ସେମାନେ ପ୍ରଭୁଙ୍କୁ ବୁଝିପାରନ୍ତି ନାହିଁ। ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ସେ ସେତେବେଳେ ଯାହା ଥିଲେ ବର୍ତ୍ତମାନ ସେ ତାହା ଅଟନ୍ତି। ମାତ୍ର କଣ ଘଟିଥିଲା ଆପଣଙ୍କୁ ଆଉ ଅଧିକ ବାକ୍ୟ ସହିତ ଚିହ୍ନିତ କରିପାରୁ ନାହିଁ। କାହିଁକି? ସେ ଜାଣେ ଯେ ସେ ଏକ ପାନ୍ଥଶାଳା ଅଟେ ନା ସେ ଏକ ମଣ୍ଡଳୀ ଅଟେ। ସେ ଏକ ପାନ୍ଥଶାଳା କୁହାଯିବାକୁ ଚାହେଁ ନାହିଁ ଏବଂ ତାକୁ ଏକ ମଣ୍ଡଳୀ କୁହାଯାଇପାରେ ନାହିଁ, କାରଣ ଏକ ମଣ୍ଡଳୀ କୁହାଯିବାକୁ ହେଲେ ସେ ନିଜକୁ ଖ୍ରୀଷ୍ଟଙ୍କ ସହିତ ଚିହ୍ନିତ କରିବ। ତାହା ତ ତାକୁ ଆତ୍ମିକ ବିସ୍ମୃତିରେ ଗ୍ରସିତ କରିଦେଇଥାଏ ଏବଂ ସେ ଏକ ପାନ୍ଥଶାଳା କୁହାଯିବାକୁ ଚାହେଁ ନାହିଁ। ତେଣୁକରି ଏହା ସେ ପେଣ୍ଟିକୋଷ୍ଟାଲ ମଣ୍ଡଳୀ, ମେଥଡିଷ୍ଟ ମଣ୍ଡଳୀ, ବାପ୍ଟିଷ୍ଟ ମଣ୍ଡଳୀ ନୁହେଁ। ଏହା ତ ପେଣ୍ଟିକୋଷ୍ଟାଲ ପାନ୍ଥଶାଳା, ମେଥଡିଷ୍ଟ ପାନ୍ଥଶାଳା ଏବଂ ବାପ୍ଟିଷ୍ଟ ପାନ୍ଥଶାଳା ଅଟେ, କାରଣ ସେ ବାକ୍ୟ ସହିତ ଚିହ୍ନିତ କରାଯାଇପାରେ ନାହିଁ ଏବଂ ଯେତେବେଳେ ବାକ୍ୟ ପ୍ରକଟିତ କରାଯାଇଥାଏ ସେମାନେ ତଥାପି ଏହାକୁ ବିଶ୍ୱାସ କରନ୍ତି ନାହିଁ। ଏହା ଏକ ରୋଗ, ଆତ୍ମିକ ବିସ୍ମୃତି। ନିଜକୁ ଚିହ୍ନିତ କରିପାରେ ନାହିଁ, ସେମାନେ ଜାଣନ୍ତି ନାହିଁ ଯେ ସେମାନେ କେଉଁଠାରେ ଅଛନ୍ତି। ତା ଠିକ ଅଟେ। ଏହା ଅବିକଳ ଠିକ କିଛି ଗୋଟାଏ ସଂକରଣ କଲା ପରି ଅଟେ। ଯେପରିକି ମୁଁ ପ୍ରାୟତଃ କହିଥାଏ, ମୁଁ ସବୁବେଳେ ଭାବିଅଛି ଯେ ସବୁଠୁ ନିକୃଷ୍ଟତମ ବିଷୟ ମଧ୍ୟରୁ ଗୋଟିଏ ଯାହାକି ମୁଁ କେବେ ଦେଖିଅଛି ତାହା ହେଉଛି ଗୋଟିଏ ଖଚର। ଦେଖନ୍ତୁ, ସେ ଗୋଟିଏ ଶଙ୍କର ଅଟେ, ବୁଝିଲେ? ତାର ମାତା ଏକ ମାଇ ଘୋଡ଼ା ଏବଂ ବାପା ଏକ ଗଧ ଥିଲା ଏବଂ ସେ କେଉଁଠାରୁ ଅଟେ ତାହା ସୁଦ୍ଧା ସେ ଜାଣିନାହିଁ। ଏବଂ ପ୍ରଥମ ବିଷୟ ଯାହା ଆପଣ ଜାଣନ୍ତି, ଆପଣ ତାକୁ ପ୍ରଜନନ କରି ଗୋଟିଏ ଗଧ ପାଇପାରନ୍ତି ଆଉ ତାପରେ କିମ୍ବା ଖଚର ପାଇପାରନ୍ତି, ମାତ୍ର ସେ ଖଚର ନିଜକୁ ପୁଣି ଥରେ ପ୍ରଜନନ କରିପାରେ ନାହିଁ। ଦେଖନ୍ତୁ, ସେ କରେ ନାହିଁ। ଆପଣ ତାକୁ କିଛି ଶିଖାଇ ପାରନ୍ତି ନାହିଁ। ସେ କଠିନ ବୁଦ୍ଧିର ଅଟେ। ଆପଣ କଦାପି କିଛି କହିବେ ନାହିଁ। ଆପଣ ସେ ବଡ଼ ଲମ୍ବା କାନଗୁଡ଼ିକୁ ବ୍ୟବସ୍ଥିତ କରିପାରନ୍ତି ଏବଂ ସେ ଆପଣଙ୍କୁ ଗୋଇଠା ମାରିବା ପାଇଁ ଠିକ ମରିବା ପୂର୍ବରୁ ନିଜ ଜୀବନର ସବୁଠୁ ଦୀର୍ଘତମ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବ। ତାହା ସବୁ କିଛି ଅଟେ। ଯଦି ସେ ପାରେ, ତାହେଲେ ଆପଣଙ୍କ ଉପରେ କିଛି ପକାଇବା ପାଇଁ ସେ ସବୁବେଳେ କିଛି ଗୋଟାଏ ବିଷୟରେ ଅପେକ୍ଷା କରୁଥାଏ ଏବଂ ତାହା ମୋତେ ମନରେ ଅନେକ ତଥାକଥିତ ମିଶ୍ରିତ ଖ୍ରୀଷ୍ଟିଆନଙ୍କ ବିଷୟ ଆଣିଦେଇଥାଏ। ସେମାନେ ମଣ୍ଡଳୀକୁ ଏପରି ଭାବରେ ସଂକରିତ କରିଦେଇଅଛନ୍ତି ଯେ ଏପରିକି ସେମାନେ ଆତ୍ମିକ ବିସ୍ମୃତିର ରୋଗରେ ଗ୍ରସିତ ହୋଇଯାଇଛନ୍ତି। ସେମାନେ ପୁଣି ଥରେ ଆଉ କିଛି ପୁନରୁତ୍ପାଦନ କରିପାରନ୍ତି ନାହିଁ। ସେମାନେ ସଂକରିତ ଶସ୍ୟ ବିଷୟରେ କୁହନ୍ତି। ସଂକରିତ ଶସ୍ୟ କିଛି ନୁହେଁ। ଏହା ସବୁଠୁ ମନ୍ଦ ବିଷୟ ଅଟେ ଯାହାକି ଆପଣ କେବେ ନିଜ ପାଟିରେ ପକାଇବେ, କୌଣସି ବି ସଂକରିତ ବିଷୟ। ସେହି କାରଣରୁ ଆପଣଙ୍କୁ ଏହି ଛୋଟ ଛୋଟ ଚାର ଗଛ ଗୁଡ଼ିକୁ ନେବାକୁ ପଡ଼ିଥାଏ ଏବଂ ସଂକରିତ ବିଷୟବସ୍ତୁ ଗୁଡ଼ିକୁ ଏବଂ ଏହାକୁ ଛିଞ୍ଚଳ କରିବାକୁ ପଡ଼ିଥାଏ ଏବଂ ଏହାର ଦେଖାଶୁଣା କରିବାକୁ ପଡ଼ିଥାଏ ଏବଂ ଯତ୍ନ ତତ୍ତ୍ୱ ନେବାକୁ ପଡ଼ିଥାଏ। କାହିଁକି? କାରଣ ସେମାନେ ଏଥିରୁ ପୋକ ଗୁଡ଼ିକୁ ଦୂରେଇ ରଖିପାରନ୍ତି ନାହିଁ। ମାତ୍ର ଏକ ପ୍ରକୃତ ପୁଙ୍ଖାନୁପୁଙ୍ଖକୁ ନିଅନ୍ତୁ, ଆପଣଙ୍କୁ ତାହା ଉପରେ କୌଣସି କୀଟନାଶକ ଛିଞ୍ଚିବାକୁ ପଡ଼େ ନାହିଁ। ତାର ତ ନିଜ ଭିତରେ ଶକ୍ତି ରହିଥାଏ ଯେ ପୋକ ଗୁଡ଼ିକୁ ନିଜଠାରୁ ଦୂରେଇ ରଖେ। ତାହା ହିଁ ଅଟେ ଯାହାକି ଜଣେ ବାସ୍ତବିକ ପ୍ରକୃତ ଆତ୍ମପ୍ରାପ୍ତ ବ୍ୟକ୍ତିଙ୍କଠାରୁ ଅବିଶ୍ୱାସର ପୋକ ଗୁଡ଼ିକୁ ଦୂରେଇ ରଖିବା ପାଇଁ ଏହା ଆବଶ୍ୟକ କରେ। ଗୋଟିଏ ପୁରୁଣା ଖଚରକୁ ନିଅନ୍ତୁ ଏବଂ ଆପଣ ଯାଇ ତାହା ସହିତ କଥାବାର୍ତ୍ତା କରନ୍ତୁ। କୁହନ୍ତୁ, ହେ ବାଳକ, ମୁଁ ଚାହେଁ ଯେ ତୁମେ ଏହା ତାହା କର। ସେ ସେଠାରେ ବସି ରହି ଏହା କରିବ, ହଁ ହଁ ହଁ। ସେ ବଡ ବଡ କାନଗୁଡ଼ିକ ଉପର ଓ ତଳ କରୁଥିବ। ମୁଁ ସେହିପରି ଅନେକ ତଥାକଥିତ ଖ୍ରୀଷ୍ଟିଆନ ମାନଙ୍କୁ ଦେଖିଅଛି। ଆପଣ କୁହନ୍ତି, ଯୀଶୁଖ୍ରୀଷ୍ଟ ଗତକାଲି ଏବଂ ଚିରଦିନ ସମାନ ଅଟନ୍ତି। ଏହି ଚିହ୍ନ ଗୁଡ଼ିକ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କର ଅନୁବର୍ତ୍ତୀ ହେବ। ହଁ, ମୁଁ ବିଶ୍ୱାସ କରେ ଯେ ଆଶ୍ଚର୍ଯ୍ୟ କର୍ମର ଦିନ ଗୁଡ଼ିକ ବିତିଗଲାଣି। ହଁ ହଁ ହଁ। ଦେଖନ୍ତୁ, ସେ ଜାଣେ ନାହିଁ ଯେ ସେ କଣ ବିଶ୍ୱାସ କରେ। ସେ ତ କିଛି ହେଲେ ଜାଣେ ନାହିଁ। ସେ ଜାଣେ ନାହିଁ ଯେ ସେ କେଉଁଠାରୁ ଆସିଅଛି। ସେ ଜାଣେ ନାହିଁ ଯେ ସେ କେଉଁ ଆଡ଼କୁ ଯାଉଅଛି। ସେ ଘୋଡ଼ାର ବିସ୍ମୃତିରେ ଗ୍ରସିତ ଅଟେ। ସେ ଜାଣେ ନାହିଁ ଯେ ସେ କେଉଁଠାରୁ ଆସିଅଛି ଏବଂ ସେ ଆଉ ଅଧିକ ଆଗକୁ ଯାଇପାରେ ନାହିଁ। ମାତ୍ର ମୁଁ ଏକ ଅସଲି ପୁଙ୍ଖାନୁପୁଙ୍ଖ ପ୍ରଜନନ ହୋଇଥିବାକୁ ପସନ୍ଦ କରେ। ଓ ସେ ଭଦ୍ର ଥାଏ, ଆପଣ ତା ସହିତ କଥା ହୋଇପାରନ୍ତି। ସେ ଜାଣେ ଯେ ତାର ବାପା କିଏ, ତାର ମା କିଏ, ତାର ଜେଜେବାପା ଏବଂ ଜେଜେମା କିଏ। ସେ କେଉଁଠାରୁ ଆସିଅଛି ତାହା ଦେଖାଇବା ପାଇଁ ତା ପାଖରେ ବଂଶଗତ ପ୍ରଜନନ କାଗଜପତ୍ର ରହିଥାଏ। ଏବଂ ମୁଁ ଏକ ଖାଣ୍ଟି ପ୍ରଜନନ ହୋଇଥିବା ଖ୍ରୀଷ୍ଟିଆନକୁ ପସନ୍ଦ କରେ, ଯିଏକି ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ବାକ୍ୟ ନିକଟକୁ ପେଣ୍ଟିକସ୍ ଦିନକୁ ଫେରି ଯାଇପାରନ୍ତି ଏବଂ ସେଠାରେ ନିଜକୁ ସେହି ସାଧୁମାନଙ୍କ ସହିତ ଚିହ୍ନିତ କରିପାରନ୍ତି, ଯେଉଁଠାରେ କି ପବିତ୍ର ଆତ୍ମାଙ୍କ ଶକ୍ତି ସେମାନଙ୍କ ଉପରକୁ ଆସିଥିଲା। ତାହା ଏକ ଖାଣ୍ଟି ପ୍ରଜନନ ହୋଇଥିବା ଖ୍ରୀଷ୍ଟିଆନ ଅଟେ। ସେ ଜାଣେ ଯେ ସେ କେଉଁଠାରୁ ଆସିଅଛି। ସେ ମେଥଡିଷ୍ଟ, ବାପ୍ଟିଷ୍ଟ କିମ୍ବା ଅନ୍ୟ କିଛି ସହିତ ଚିହ୍ନିତ ନୁହେଁ। ସେ ପରମେଶ୍ୱରଙ୍କ ବାକ୍ୟରେ ଚିହ୍ନିତ ଅଟେ। ସେ ତା ଅବିକଳ ଜାଣିଥାଏ ଯେ ସେ କେଉଁଠାରେ ଛିଡ଼ା ହୋଇଅଛି। ତାର ପିତାଙ୍କ ରାଜକୀୟ ରକ୍ତ, ଯୀଶୁଖ୍ରୀଷ୍ଟଙ୍କ ରକ୍ତ ତାହା ଦେଇ ପ୍ରବାହିତ ହେଉଥାଏ। ସେ ଜାଣେ ଯେ ଏହା କଣ କରିଥାଏ। ସେ ପ୍ରତ୍ୟେକ ବାକ୍ୟକୁ ବିଶ୍ୱାସ କରିଥାଏ। ପରମେଶ୍ୱର ତାହା ଦେଇ କାର୍ଯ୍ୟ କରନ୍ତି ଏବଂ ସେ ଚିହ୍ନ ଗୁଡ଼ିକ ସହିତ ଏହାକୁ ସୁନିଶ୍ଚିତ କରନ୍ତି, ଯାହାକି ଅନୁଗାମୀ ହେବ ବୋଲି ସେ ପ୍ରତିଜ୍ଞା କରିଥିଲେ। ତାଙ୍କର କୌଣସି ଆତ୍ମିକ ବିସ୍ମୃତି ନଥାଏ। ସେ ଏକ ଖାଣ୍ଟି ପ୍ରଜନନ ହୋଇଥିବା ପୁଙ୍ଖାନୁପୁଙ୍ଖ ପ୍ରାଣୀ ଅଟେ। ମୁଁ ତା ପସନ୍ଦ କରେ। ମାତ୍ର ଆଜି ମଣ୍ଡଳୀରେ ଆତ୍ମିକ ବିସ୍ମୃତିର ଏକ ଖରାପ ମାମଲା ରହିଅଛି। ଏହା ଜାଣେ ନାହିଁ ଯେ ଏହା କେଉଁଠାରୁ ଅଟେ। ଏହା ତାହା ବିଷୟରେ ସବୁକିଛି ଭୁଲି ଯାଇଅଛି। ଏହି ସବୁ ବିଷୟ ଭୁଲି ଯାଇଛି, ଯାହାକି ଏହାକୁ ଏକ ମଣ୍ଡଳୀ କରି ଗଢି ତୋଳିଥାଏ। କେଉଁ ବିଷୟ ଆମକୁ ଏତେ ଅଧିକ ଧନବାନ କଲା ଯେପରିକି ଆମେ ମାନେ ଅଟୁ। ଏହା ପୁନର୍ବାର ଲାଓଦିକିଆର ସେ ସ୍ଥାନକୁ, ସେ ଧନରେ ପରିପୂର୍ଣ୍ଣ ସ୍ଥାନକୁ ଆସିଯାଇଛି ଯେପରିକି ଇସ୍ରାଏଲ ରହିଥିଲା, ଯେତେବେଳେ ଏହା ଦରିଦ୍ର ଥିଲା ଏବଂ ସମସ୍ତ କିଛି ବିଷୟ ପାଇଁ ଯଥାସମ୍ଭବ ପରମେଶ୍ୱରଙ୍କ ଉପରେ ଭରସା କରିବାକୁ ପଡିଥିଲା। ଯାହା ସବୁ କିଛି ତା ପାଖରେ ଥିଲା ଏହା ପରମେଶ୍ୱରଙ୍କ ଉପରେ ଭରସା କରିଥିଲା। ତେବେ ପରମେଶ୍ୱର ଏହା ସହିତରେ ରହିଥିଲେ ଏବଂ ଏହା ଆତ୍ମିକ ଥିଲା ଏବଂ ଆଗକୁ ବଢି ଚାଲିଲା। ମାତ୍ର ଯେତେବେଳେ ଏହା ଧନୀ ହୋଇଗଲା, ଏଠାରେ ତା ଅଟେ ଯାହାକି ଘଟିଥିଲା। ସେମାନଙ୍କର ନଗର ଗୁଡିକ ନିର୍ମାଣ ହେଲା ଏବଂ ସେମାନଙ୍କ ସ୍ତ୍ରୀ ଲୋକମାନେ ଅନୈତିକ ହୋଇଚାଲିଲେ। ସେମାନଙ୍କର ପୁରୁଷମାନେ ଏହାର ଅନୁମତି ଦେଇଥିଲେ। ସେମାନଙ୍କର ପ୍ରଚାରକମାନେ ସେହି ଦଣ୍ଡକୁ ପକାଇଦେଲେ ଏବଂ ସେମାନେ ଭବିଷ୍ୟତ ବକ୍ତାମାନଙ୍କୁ ନିନ୍ଦା କରିଥିଲେ। ଏବଂ ସେହିପରି ଏକ ଅବସ୍ଥାକୁ ସେମାନେ ଆସିଯାଇଥିଲେ। ଯେଉଁ ବିଷୟ ତାହା ଘଟାଇଥିଲା ତାହା ହେଲା ଯେ ସେମାନେ ଭୁଲି ଯାଇଥିଲେ ଯେ ସେ ଆଶୀର୍ବାଦ ଗୁଡ଼ିକ କେଉଁଠାରୁ ଆସିଥିଲା। ଏବଂ ଆପଣ ମେଥଡିଷ୍ଟ ଏବଂ ଆପଣ ବାପ୍ଟିଷ୍ଟ ଏବଂ ଆପଣ ପ୍ରେସବିଟେରିଆନ ମାନେ, ଆପଣ ମେଥଡିଷ୍ଟ ମାନେ ଜନ୍ ୱେସ୍ଲିଙ୍କୁ ମନେ ରଖିପାରନ୍ତି। ଆପଣ ବାପ୍ଟିଷ୍ଟ ମାନେ ଆଉ ଜନ୍ ସ୍ମିଥ୍ ଲୋକମାନଙ୍କର କାର୍ଯ୍ୟକଳାପ ଗୁଡ଼ିକୁ ନେଇ ଏପରି କାନ୍ଦିଥିଲେ ଯେ ତାଙ୍କ ପତ୍ନୀଙ୍କୁ ତାଙ୍କୁ ମେଜ ନିକଟକୁ କଢାଇ ନେବାକୁ ପଡିଥିଲା। ରାତି ସାରା କାନ୍ଦିବା ଦ୍ୱାରା ଏବଂ ପ୍ରାର୍ଥନା କରିବା ଦ୍ୱାରା ତାଙ୍କ ଆଖି ଗୁଡ଼ିକ ଫୁଲି ଯାଇଥିଲା। ମାମଲା କଣ ଅଟେ? ଜନ୍ ୱେସ୍ଲି କହିଥିଲେ ଯେ ସବୁଠୁ ମହାନ ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା, ମୁଁ ବିଶ୍ୱାସ କରେ ଯେ ଏହା ପ୍ରାରମ୍ଭିକ ମେଥଡିଷ୍ଟ ପିତୃପୁରୁଷମାନଙ୍କ ମଧ୍ୟରୁ ଜଣେ ଥିଲେ। ମେଥଡିଷ୍ଟ ମଣ୍ଡଳୀର କନ୍ୟାମାନଙ୍କର ଅପମାନ ଏତେ ସାଂସାରିକ ହେବାକୁ ଆରମ୍ଭ ହୋଇଥିଲା ଯେ ସେମାନେ ନିଜ ଆଙ୍ଗୁଠିରେ ମୁଦ୍ରିକା ପିନ୍ଧିଥିଲେ। ତେବେ ସାନ ଜାମା ସର୍ଟ ପିନ୍ଧିଥିବା ବିଷୟକୁ ନେଇ ସେ ବର୍ତ୍ତମାନ କଣ କହିଥାନ୍ତେ? କଣ ଘଟିଲା? ଆତ୍ମିକ ବିସ୍ମୃତି ପ୍ରକୃତରେ ତାହା ହିଁ ଅଟେ। ଭୁଲି ଯାଇଥିଲେ ଯେ ଆପଣ କେଉଁଠାରୁ ଆସିଛନ୍ତି। ଆପଣଙ୍କ ପାଖରେ ଏହି ସବୁ ବିଷୟ ରହିଛି କାରଣ ପରମେଶ୍ୱରଙ୍କ ଦାନ ଉତ୍ତମତା ଆପଣଙ୍କ ପାଇଁ ତାହା କରିଥିଲା। କଣ ଆପଣ ଭାବୁଛନ୍ତି ଯେ ଏହା ଏକ ଅଦ୍ଭୁତ ବିଷୟ ଅଟେ? ଏହା ଅବିକଳ ଯୀଶୁଖ୍ରୀଷ୍ଟଙ୍କ ଆତ୍ମା ସହିତ ସେ ଭବିଷ୍ୟତବାଣୀ ସହିତ ଏକମତ ଅଟେ। ପ୍ରକାଶିତ ବାକ୍ୟ ତୃତୀୟ ପର୍ବରେ ଏହା କୁହେ, ଯେହେତୁ ତୁମ୍ଭେ କହୁଛ ମୁଁ ଧନୀ, ମୋର କିଛି ଅଭାବ ନାହିଁ, ଏବଂ ଜାଣ ନାହିଁ ଯେ ତୁମେ ଦରିଦ୍ର, ଅନ୍ଧ, ଦୁର୍ଭାଗା, ଦୀନହୀନ, ଉଲ୍ଲଙ୍ଗ ଅଟ, ଏବଂ ତାହା ଜାଣ ନାହିଁ। ଦେଖନ୍ତୁ, ଏହା ଜାଣନ୍ତି ନାହିଁ। ଏହା କଣ ଅଟେ? ଆତ୍ମିକ ବିସ୍ମୃତି। ସେମାନେ ଏହା ଜାଣନ୍ତି ନାହିଁ। ମଣ୍ଡଳୀ ପାଖରେ ବର୍ତ୍ତମାନ ସେହି ଧନ ଅଛି। ଦେଶରେ କ୍ୱଚିତ ଏପରି କୌଣସି ଏକ ନାମଧାରୀ ମଣ୍ଡଳୀ ଥିବ ମାତ୍ର ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଗୁଣନ ଲକ୍ଷ ଲକ୍ଷ ଡଲାର ହୋଇନଥିବ। ଲକ୍ଷ ଲକ୍ଷ ଡଲାରର ଭବନ ଗୁଡ଼ିକ ଏବଂ ବିଷୟ ଗୁଡ଼ିକ ନିର୍ମାଣ କରୁଛନ୍ତି ଏବଂ ପ୍ରଭୁଙ୍କ ଆଗମନ ବିଷୟ ପାଖେ ଆସୁଥିବାର ପ୍ରଚାର କରୁଥାନ୍ତି ଧନୀ ଏବଂ କୁହନ୍ତି ମୋର କିଛି ଅଭାବ ନାହିଁ। ସେମାନଙ୍କଠାରେ ସର୍ବଶ୍ରେଷ୍ଠ ଶିକ୍ଷିତ ପ୍ରଚାରକଗଣ ଅଛନ୍ତି ଯାହାକି କେବେ ରହିଥିଲେ, ଅପେକ୍ଷାକୃତ ଅଧିକ ଧର୍ମଶାସ୍ତ୍ର ଜାଣନ୍ତି ଯାହାକି ସେମାନେ କେବେ ଜାଣିଥିଲେ, ଏବଂ ସେମାନଙ୍କ ପାଖରେ ସବୁଠୁ ବଡ଼ ଭବନମାନ, ସହରର ସର୍ବୋତ୍ତମ ମନୋନୀତ ସ୍ଥାନ ଗୁଡ଼ିକ ରହିଅଛି। ସେମାନଙ୍କ ପାଖରେ ଯାହା କରିବାକୁ ଇଚ୍ଛା ତାହା କରିବା ପାଇଁ ଅଧିକାର ରହିଛି। ଏବଂ ତାପରେ ସେମାନେ କଣ କଲେ? ଆତ୍ମିକ ବିସ୍ମୃତିରେ ଗ୍ରସିତ ହୋଇଗଲେ ଏବଂ ଭୁଲିଗଲେ ଯେ ଏହା ପରମେଶ୍ୱର ହିଁ ଥିଲେ ଯିଏକି ସେମାନଙ୍କ ପାଇଁ ତାହା କରିଥିଲେ, ଠିକ ଯେପରିକି ଇସ୍ରାଏଲ ସହିତ କରିଥିଲେ। ଏବଂ ବାଇବଲ ଭବିଷ୍ୟତବାଣୀ କରିଥିଲା ଯେ ଶ୍ରୀଖ୍ରୀଷ୍ଟ ଆପଣା ଦୂତଙ୍କୁ ଯୋହନଙ୍କ ନିକଟକୁ ପଠାଇ କହିଥିଲେ ଏହି ଶେଷ ମଣ୍ଡଳୀ ଯୁଗରେ ଏହି ଆତ୍ମିକ ବିସ୍ମୃତି ରହିବ। ସେମାନେ ଦୁର୍ଭାଗା ଥିଲେ, ମନେ ରଖନ୍ତୁ। ସେମାନେ ଭାବନ୍ତି ଯେ ସେମାନେ ବଡ଼ ଅଟନ୍ତି, ସେମାନେ ଭାବନ୍ତି ଯେ ସେମାନଙ୍କ ପାଖରେ କିଛି ଅଛି। ମାତ୍ର ସେ କହିଥିଲେ ଯେ ସେମାନେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ, ଉଲ୍ଲଙ୍ଗ, ଏବଂ ତାହା ଜାଣନ୍ତି ନାହିଁ, ଏବଂ ସେମାନଙ୍କୁ ତାହା ଜଣାଇବାର କୌଣସି ଉପାୟ ନାହିଁ। ତେବେ ଯଦି ଜଣେ ବ୍ୟକ୍ତି ଏଠାରେ ବାହାରେ ରାସ୍ତାରେ ନିନ୍ଦିତ ଭାବରେ ରହିଥାନ୍ତି କିମ୍ବା ଜଣେ ସ୍ତ୍ରୀ ଲୋକ ରାସ୍ତାରେ ଉଲ୍ଲଙ୍ଘ ଅନ୍ଧ ଥାନ୍ତି ତାହେଲେ ସେହିପରି ଅବସ୍ଥାରେ ରହିବା ଏକ ଦୁଃଖଦ ଅବସ୍ଥା ହେବ। ମାତ୍ର ତାପରେ ଯଦି ସେମାନଙ୍କର ସଠିକ୍ ମନ ଥାନ୍ତା ସେମାନେ ଏହା ଜାଣିଥାନ୍ତେ ଯେ ସେମାନେ କିଏ ଅଟନ୍ତି, ଯେ ସେମାନେ ଜଣେ ମଣିଷ ଅଟନ୍ତି ଏବଂ ସେମାନେ ପୋଷାକ ପିନ୍ଧିବା ଉଚିତ। ତେବେ ଆପଣ ସେଠାକୁ ଯାଆନ୍ତୁ, ସେମାନେ ମଣିଷ ଅଟନ୍ତି, ମାନବ ଜାତି ସହିତ ଚିହ୍ନିତ ହେବା ଉଚିତ। ସେଠାରେ ବାହାରେ ଦୁର୍ଭାଗା, ଦିନହୀନ, ଅନ୍ଧ ଏବଂ ଉଲ୍ଲଙ୍ଘ ଅଟନ୍ତି ଏବଂ ଆପଣ ତାଙ୍କ ପାଖକୁ ଯାଇ କୁହନ୍ତି, ଭାଇ ଆପଣ ଉଲ୍ଲଙ୍ଘ ଅଛନ୍ତି। ତେବେ ଏଠାରେ ମୁଁ ଡାକ୍ତର ଅମୁକ ଅମୁକ, ତୁମେ କେବଳ ନିଜର କାମ ପ୍ରତି ଧ୍ୟାନ ଦିଅ, ମୁଁ ତୁମକୁ କହୁଛି ମୁଁ ଅମୁକ ଅମୁକ ସହିତ ସମ୍ପୃକ୍ତ ଅଟେ, ତୁମର ଏଠାରେ ମୋତେ କିଛି କହିବାର କୌଣସି କାମ ନାହିଁ, ହେ ପବିତ୍ର ଧର୍ମ ପାଗଳ। ସେମାନଙ୍କୁ କୁହନ୍ତୁ ମଣିଷ ନିମନ୍ତେ ଏହା କରିବା ଭୁଲ ଅଟେ ଏବଂ ଲୋକମାନଙ୍କ ନିମନ୍ତେ ତାହା କରିବା ଭୁଲ ଅଟେ ଯାହା ସେମାନେ କରୁଛନ୍ତି, ଏବଂ ସେମାନେ ଆପଣଙ୍କୁ ଜଣାଇଦେବେ ଯେ ସେମାନଙ୍କର ପ୍ରଚାରକ ବ୍ୟାପକ ଚିନ୍ତାଧାରା ବିଶିଷ୍ଟ ଅଟନ୍ତି। ବୁଝିଲେ ଏହା କଣ ଅଟେ? ଏହା ତ ସେମାନେ ପ୍ରଭୁ ଯୀଶୁଙ୍କ ଆଜ୍ଞାଗୁଡ଼ିକୁ ଭୁଲି ଯାଇଛନ୍ତି। ତେବେ ତାଙ୍କୁ ଆସିବାକୁ ଦିଅନ୍ତୁ ଏବଂ ଏକ ଚିହ୍ନ ଆଶ୍ଚର୍ଯ୍ୟ କର୍ମ କରିବାକୁ ଦିଅନ୍ତୁ ଯାହା ସେ କରିବେ ବୋଲି କହିଥିଲେ। ସେମାନେ ତ ତାହା ବିଶ୍ୱାସ କରିବାକୁ ଚାହିଁବେ ନାହିଁ, ଏହା ଆତ୍ମିକ ବିସ୍ମୃତି ଅଟେ। ଦେଖନ୍ତୁ ସେମାନେ ଭୁଲି ଯାଇଛନ୍ତି ଏବଂ ସେମାନେ ଉଲ୍ଲଙ୍ଘ ଅଟନ୍ତି ଏବଂ ଏହା ଜାଣନ୍ତି ନାହିଁ, ଏହା ଅନୁଭବ କରନ୍ତି ନାହିଁ। ସେମାନେ ଭାବନ୍ତି କେବଳ ଯେହେତୁ ମୁଁ ମଣ୍ଡଳୀରେ ସମ୍ପୃକ୍ତ ଅଟେ ତାହା ହିଁ ସବୁ ଯାହାକି ଆବଶ୍ୟକ। ମୋ ଭାଇ, ପରମେଶ୍ୱରଙ୍କ ପାଇଁ ଏହାର ଅର୍ଥ ଗୋଟିଏ ପ୍ରାସାଦ କିମ୍ବା ଅନ୍ୟ କୌଣସି ଜିନିଷ, ଅନ୍ୟ କୌଣସି ପାନ୍ଥଶାଳା ହେବା ଛଡ଼ା ଆଉ ଅଧିକ କିଛି ନୁହେଁ। ମଣ୍ଡଳୀରେ ସମ୍ପୃକ୍ତ ହେବା ତାହାର ଅର୍ଥ ପରମେଶ୍ୱରଙ୍କ ପାଇଁ କୌଣସି କିଛି ନୁହେଁ। ଆପଣଙ୍କୁ ତ ପରମେଶ୍ୱରଙ୍କ ପୁତ୍ର ଏବଂ କନ୍ୟା ହେବାକୁ ଅଛି, ଆପଣଙ୍କୁ ତ ପରମେଶ୍ୱରଙ୍କ ଠାରୁ ଜନ୍ମ ହେବାକୁ ଅଛି ଏବଂ ପରମେଶ୍ୱର ବାକ୍ୟ ଅଟନ୍ତି। ଯେତେବେଳେ ମୁଁ ମୋ ବାପାଙ୍କର ଅଂଶ ହୋଇଯାଏ, ମୁଁ ମୋ ପିତାଙ୍କର ସବୁକିଛି ହୋଇଯାଇଥାଏ। ଯେତେବେଳେ ଆପଣ ପରମେଶ୍ୱରଙ୍କ ଅଂଶ ହୋଇଯାଆନ୍ତି, ଆପଣ ପୂର୍ଣ୍ଣ ଭାବରେ ପରମେଶ୍ୱର ହୋଇଯାଆନ୍ତି। ତାହାଙ୍କର ସମ୍ପୂର୍ଣ୍ଣ ବାକ୍ୟ, ଆପଣ ଏହାର ସବୁକିଛିକୁ ବିଶ୍ୱାସ କରନ୍ତି। ଆତ୍ମିକ ବିସ୍ମୃତି କଣ ହେବ ଯଦି ଆପଣ ଏହା ଜାଣନ୍ତି ନାହିଁ ଯେ ଆପଣଙ୍କ ନାମ ତାହା କଣ ଥିଲା? ଏବଂ ଯଦି ଆପଣ ଏକ ଭଲ ପରିବାରରୁ ଆସିଥାନ୍ତି, ଯାହାକି ମୁଁ ଆଶା କରେ ଯେ ଆପଣ ଅଟନ୍ତି, ଯଦି ଆପଣ ଲୋକମାନଙ୍କର ଏକ ଭଲ ପରିବାରରୁ ଆସିଥାନ୍ତି, ଏବଂ କଣ ହେବ ଯଦି ଆପଣ ପରିବାରର ନାମ ଭୁଲି ଯାଆନ୍ତି ଏବଂ ଆପଣ ଏଠାରେ ଯାଇ ନିନ୍ଦାଜନକ ଜୀବନଯାପନ କରନ୍ତି? ସେମାନେ କୁହନ୍ତି, କଣ ଆପଣଙ୍କର ନାମ ଜୋନ୍ସ ନୁହେଁ କି, କିମ୍ବା ଏହା ଯାହା କିଛି ବି ଥିଲା? ତେବେ ମୁଁ ଜାଣେ ନାହିଁ ଯେ ମୁଁ କିଏ ଅଟେ। ବୁଝିଲେ, ଠିକ ଅଛି, ଦେଖନ୍ତୁ ତାହା ହେବା ଏକ ଭୟଙ୍କର ବିଷୟ ଅଟେ। ସେ ଅବସ୍ଥାକୁ ଯିବା ଏକ ଭୟଙ୍କର ଅଟେ। ତେବେ ତାହା ହିଁ ସେ ଅବସ୍ଥାକୁ ଅଟେ ଯେଉଁଥିରେ ମଣ୍ଡଳୀ ଚାଲିଯାଇଅଛି। ଏହା ତ ଯୀଶୁଖ୍ରୀଷ୍ଟଙ୍କ ପ୍ରତିନିଧିତ୍ୱ କରିବା ଉଚିତ, ମାତ୍ର ଏହା ସେ ବିଷୟ ଭୁଲି ଯାଇଛି, କାରଣ ଏହା ଏଥିରେ ଧର୍ମମତ ଏବଂ ନାମଧାରୀ ବିଷୟଗୁଡ଼ିକ ମିଶାଇ ଦିଆଯାଇଛି ଯାହା ସେମାନେ ବାକ୍ୟ ବଦଳରେ ଗ୍ରହଣ କରିନେଇଅଛନ୍ତି, ଏବଂ ସେମାନେ ଉଲ୍ଲଙ୍ଘ, ଅନ୍ଧ, ଦୁର୍ଭାଗ ଅଟନ୍ତି ଏବଂ ତାହା ଜାଣନ୍ତି ନାହିଁ, ଏବଂ ସେମାନଙ୍କୁ କହିବାର କୌଣସି ଉପାୟ ସୁଦ୍ଧା ନାହିଁ। ମୁଁ ହୁଏତ ଆଉ ବର୍ମିଙ୍ଗମ୍କୁ ଆସି ନ ପାରେ, ମାତ୍ର ଏହା ସେଇଥର କଟେ ଯେତେବେଳେ କି ସେମାନେ ଏହା ଶୁଣିବାକୁ ଯାଉଛନ୍ତି। ବୁଝିଲେ? ବୁଝିଲେ, ଠିକ ଅଛି। ମୁଁ ତ କେବଳ ବିହନ ବୁଣିବା ଛଡ଼ା ଆଉ କିଛି ପାଇଁ ଦାୟୀ ନୁହେଁ। ପରମେଶ୍ୱର ହିଁ ଏହାକୁ ସେ ଭୂମି ପ୍ରତି ନିର୍ଦ୍ଦେଶ କରନ୍ତି ଯେଉଁଠାକୁ ଏହା ଯିବା ଉଚିତ। ଭୁଲି ଯାଇଥିଲେ? ହଁ, ସେମାନେ ପ୍ରତିଜ୍ଞାର ବାକ୍ୟକୁ ଭୁଲି ଯାଇଥିଲେ। ସେମାନେ ଭୁଲିଗଲେ ଯେତେବେଳେ ଯୀଶୁ ଆସିଥିଲେ। ଇସ୍ରାଏଲ ସେତେବେଳେ ସେହି ପ୍ରକାରର ଏକ ସ୍ଥିତିରେ ଥିଲା, ଏହା ଭୁଲି ଯାଇଥିଲେ। ସେମାନେ ଦେଖିଲେ ଓ ସେମାନେ କହିଥିଲେ ଯେ ସେମାନେ ବିଶ୍ୱାସ କରନ୍ତି ଯେ ଜଣେ ଖ୍ରୀଷ୍ଟ ଆସୁଅଛନ୍ତି, ମାତ୍ର ଯେତେବେଳେ ଖ୍ରୀଷ୍ଟ ଆସି ନିଜକୁ ବାକ୍ୟ ଦ୍ୱାରା ଚିହ୍ନିତ କରାଇଲେ, ସେମାନଙ୍କର ଏତେ ପରମ୍ପରା ଗୁଡ଼ିକ ରହିଥିଲା ଯେ ଏପରିକି ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ପ୍ରଭାବହୀନ କରିଦେଇଥିଲେ। ଏବଂ ଠିକ ଶେଷ ସମୟ ପୂର୍ବରୁ ଯୀଶୁ ପ୍ରତିଜ୍ଞା କରିଥିଲେ ଯେପରି ଏହା ସଦମରେ ହୋଇଥିଲା ସେହିପରି ହେବ, ଏବଂ ଏହା ଚିହ୍ନିତ କରାଯିବ, ଏବଂ ଲୋକମାନେ ଏତେ ପାରମ୍ପରିକ ଭୁକ୍ତ ଅଟନ୍ତି ଯେପରିକି ସେମାନେ ତାଙ୍କର ପରମ୍ପରା ଯୋଗୁଁ ପରମେଶ୍ୱରଙ୍କ ବାକ୍ୟକୁ ପ୍ରଭାବହୀନ କରିଦେଇଛନ୍ତି। ଆତ୍ମିକ ବିସ୍ମୃତି ହିଁ ଅବିକଳତା ଅଟେ ଯାହାକି ଏହା ଅଟେ। ଦେଖନ୍ତୁ, ସେମାନେ ଏହିସବୁ ବିଷୟ ଭୁଲି ଯାଇଛନ୍ତି। ଓ ମୁଁ ଏହା ସହିତ ସମ୍ପୃକ୍ତ ଅଟେ, ମୁଁ ଏହା କରିଅଛି, ମୁଁ ଆତ୍ମାରେ ନାଚିଅଛି, ମୁଁ ଏହା କରିଅଛି। ତେବେ ମୋର ପ୍ରଭୁ ଏହାର ତା ସହିତ କୌଣସି ସମ୍ପର୍କ ନାହିଁ, ଆଦୌ କିଛି ହେଲେ ନାହିଁ। ଆପଣ କିପରି ଜଣେ ଖ୍ରୀଷ୍ଟିଆନ ହୋଇ ବାକ୍ୟକୁ ଅସ୍ୱୀକାର କରିପାରନ୍ତି? ଆପଣ ତାହା କରିପାରନ୍ତି ନାହିଁ। ପରମେଶ୍ୱର ହେଉଛନ୍ତି ବାକ୍ୟ। ଯଦି ବାକ୍ୟ ଆପଣଙ୍କ ଭିତରେ ଅଛି, ତାହେଲେ ଆପଣ ଏବଂ ବାକ୍ୟ ସମାନ ଅଟନ୍ତି। ବାକ୍ୟ ଯାହା ସବୁ କିଛି ଅଟେ, ଆପଣ ତାହା ଅଟନ୍ତି। ଆମେନ୍। ଯଦି ମୁଁ ଏହି ପିଢ଼ିରେ ବାସ କରୁଥାଏ, ତାହେଲେ ବାକ୍ୟର ଏହି ଅଂଶ ଯାହା ଏହି ପିଢ଼ି ପାଇଁ ପ୍ରତିଜ୍ଞା କରିଅଛି, ମୋତେ ତାହା ହେବାକୁ ଅଛି। ଯଦି ମୁଁ ଜଣେ ଖ୍ରୀଷ୍ଟିଆନ ହେବାକୁ ଯାଉଅଛି, ତାହେଲେ ମୋତେ ସେ ସମସ୍ତ ବିଷୟ ସହିତ ଚିହ୍ନିତ ହେବାକୁ ଅଛି ଯାହା ବାଇବଲ ପ୍ରଚାର କରିଥାଏ ଏବଂ ସପକ୍ଷରେ ଛିଡ଼ା ହୋଇଥାଏ। ହାଲେଲୁୟା। ମୋତେ ଯେକୌଣସି ପ୍ରକାରେ ବି ଏକ ପବିତ୍ର ଧର୍ମ ପାଗଳ ବୋଲି କହିବାକୁ ଯାଉଅଛନ୍ତି, ଆଉ ମୁଁ ବର୍ତ୍ତମାନ ନିଜକୁ ବହୁତ ଧାର୍ମିକ ଅନୁଭବ କରୁଅଛି। ହଁ ଆଜ୍ଞା, ମୋତେ ସେ ସମସ୍ତ କିଛି ବିଷୟ ସହିତ ଚିହ୍ନିତ ହେବାକୁ ଅଛି ଯାହା ବାଇବେଲ ଦାବି କରିଥାଏ, ଏବଂ ଏହା ତାର ଦାବି ଗୁଡ଼ିକୁ ପ୍ରଦାନ କରେ। ଏବଂ ଯଦି ମୁଁ ଏହି ଆଧୁନିକ ଦିନର ଆତ୍ମିକ ବିସ୍ମୃତି ସହିତ ଆଘାତ ହୋଇନଥାଏ, ତାହେଲେ ମୁଁ ଏହା ହୋଇଯିବି ଏବଂ ଏହା ସହିତ ଚିହ୍ନିତ ହୋଇପାରେ। ଯଦି ମୁଁ ଏହାକୁ ଅସ୍ୱୀକାର କରେ, ତେବେ ମୁଁ ଆତ୍ମିକ ବିସ୍ମୃତିରେ ଗ୍ରସିତ ଅଟେ କିଛି ଗୋଟାଏ ଘଟିଥାଏ। ମୁଁ ଏକ ଧର୍ମମତ କିମ୍ବା ଏକ ଶିକ୍ଷା କିଏ ବା କୌଣସି ମଣ୍ଡଳୀ କିମ୍ବା ମନୁଷ୍ୟର ଏକ ଗୋଷ୍ଠୀକୁ ଗ୍ରହଣ କରିଅଛି, ମୁଁ ଏହା କରିପାରେ ନାହିଁ। ଯେତେବେଳେ କି ତଥାପି ସୁଦ୍ଧା ବାକ୍ୟ ଆସେ ଏବଂ ଆପଣାକୁ ଚିହ୍ନିତ କରିଥାଏ, ସେଇଥି ଯୋଗୁଁ ଯୀଶୁଙ୍କୁ ଚିହ୍ନିତ କରାଯାଇ ନଥିଲା। ଓ ସେମାନେ କହିଲେ, ତେବେ ଏହି ବ୍ୟକ୍ତି ପବିତ୍ର ଅଟନ୍ତି ଏବଂ ଆମର ପବିତ୍ର ଯାଜକ, ଆମର ପବିତ୍ର ଏହା। ଯୀଶୁ କହିଲେ, ତୁମେ ତୁମର ପିତା ସୈତାନର ଅଟ ଏବଂ ତାର କାର୍ଯ୍ୟଗୁଡ଼ିକ ତୁମେ କରିବ। କଣ ଆପଣ ଜାଣିଛନ୍ତି କି କଇନ ମଧ୍ୟ ଏକ ଉତ୍ତମ ବଳିଦାନ ସ୍ୱରୂପ ଉତ୍ସର୍ଗ କରିଥିଲେ, ସେ ନିଷ୍ଠାବାନ ଥିଲେ, ଏକ ଯଜ୍ଞବେଦୀ ନିର୍ମାଣ କରିଥିଲେ, ଆଣ୍ଠୁମାଡ଼ି ଉପାସନା କରିଥିଲେ ଏବଂ ଏକ ବଳି ଉତ୍ସର୍ଗ କରିଥିଲେ ଏବଂ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏବଂ ଯଦି ପରମେଶ୍ୱର ତାହା ହିଁ ସବୁକିଛି ଥିଲା ଯାହାକି ପରମେଶ୍ୱର ଆବଶ୍ୟକ କରନ୍ତି, ଯେ ଆପଣ ଗୋଟିଏ ମଣ୍ଡଳୀରେ ସମ୍ପୃକ୍ତ ହୁଅନ୍ତୁ ଏବଂ ଏକ ଯଜ୍ଞବିଧି ନିର୍ମାଣ କରନ୍ତୁ ଏବଂ ନିଜର ଦଶମାଂଶ ଦିଅନ୍ତୁ ଏବଂ ମଣ୍ଡଳୀକୁ ଯାଆନ୍ତୁ ଏବଂ ଏକ ଉତ୍ତମ ଜୀବନଯାପନ କରନ୍ତୁ, ଯଦି ତାହା ହିଁ ସବୁକିଛି ଥିଲା ଯାହା ସେ ଆବଶ୍ୟକ କରନ୍ତି, ତାହେଲେ ସେ କଇନଙ୍କୁ ନିନ୍ଦା କରିବାରେ ଅନ୍ୟାୟ କରିଥିଲେ, କାରଣ ସେ ମଧ୍ୟ ସେ ସମାନ କାର୍ଯ୍ୟ କରିଥିଲା। ହଁ ଆଜ୍ଞା, ତା ଅବିକଳ ଠିକ ଅଟେ। ମାତ୍ର ଧର୍ମର ଅର୍ଥ ଏକ ଆବରଣ ଅଟେ ଏବଂ ଆପଣ ଆପଣଙ୍କର ନିଜର ଉତ୍ତମ କର୍ମଗୁଡ଼ିକ ଦ୍ୱାରା ଆବୃତ ହୋଇପାରନ୍ତି ନାହିଁ। କେବଳ ଗୋଟିଏ ବିଷୟ ଅଛି ଯାହାକି ପରମେଶ୍ୱର ଗ୍ରହଣ କରିବେ ଏବଂ ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ରକ୍ତ, ତାହା ହେଉଛି ଏକମାତ୍ର ଆବରଣ। ତାହାର ବାହାରେ ଯଦି ଆପଣ କହିବେ ବିଶ୍ୱାସ ମତ ପାଳନ କର, ଆତ୍ମିକ ବିସ୍ମୃତି, ତାହା ହିଁ ଅଟେ ଯାହାକି ଘଟିଥିଲା। ତେବେ ଧ୍ୟାନ ଦିଅନ୍ତୁ, ସେମାନେ ସେମାନଙ୍କର ବାକ୍ୟକୁ ଭୁଲି ଯାଇଛନ୍ତି, ସେମାନେ ବାଇବଲକୁ ଭୁଲି ଯାଇଛନ୍ତି, ସେମାନେ ପ୍ରତିଜ୍ଞାକୁ ଭୁଲି ଯାଇଛନ୍ତି, ସେମାନେ ସେ ବିଷୟରେ ଏକ ଚମକରେ ବାସ କରିବାକୁ ଚେଷ୍ଟା କରୁଛନ୍ତି ଯାହାକି ମେଥଡିଷ୍ଟ ଥିଲା, ଯାହାକି ବାପ୍ଟିଷ୍ଟ ଥିଲା, ଯାହାକି ଅନ୍ୟ କେହି ଥିଲା। ଏଠାରେ ସେହି ଦିନର ପ୍ରତିଜ୍ଞା ଅଛି ଏବଂ ପରମେଶ୍ୱର ଏହାକୁ ଆପଣ ବାକ୍ୟ ମାଧ୍ୟମରେ କହୁଛନ୍ତି ଏବଂ ପୁନର୍ବାର ସୁନିଶ୍ଚିତ କରୁଛନ୍ତି ଏବଂ ତାହା ହିଁ ଅଟେ ବୋଲି ପ୍ରମାଣ କରୁଛନ୍ତି ଏବଂ ସେମାନେ ତଥାପି ଏହାକୁ ବିଶ୍ୱାସ କରନ୍ତି ନାହିଁ। ଆତ୍ମିକ ବିସ୍ମୃତି ତ ଅବିକଳ ଅଟେ। ସମୁଦାୟ ସମଗ୍ର ବିସ୍ମୃତି ପ୍ରାପ୍ତ ବ୍ୟକ୍ତିମାନେ ଏହାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ। ଜଣେ ଫରାସୀ ସୈନିକ ମତେ ଏକ ଛୋଟ କାହାଣୀ କୁହାଯାଇଥିଲା, ଏହା ପୂର୍ବେ କି ଆମେମାନେ ଶେଷ କରୁ। ମୁଁ ଜାଣିନଥିଲି ଯେ ଏହା ସେତିକି ବିଳମ୍ବ ହୋଇଯାଇଥିଲା ଏବଂ ମୋ ପାଖରେ ଏଠାରେ ପ୍ରାୟ 10 ପୃଷ୍ଠାର ଲେଖନୀ ବାକି ଅଛି, ଏହାକୁ ଅନ୍ୟ ସମୟରେ ନେବା। ଧ୍ୟାନ ଦିଅନ୍ତୁ, ଜଣେ ଫରାସୀ ସୈନିକ, ସେମାନେ ସେନାବାହିନୀରୁ ଦଳେ ସୈନିକ ନେଇଥିଲେ ଏବଂ ସେମାନଙ୍କର ଏହି ବିସ୍ମୃତି ରୋଗ ହୋଇଥିଲା। ଯୁଦ୍ଧରେ ଏହା ଆଘାତ ଯୋଗୁଁ ହୋଇଥିଲା ଏବଂ ସେମାନଙ୍କର ଏକ କାର୍ଯ୍ୟକ୍ରମ ରହିଥିଲା ଏବଂ ସେମାନେ ସେହି ଲୋକମାନଙ୍କୁ ଡାକିଥିଲେ ଯେଉଁମାନେ କି ପ୍ରିୟଜନ ମାନଙ୍କୁ ହରାଇଥିଲେ ଓ ଫୋନ ଯୋଗେ ଏହି ସୈନିକମାନଙ୍କ ସହ କଥା କରାଇଥିଲେ ଏବଂ ଦେଖୁଥିଲେ କାଳେ ସେମାନେ ଯଦି ଏହି ବାଳକମାନଙ୍କୁ ଚିହ୍ନି ପାରିବେ କି ନାହିଁ। ସେମାନଙ୍କ ପାଇଁ କୌଣସି ଆଶା ନଥିଲା, ହୋଇପାରେ ଏଥିରୁ ଜଣେ ବା ଦୁଇ ଜଣ ଏହାକୁ ଧରିଥିଲେ ଏବଂ ତାପରେ ସେମାନେ ବାକି ସମସ୍ତଙ୍କୁ ନେଇଯାଇଥିଲେ। ସେମାନେ ସେମାନଙ୍କୁ ଚିକିତ୍ସାଧୀନ ଏକ ଘରେ ରଖିବାକୁ ଯାଉଥିଲେ ଯେଉଁଠାରେ କି ସେମାନଙ୍କୁ ତାଙ୍କର ସାରା ଜୀବନ ରହିବାକୁ ଥିଲା। ସେମାନେ ପାହାଡ ପାର୍ଶ୍ୱ ଦେଇ ଉପରକୁ ଯାଉଥିଲେ, ଟ୍ରେନ୍ ଟାଣୁଥିଲା ଏବଂ ସେମାନେ ଏକ ଷ୍ଟେସନରେ ଅଟକି ଗଲେ। ସେହି ବାଳକମାନଙ୍କୁ ବାହାରକୁ ବାହାରି ସେମାନଙ୍କର ଗୋଡ଼କୁ ଟିକେ ଆରାମ କରିବାକୁ ଦେଇଥିଲେ ଏବଂ ଆରକ୍ଷୀମାନେ ସେମାନଙ୍କ ଉପରେ ନଜର ରଖିବା ନିମନ୍ତେ ପାହାଡ ଉପରକୁ ଚଢ଼ିଥିଲେ, କାରଣ ବିସ୍ମୃତିର ରୋଗ ସହିତରେ କାହିଁକି ସେମାନଙ୍କୁ ତ ସେମାନଙ୍କ ଉପରେ ନଜର ରଖିବାକୁ ପଡୁଥିଲା। ତେଣୁ ସେମାନେ ସେଠାରେ ଜଣେ ଯୁବା ବ୍ୟକ୍ତିଙ୍କୁ ଦେଖିଲେ, ସେ ବାହାରକୁ ବାହାରିଲା ଏବଂ ସେହି ପାଣି ଟାଙ୍କିର ଚାରିପାଖରେ ଦେଖିବାକୁ ଆରମ୍ଭ କଲା। ପାହାଡର ସବୁଆଡେ ଚାରିପାଖକୁ ଚାହିଁଲା, ସେ ନିଜର ମୁହଁକୁ ପୋଛିଲା ଏବଂ ସେ ଅଧ୍ୟୟନ କଲା ଏବଂ ସେ ପୁଣି ଥରେ ଚାହିଁଲା ଏବଂ ସେ ପାଣି ଟାଙ୍କିକୁ ଦେଖିଲା। ସେ ସେହି ଷ୍ଟେସନର ଚାରିପାଖକୁ ଚାହିଁଲା ଏବଂ ସେ ଚାଲିବାକୁ ଆରମ୍ଭ କଲା। ଆରକ୍ଷୀ ତାକୁ ଅଟକାଇବା ପରିବର୍ତ୍ତେ ସେ ତାର ପଛେ ପଛେ ଚାଲିଲା। ସେ ପାହାଡ ଉପରକୁ ଗଲା, ଗୋଟିଏ ଛୋଟ ରାସ୍ତା ଦେଇ ଡାହାଣ ପଟକୁ ବୁଲି ପଡିଲା ଓ ଅନ୍ୟ ଏକ ଛୋଟ ପାହାଡ ଉପରକୁ ଗଲା ଏବଂ ଗୋଟିଏ ଛୋଟ କାଠ କୁଡିଆ ଘରକୁ ଆସିଲା। ସେ ଅନାଇଲା, ଜଣେ ବୃଦ୍ଧ ବ୍ୟକ୍ତି ତାର ହାତରେ ବାଡ଼ି ଧରି ବାରଣ୍ଡାକୁ ବାହାରି ଆସିଲେ ଓ ତାଙ୍କ ବାହୁକୁ ସେ ବାଳକର ଚାରିଆଡେ ଦେଇ ଆଲିଙ୍ଗନ କଲେ। କହିଲେ, ମୋ ପୁଅରେ, ମୁଁ ଜାଣିଥିଲି ଯେ ତୁ ଫେରିବୁ। ସେମାନେ ମତେ କହିଲେ ଯେ ତୁ ମରିଯାଇଛୁ, କିନ୍ତୁ ମୁଁ ଜାଣିଥିଲି ଯେ ତୁ ନିଶ୍ଚୟ ଫେରିବୁ। ଏବଂ ସେ ବାଳକଟି ତାର ଚେତା ଫେରି ପାଇଲା, ତାର ବିସ୍ମୃତି ରୋଗ ତାକୁ ଛାଡି ଚାଲିଗଲା। ସେ ଚିହ୍ନି ପାରିଲା ଯେ ସେ କିଏ ଥିଲା, ଜାଣିପାରିଲା ଯେ ତାହା ତାଙ୍କର ପିତା ଥିଲେ। ହେ କୃଷର ସୈନିକ, ଯିଏକି ଏତେ ଅଧିକ ପ୍ରଶିକ୍ଷଣ ଯୋଗୁଁ ଆଘାତପ୍ରାପ୍ତ ହୋଇଯାଇଅଛ, ନାମଧାରୀ ସଂସ୍ଥା ଏବଂ ବିଶ୍ୱାସ ମତର ଏବଂ ଜଗତର ବିଷୟ ଗୁଡ଼ିକରେ ଏତେ ଅଧିକ ଆଘାତପ୍ରାପ୍ତ, ଆପଣମାନେ କାହିଁକି ଅଳ୍ପ କିଛି ମିନିଟ୍ ପାଇଁ ଅଲଗା ହୋଇ ବାଇବେଲକୁ ଚାରିଆଡେ ଦେଖିବାକୁ ଯାଉନାହାନ୍ତି? ହୁଏତ ଏଣେ ତେଣେ ଦରାଣ୍ଡି ହେବାକୁ ପଡିପାରେ ଏବଂ ଆପଣ ହୁଏତ ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଆପଣଙ୍କୁ ବାକ୍ୟରେ ଜଣେ ବିଶ୍ୱାସୀ ଭାବରେ ଚିହ୍ନିତ ହେବାର ପାଇପାରନ୍ତି। ଆପଣ ହୁଏତ ତାଙ୍କୁ ଜାଣିନଥାଇ ପାରନ୍ତି, ହୋଇପାରେ ଯେ ଆପଣ ନିଜର ଚେତାକୁ ଫେରି ପାଇବେ, ଯେପରିକି ଅପବ୍ୟୟ ପୁତ୍ର ପାଇଥିଲା, ଏବଂ ନିଜକୁ ଖୋଜି ପାଇବେ। ହୋଇପାରେ ଯେ ଆପଣ ପରମେଶ୍ୱରଙ୍କ ବାକ୍ୟରେ ନିଜର ପରିଚୟକୁ ଖୋଜି ପାଇପାରିବେ। ଅଳ୍ପ କିଛି ଦିନ ପୂର୍ବେ ଅନ୍ୟ ଏକ ଦିନ କେହି ଜଣେ କହିଲେ, ମାତ୍ର ଭାଇ ବ୍ରାନହାମ, ଆମେ ପେଣ୍ଟିକଷ୍ଟାଲ ଲୋକମାନଙ୍କୁ ଦେଖନ୍ତୁ, ଆମର କେତେ ଉତ୍ତମ ଗୀର୍ଜାଘର ଗୁଡ଼ିକ ଅଛି, କାହିଁକି ଆମର ତ ଆମ ପାଖରେ ପ୍ରଶିକ୍ଷିତ ସେବକଗଣ ଅଛନ୍ତି। ଶୁଣନ୍ତୁ, ଯେତେବେଳେ ଜଣେ ପୁରୁଷ ଏକ ପତ୍ନୀଙ୍କୁ ବିବାହ କରେ, ସେ ତାର ସୌନ୍ଦର୍ଯ୍ୟ ଉପରେ ଭରସା କରେ ନାହିଁ, ନା ସେ ତ ତାର ଶପଥର ବିଶ୍ୱସ୍ତତା ଉପରେ, ତାର କଥା ଉପରେ ଭରସା କରେ। ସେ ତାର ସୌନ୍ଦର୍ଯ୍ୟ ଉପରେ ଭରସା କରେ ନାହିଁ, ସେ ତ ତାର ବିଶ୍ୱସ୍ତତା ଉପରେ ଭରସା କରେ ଏବଂ ଠିକ ସେହି ଉପାୟରେ ଯେତେବେଳେ ଆପଣ ପରମେଶ୍ୱରଙ୍କୁ ବିବାହ କରନ୍ତି ଆପଣ ନିର୍ମାଣ କରିପାରୁଥିବା କୌଣସି ବଡ଼ ସୁନ୍ଦର ଗୀର୍ଜାଘର ଉପରେ ଭରସା କରନ୍ତି ନାହିଁ, ମାତ୍ର ଯୀଶୁଖ୍ରୀଷ୍ଟ ଦେଇଥିବା ପ୍ରତିଜ୍ଞାରେ ଭରସା କରନ୍ତି, ଯଥା ମୁଁ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟେ। କଣ ଆପଣ ତାହା ବିଶ୍ୱାସ କରନ୍ତି କି? ଆସନ୍ତୁ ଅଳ୍ପ କିଛି ସମୟ ପାଇଁ ମସ୍ତକ ଗୁଡିକ ନତ କରିବା। ମୁଁ ଆଶ୍ଚର୍ଯ୍ୟ କରେ ଯେ ଆଜି ରାତି ଏଠାରେ ଏହି ଭବନରେ ଯେଉଁଠାରେ କି ଲୋକମାନେ ବସିଛନ୍ତି, ଯେଉଁଠାରେ କି ପୁରୁଷ ଏବଂ ମହିଳାମାନେ ଅଛନ୍ତି, ଯେଉଁମାନେ ଅନନ୍ତ ଅଟନ୍ତି, ଅନନ୍ତ ଅଭିମୁଖେ ଲୋକମାନେ ଅଟନ୍ତି, ଏବଂ ଆପଣ ଜାଣନ୍ତି ଯେ କୌଣସି ଏକ ଦିନେ କିମ୍ବା ଅନ୍ୟ ଦିନେ ଆପଣମାନଙ୍କୁ ପରମେଶ୍ୱରଙ୍କୁ ଭେଟିବାକୁ ପଡ଼ିବ। ଏବଂ ମୁଁ ଆଶ୍ଚର୍ଯ୍ୟ କରେ ଯଦି ଆପଣମାନଙ୍କ ଠାରେ ସେହି ବିସ୍ମୃତିର ଅଳ୍ପ ଏକ ନିଶ୍ୱାସ ରହିଛି କି, ଏବଂ ଆପଣ କରନ୍ତି ଆପଣ ଭୁଲ ଜିନିଷରେ ଚିହ୍ନିତ ହୋଇଥାନ୍ତି, ଏବଂ ଆପଣ ଆଜି ରାତିରେ ଏକ ପ୍ରକାର ଚାରିପାଖରେ ଦରାଣ୍ଡି ହେବାକୁ ଚାହିଁବେ ଏବଂ ଏହା ଜାଣିବାକୁ ଚାହିଁବେ ଯେ ଆପଣ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଚିହ୍ନିତ ହୋଇପାରିବେ କି ନାହିଁ। କଣ ଆପଣ ନିଜର ହାତ ଉଠାଇ ଏହା କହିବେ କି? ମୋ ପାଇଁ ପ୍ରାର୍ଥନା କରିବେ ଭାଇ ବ୍ରାନମ, ମୁଁ ଜଣେ ପ୍ରକୃତ ଖ୍ରୀଷ୍ଟିଆନ, ଜଣେ ପ୍ରକୃତ ବିଶ୍ୱାସୀ ଭାବରେ ଚିହ୍ନିତ ହେବାକୁ ଚାହେଁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଓ ହଁ, ସେ ପାଖ ଚାରିଆଡ଼େ ପ୍ରଭୁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଉପରେ ବାଲକୋନିରେ କେହି ଜଣେ ଆପଣ କୁହନ୍ତୁ, ଭାଇ ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ ତାହା ସତ୍ୟ ଅଟେ, ମୁଁ ବିଶ୍ୱାସ କରେ ଯେ ଖ୍ରୀଷ୍ଟିଆନ ଭାବରେ ଆମେମାନେ ସେହିପରି ଖ୍ରୀଷ୍ଟିଆନ ନୁହଁ ଯେପରି ସେମାନେ ଅନେକ ବର୍ଷ ପୂର୍ବେ ହେଉଥିଲେ। ଆପଣ ପେଣ୍ଟିକୋଷ୍ଟାଲ ଲୋକମାନଙ୍କ ବିଷୟରେ କ'ଣ, ଯେତେବେଳେ କି ଆପଣଙ୍କର ମାତା ଓ ପିତାମାନେ ଏଠାରେ ରାସ୍ତାରେ ଛିଡ଼ା ହୋଇ ଏକ ପୁରୁଣା ବାଦ୍ୟଯନ୍ତ୍ରକୁ ବଜାଉଥିଲେ, ଏବଂ ଆପଣଙ୍କର ମା ତାଙ୍କୁ କିପରି କରିବାକୁ ପଡୁଥିଲା, ସେ କ୍ଲାନ୍ତ ହୋଇ ପଡୁଥିଲେ, ଏବଂ ଆପଣ ସାନ ସାନ ପିଲାମାନଙ୍କୁ ନେଇ ତାଙ୍କୁ ସଂଘର୍ଷ କରିବାକୁ ପଡୁଥିଲା, ବେଳେବେଳେ ଆପଣମାନଙ୍କୁ ବିନା ପୋଷାକରେ ଏବଂ ଅନ୍ୟ ସମସ୍ତ କିଛି ବିଷୟ ବିନା ଯିବାକୁ ପଡୁଥିଲା, ମାତ୍ର ବାପା ଓ ମା ଖ୍ରୀଷ୍ଟଙ୍କୁ ଧରି ରଖିବାରେ ସେହି କାରଣ ପ୍ରତି ବିଶ୍ୱସ୍ତ ରହିଥିଲେ। ଦେଖନ୍ତୁ ଯେ ଆପଣ ପେଣ୍ଟିକୋଷ୍ଟାଲ ଲୋକମାନେ କ'ଣ କଲେ, 50 ବର୍ଷ ପୂର୍ବେ ଆପଣ ସଂଗଠନରୁ ବାହାରି ଆସିଥିଲେ, ତାହିଁ ଆପଣଙ୍କୁ ପେଣ୍ଟିକୋଷ୍ଟ ବୋଲି କରିଥିଲା, ଆପଣ ନିଜକୁ ଅବିଶ୍ୱାସୀ ଠାରୁ ଅଲଗା କରିଥିଲେ, ଏବଂ ଯେପରି ଗୋଟିଏ ଘୁଷୁରୀ ତାହାର କାଦୁଅକୁ ଏବଂ ଗୋଟିଏ କୁକୁର ତାହାର ବାନ୍ତିକୁ ଫେରିଯାଏ, ଆପଣ ଠିକ୍ ସେହିପରି ଭାବରେ ପଛକୁ ଫେରିଗଲେ ଏବଂ ସେ ସମାନ କାର୍ଯ୍ୟକୁ କଲେ, ଠିକ୍ ସେ ସମାନ ପ୍ରକାରର ବିଶୃଙ୍ଖଳା କଲେ ଯେଉଁଥିରୁ ଆପଣ ବାହାରି ଆସିଥିଲେ। ମାମଲାଟି କ'ଣ, ଲୋକମାନଙ୍କ ମଧ୍ୟରେ ଆତ୍ମିକ ବିସ୍ମୃତି ବ୍ୟାପ୍ତ ହୋଇଯାଇଅଛି। ଆପଣଙ୍କ ପାଖରେ ବର୍ତ୍ତମାନ ନିଜର ଧର୍ମମତ ଏବଂ ଆପଣଙ୍କ ନାମଧାରୀ ସଂସ୍ଥାଗତ କାଗଜପତ୍ର ମାନ ରହିଅଛି, ଏବଂ ଆପଣ ଠିକ୍ ଅବଶିଷ୍ଟ ସେମାନଙ୍କ ସହିତରେ ରହିଛନ୍ତି, ଅବଶିଷ୍ଟ ସେମାନଙ୍କ ସହିତରେ ରହିବାକୁ ଚାହୁଁଛନ୍ତି। ଆପଣମାନେ ନିଜର ସ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର କେଶ କାଟିବାକୁ, ରଙ୍ଗ ପ୍ରସାଧନ ଲଗାଇବାକୁ ଅନୁମତି ଦେଇଛନ୍ତି, ଆପଣ ସେମାନଙ୍କୁ ଏସବୁ କାର୍ଯ୍ୟ କରିବାକୁ ଅନୁମତି ଦେଉଛନ୍ତି, ମଣ୍ଡଳୀରେ ଏ ସମସ୍ତ ବିଷୟ କରିବାକୁ ଅନୁମତି ଦେଉଛନ୍ତି, ଏହା କ'ଣ ଅଟେ? ଆତ୍ମିକ ବିସ୍ମୃତି। ତେବେ ପ୍ରଥମ ବିଷୟ ଆପଣ ଜାଣିଛନ୍ତି, ଯେତେବେଳେ ପରମେଶ୍ୱର ଲୋକମାନଙ୍କ ମଧ୍ୟରେ ପରିଦର୍ଶନ କରିବା ଆରମ୍ଭ କରନ୍ତି ସେତେବେଳେ କ'ଣ ଘଟିଥାଏ, ଆପଣ ଏହାକୁ ଗ୍ରହଣ କରିପାରନ୍ତି ନାହିଁ। ଦେଖନ୍ତୁ, ଆପଣ ସେହି ବିସ୍ମୃତି ରୋଗରେ ଏତେ ପୀଡ଼ାଗ୍ରସ୍ତ ହୋଇ ପଡ଼ିଥାନ୍ତି ଯେ ଦେଖନ୍ତୁ ଏକମାତ୍ର ବିଷୟ ଯାହା ଆପଣ କେବେ ଶୁଣିଥାନ୍ତି। କ'ଣ ଆପଣ ଭାବୁନାହାନ୍ତି ଯେ ଆପଣଙ୍କୁ ସେହି ଧର୍ମମତରୁ କିଛି ମିନିଟ୍ ଓହରି ଯିବା ଉଚିତ ଏବଂ ବାଇବେଲକୁ ଉଠାଇବା ଉଚିତ ଏବଂ ଏହା ଦେଖିବା ଉଚିତ ଯେ ଜଣେ ଖ୍ରୀଷ୍ଟିଆନଙ୍କୁ କିପରି ଭାବରେ ଚିହ୍ନିତ ହେବା କଥା, ଏହି ଚିହ୍ନ ଗୁଡ଼ିକ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କର ଅନୁବର୍ତ୍ତୀ ହେବ। ପ୍ରେରିତ କ୍ରିୟା ପିତର କହିଲେ, ତୁମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ପ୍ରାୟଶ୍ଚିତ କର ଏବଂ ପାପକ୍ଷମା ନିମନ୍ତେ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅ, ଏବଂ ତୁମେମାନେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେବ, କାରଣ ଏହି ପ୍ରତିଜ୍ଞା ତୁମମାନଙ୍କ ପାଇଁ ଏବଂ ତୁମର ସନ୍ତାନ ସନ୍ତତି ଗଣଙ୍କ ପାଇଁ ଏବଂ ଦୂରବର୍ତ୍ତୀ ସମସ୍ତଙ୍କ ପାଇଁ ଅଟେ ଯେଉଁମାନଙ୍କୁ ପ୍ରଭୁ ଆମ ପରମେଶ୍ୱର ଡାକିବେ। ଯଦି ସେମାନେ ଆପଣଙ୍କୁ କୁହନ୍ତି ଯେ ତାହା ସେହିପରି ନୁହେଁ, ତାହେଲେ ଆପଣଙ୍କର ପାଳକଙ୍କର ଏକ ଆତ୍ମିକ ବିସ୍ମୃତିର ଖରାପ ମାମଲା ଅଛି। ସେ ନିଜକୁ ସେହି ମଣ୍ଡଳୀ ସହିତ ଚିହ୍ନିତ କରାଇପାରୁନାହାନ୍ତି, ସଂଗଠନ ନୁହେଁ, ଗୋଟିଏ ମଣ୍ଡଳୀ, ଖ୍ରୀଷ୍ଟଙ୍କର ଏକ ରହସ୍ୟମୟ ଶରୀର। ବର୍ତ୍ତମାନ ପବିତ୍ର ଆତ୍ମା ଏଠାରେ ଅଛନ୍ତି, ସେଠାରେ ଠିକ୍ ତାହା କରିବା ପାଇଁ ଅଛନ୍ତି ଯାହା ସେ କରିବେ ବୋଲି ପ୍ରତିଜ୍ଞା କରିଥିଲେ। ବର୍ତ୍ତମାନ ଯେତେବେଳେ ଆପଣମାନେ ଏଠାରେ ନିଜର ମସ୍ତକ ଗୁଡ଼ିକୁ ନତ କରିଅଛନ୍ତି, କେବଳ ପ୍ରାର୍ଥନା କରୁଥାନ୍ତୁ, ତେବେ ପବିତ୍ର ଆତ୍ମା ନିଜେ କଥା କୁହନ୍ତୁ ଏବଂ ଦେଖନ୍ତୁ ଯେ ଯଦି ଏହା କେହି ବି ତାହା ଜାଣିଛନ୍ତି ଯେ ସେହି ପ୍ରତିଜ୍ଞା ତାହା ଏହି ଦିନ ପାଇଁ କ'ଣ ଅଟେ। ବର୍ତ୍ତମାନ ଆପଣମାନେ ଯେଉଁମାନଙ୍କର କି ଆଜି ରାତି ଆବଶ୍ୟକତା ଅଛି, ଆପଣମାନଙ୍କ ମଧ୍ୟରୁ ଅନେକ ନିଜର ହାତ ଉଠାଇ ଅଛନ୍ତି। ଆପଣମାନେ ତାହା କରିବା ପୂର୍ବରୁ ମୁଁ ଆଶ୍ଚର୍ଯ୍ୟ କରେ, ଯେତେବେଳେ କି ଆମେମାନେ ଏଠାରେ ଅଛୁ ଏବଂ ପ୍ରକୃତରେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରୁଅଛୁ, ମୁଁ ଆଶ୍ଚର୍ଯ୍ୟ କରେ ଯେ ଆପଣମାନେ ସେ ଅବିଶ୍ୱାସରୁ, ସେ ନାମଧାରୀ ସଂସ୍ଥାରୁ, ସେ ଧର୍ମମତରୁ ଦୂରେଇ ଯାଇପାରିବେ କି ନାହିଁ, ଯାହା ଆପଣଙ୍କୁ କୁହେ ଯେ ଏହି ଜିନିଷଗୁଡ଼ିକ ସେହିପରି ନୁହେଁ। ସେହି ଜଣକା ଯିଏକି ଆପଣଙ୍କୁ ତାହା କହିଥାନ୍ତି ସୈତାନ ଠାରୁ ଅଟେ। ଯେତେବେଳେ ସେମାନେ ତାହା କରନ୍ତି, ସେମାନେ କଦାପି ଇହ ଜଗତରେ କିମ୍ବା ଆଗମନ କରିବାକୁ ଥିବା ଭବିଷ୍ୟତର ଜଗତରେ କ୍ଷମା କରାଯିବେ ନାହିଁ। କ'ଣ ହୁଏ ଯଦି ଏହା ହିଁ ସତ୍ୟ ଅଟେ? କେବଳ ଚିନ୍ତା କରନ୍ତୁ, କ'ଣ ହୁଏ ଯଦି ଏହା ଅଟେ, ତେବେ ଆପଣ କେଉଁଠାରେ ଅଛନ୍ତି? ଦେଖନ୍ତୁ, ଆପଣଙ୍କୁ ଏହା କହିବାକୁ ପଡ଼େ ନାହିଁ, ଏହାକୁ କେବଳ ନିଜ ହୃଦୟରେ ବିଶ୍ୱାସ କରନ୍ତୁ। ଏବଂ ଏଠାରେ ସେହି ଲୋକମାନେ ଅଛନ୍ତି ଯେଉଁମାନେ କି ତାହା ବିଶ୍ୱାସ କରନ୍ତି। ମୁଁ ଠିକ୍ ଏଠାରେ ଗତ 2 ରାତ୍ରି ହେବ ବସିଅଛି, କିଛି ଗୋଟାଏ ବିଷୟକୁ ନେଇ ପରିଶ୍ରମ କରୁଅଛି, କେବଳ ମୋ ନିଜକୁ ନିୟନ୍ତ୍ରଣ ରଖିଛି ଓ ନିଜ ଜିଭକୁ କାମୁଡ଼ି ଧରିଛି, ଯେପରିକି ମୁଁ ଏହାକୁ ଠିକ୍ କହି ନ ପକାଏ। ଏବଂ ମନେ ରଖନ୍ତୁ ବନ୍ଧୁ, ଏହା ଆପଣଙ୍କର ଏବଂ ପରମେଶ୍ୱରଙ୍କ ମଝିରେ ଅଟେ। କଣ ହେବ ଯଦି ଏହା ଭୁଲ ଅଟେ ଏବଂ ଆପଣ ତାହା ଭାବୁଥାନ୍ତି? ଆପଣ ଜାଣିଛନ୍ତି ଯେ କଣ ଘଟିତ ହୁଏ। ଆପଣଙ୍କୁ ଏଥିପାଇଁ କେବେ ବି କ୍ଷମା କରାଯିବ ନାହିଁ। ଆତ୍ମିକ ବିସ୍ମୃତି, ଆପଣ ଠିକ୍ ନିଜର ଅନନ୍ତ ମୃତ୍ୟୁ ଅବିଶ୍ୱାସକୁ ଚାଲିଯିବେ। ଯେ ବିଶ୍ୱାସ କରେ ନାହିଁ ସେ ଦୋଷୀ କରାଯାଇଅଛି। ତେବେ ନିଜର ଅସୁସ୍ଥତା ପାଇଁ ପ୍ରାର୍ଥନା କରନ୍ତୁ। କୁହନ୍ତୁ, ପ୍ରଭୁ ଯୀଶୁ, ତୁମେ ପ୍ରତିଜ୍ଞା କରିଅଛ। ମୁଁ ହୋଇପାରେ ଯେ ଏଠାରେ କିଛି ଅପରିଚିତ ବ୍ୟକ୍ତିମାନେ ଅଛନ୍ତି ଯେଉଁମାନେ କି ଆଗରୁ କେବେ ବି ଏଠାକୁ ଆସିନାହାନ୍ତି। ଯୀଶୁ ପ୍ରତିଜ୍ଞା କରିଥିଲେ ଯେପରିକି ଏହା ମୁଁ ଗୋଟିଏ ଶାସ୍ତ୍ରାଂଶକୁ ନେବି। ଲୋଟଙ୍କ ସମୟରେ ହୋଇଥିଲା, ଯେତେବେଳେ ପରମେଶ୍ୱର ଏକ ମାଂସମୟ ଶରୀରରେ ପ୍ରକଟିତ ହୋଇଥିଲେ ଏବଂ ଲୋକମାନେ ଅବ୍ରାହମ ସେ ମନୋନୀତ ଗୋଷ୍ଠୀ, ସେ ଆହ୍ୱାନ ପ୍ରାପ୍ତ ଗୋଷ୍ଠୀ, ଏବଂ ଅବ୍ରାହମଙ୍କ ନାମ ପରିବର୍ତ୍ତିତ ହୋଇ ଅବ୍ରାହମକୁ କରାଯାଇଥିଲା। ତାପରେ ସେ ଦେଖିଥିଲେ ଯେ ବାକ୍ୟ ଦେହ ଧାରଣ କରିଥିଲା ଏବଂ ଏହା ସାରାଙ୍କ ହୃଦୟରେ ଥିବା ଚିନ୍ତା ବିଚାରକୁ ଜାଣିପାରିଥିଲା। ଏବଂ ଯେତେବେଳେ ଅବ୍ରାହମଙ୍କର ରାଜକୀୟ ବଂଶ ଆସିଲା, ତାହା ହିଁ ଥିଲା ଯାହାକି ସେ କରିଥିଲେ। ଏବଂ ସେମାନେ ତାହାଙ୍କୁ ଏକ ଶୈତାନ ବୋଲି ଡାକିଥିଲେ। ସେ କହିଲେ, ବର୍ତ୍ତମାନ ଯେତେବେଳେ ପବିତ୍ର ଆତ୍ମା ଆସିବେ ଓ ସେହି ବିଷୟକୁ ସାଧନ କରିବେ, କହିଲେ, ବର୍ତ୍ତମାନ ଯେତେବେଳେ ତୁମେମାନେ ମୋତେ ସେହିପରି କହିଥାଅ ସେଠାରେ କ୍ଷମା ଅଛି, ମାତ୍ର ଯେତେବେଳେ ତୁମେମାନେ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ତାହା କହିବ ସେଠାରେ କୌଣସି କ୍ଷମା ହେବ ନାହିଁ। ତେବେ ଏହା ହେଉ ଯେ ସେ ତାହାଙ୍କର ଶକ୍ତିରେ ଲୋକମାନଙ୍କର ଏହି ଦର୍ଶକ ବୃନ୍ଦ ମଧ୍ୟ ଦେଇ ଆସନ୍ତୁ, ଆପଣ ଯେଉଁଠାରେ ବି ଥାନ୍ତି, ଏବଂ ତାହାଙ୍କର ଆତ୍ମିକ ଗୁପ୍ତ ବିଚାର ଗୁଡ଼ିକ ଜାଣିବାର ଶକ୍ତି ସାହାଯ୍ୟରେ ଏହାକୁ ଦର୍ଶାନ୍ତୁ ଯେ ସେ ବାକ୍ୟ ଅଟନ୍ତି। ଯାହାଫଳରେ କି ଯଦି ଏଠାରେ କେହି ଏପରି ଥାନ୍ତି ଯେ କି ବିସ୍ମୃତି ରୋଗରେ ପୀଡିତ ଅଟନ୍ତି, ସେମାନେ ତାହା କରିବେ ନାହିଁ, କୌଣସି ବାହାନା କରିବେ ନାହିଁ, ଏହା ପୂର୍ବେ କି ଏହି ବେଦୀର ଡାକରା ଦିଆଯାଏ। ପ୍ରଭୁ ପରମେଶ୍ୱର ସାହାଯ୍ୟ କରନ୍ତୁ। ତେବେ ଆପଣ ମସ୍ତକ ନତ କରିବା ସହ ଭକ୍ତି ସହକାରେ ପ୍ରାର୍ଥନା କରନ୍ତୁ। ଦେଖନ୍ତୁ, ମୋ ସମ୍ମୁଖରେ ଜଣେ ମହିଳା ବସିଛନ୍ତି, ସେ ତାଙ୍କ ମୁହଁରେ ତାଙ୍କର ହାତ ରଖିଛନ୍ତି। ସେ ମେରୁଦଣ୍ଡର ପୀଡ଼ାରେ ଗ୍ରସିତ ଅଟନ୍ତି ଏବଂ ସେ ମଧ୍ୟ ଅଧୀର ହୋଇଯାଆନ୍ତି। ତାଙ୍କର ପେଟ ଜନିତ ସମସ୍ୟା ଅଛି ଏବଂ ସେ ବର୍ତ୍ତମାନ ମୋ ସମ୍ମୁଖରେ ବସିଛନ୍ତି, ଏବଂ ସେ ଏହା ଜାଣନ୍ତୁ ଯେ ସେ ଏହି ଦେଶରୁ ନୁହନ୍ତି, ସେ ମେକର ନାମକ ଏକ ସହରରୁ ଅଟନ୍ତି। ହଁ, କଣ ଆପଣ ବିଶ୍ୱାସ କରନ୍ତି ଯେ ପରମେଶ୍ୱର ମୋତେ କହିପାରନ୍ତି ଯେ ଆପଣ କିଏ ଅଟନ୍ତି? ଆପଣ ସୁଶ୍ରୀ ଆୟର୍ସ ଅଟନ୍ତି। ଯଦି ତା ଠିକ ଅଟେ ତେବେ ନିଜର ହାତ ଉଠାନ୍ତୁ। ମୁଁ ଆପଣଙ୍କ ପାଇଁ ଅପରିଚିତ ଅଟେ, ତା ସତ, କଣ ନୁହେଁ କି? ବର୍ତ୍ତମାନ ଆପଣଙ୍କର ସମସ୍ୟା ଚାଲିଯାଇଛି। ଯୀଶୁ ଖ୍ରୀଷ୍ଟ, ତୁମେ ତାଙ୍କର ବସ୍ତ୍ର ଛୁଇଁଅଛ, ସେ ତୁମକୁ ସୁସ୍ଥ କଲେ। ତେବେ କେବଳ ଏହାକୁ ବିଶ୍ୱାସ କରନ୍ତୁ। ଏହି ଭବନର ପଛପଟରେ ଜଣେ ଲୋକ ବସିଛନ୍ତି, ସେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଚାହୁଁଛନ୍ତି। ସେ ଆତ୍ମାର ବାପ୍ତିସ୍ମ ଚାହୁଁଛନ୍ତି, ସେ ମୋ ସମ୍ମୁଖରେ ଛିଡ଼ା ହୋଇଛନ୍ତି। ସେ ମଧ୍ୟ ଏଠାରୁ ନୁହନ୍ତି, ସେ କାରୋଲାଇନା ଶାର୍ଲୋଟରୁ ଅଟନ୍ତି। ତାଙ୍କର ନାମ ଲିପୟ ଅଟେ। ଆପଣ ସମସ୍ତ ହୃଦୟ ସହିତ ବିଶ୍ୱାସ କରନ୍ତୁ ଏବଂ ପରମେଶ୍ୱର ଆପଣଙ୍କୁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ କରିଦେବେ। ମୋ ଭାଇ, ଯଦି ଆପଣ ଏହାକୁ ବିଶ୍ୱାସ କରିବେ, ଏଠାରେ ମୋ ଡାହାଣ ପଟେ ଏଠାରେ ଜଣେ ପୁରୁଷ ଏବଂ ତାଙ୍କ ପତ୍ନୀ ଠିକ୍ ସିଧାସଳଖ ଏଠାରେ ମୋ ସମ୍ମୁଖରେ ବସିଛନ୍ତି। ମୋ ଡାହାଣ ପଟେ ଏହା ଏକ ବୃଦ୍ଧ ଦମ୍ପତି ଅଟନ୍ତି। ସେହି ମହିଳା ଜଣକ ଏକ ବଡ଼ ଅନ୍ତନଳୀର ରୋଗରେ ପୀଡିତ ଅଟନ୍ତି। ତାଙ୍କ ସ୍ୱାମୀଙ୍କର ହୃଦୟ ସମସ୍ୟା ଅଛି। ସେମାନେ ଏଠାରୁ ନୁହନ୍ତି, ସେମାନେ ଟେନେସିରୁ ଆସିଛନ୍ତି, ଶ୍ରୀମାନ ଏବଂ ଶ୍ରୀମତୀ ଥମସ। ଯଦି ଆପଣ ନିଜର ସମସ୍ତ ହୃଦୟ ସହିତ ବିଶ୍ୱାସ କରିବେ, ନିଜର ହାତ ଉଠାନ୍ତୁ ଏବଂ ଆପଣ ନିଜର ଆରୋଗ୍ୟତାକୁ ଗ୍ରହଣ କରିପାରନ୍ତି। ଯୀଶୁଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କରନ୍ତି। ଏହା ବିକଳ ଠିକ୍ ତାହା ହିଁ ଅଟେ ଯାହା ସେ କରିବେ ବୋଲି ପ୍ରତିଜ୍ଞା କରିଥିଲେ, ମାତ୍ର ମୁଁ ମୋ ଜୀବନରେ ସେ ଲୋକମାନଙ୍କୁ କେବେ ବି ଦେଖିନାହିଁ। ଆତ୍ମିକ ବିସ୍ମୃତି, ଯୀଶୁ କହିଲେ, ମୁଁ ଯେଉଁ କାର୍ଯ୍ୟଗୁଡ଼ିକ କରେ ତୁମେମାନେ ମଧ୍ୟ ତାହା କରିବ। ଅଳ୍ପ ସମୟ ଏବଂ ଜଗତ ମୋତେ ଆଉ ଦେଖିବ ନାହିଁ, ତଥାପି ତୁମେ ମୋତେ ଦେଖିବ, କାରଣ ମୁଁ ବ୍ୟକ୍ତିଗତ ସର୍ବନାମ ତୁମ ସହିତ ରହିବି, ଏପରିକି ଯୁଗାନ୍ତ ପର୍ଯ୍ୟନ୍ତ ତୁମ ଅନ୍ତରରେ ରହିବି। ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି। ତେବେ ଏଠାରେ ଥିବା ପୁରୁଷ ଏବଂ ସ୍ତ୍ରୀ ଲୋକମାନଙ୍କ ପାଇଁ ଯେଉଁମାନଙ୍କ ସହିତ କିଛି ଗୋଟାଏ ଭୁଲ ହୋଇଅଛି, ଯାହାକି ଆପଣମାନେ ସରଳ ଭାବରେ ଦେଖିପାରନ୍ତି ନାହିଁ ଯେ କିପରି ଭାବରେ ଆପଣ ବିଶ୍ୱାସ କରିବାକୁ ଚାହାନ୍ତି, ମାତ୍ର ଆପଣ ଠିକ୍ ଏହା ଭିତରକୁ ଯାଇପାରନ୍ତି ନାହିଁ ଏବଂ ଆପଣ ପ୍ରାର୍ଥନା କରାଇବା ନିମନ୍ତେ ଚାହାନ୍ତି, ଆପଣ ତାହାଙ୍କୁ ଗ୍ରହଣ କରିବାକୁ ଚାହାନ୍ତି ଯେତେବେଳେ ଆପଣ ତାଙ୍କ ଉପସ୍ଥିତିରେ ରହିଛନ୍ତି। କଣ ଆପଣ ଆସି ଠିକ୍ ମୋ ପାଖରେ ଛିଡ଼ା ହେବେ କି, ମୋତେ ପ୍ରାର୍ଥନା କରିବାକୁ ଦେବେ ଓ ଆପଣଙ୍କ ଉପରେ ହାତ ରଖିବାକୁ ଦେବେ? ଯଦି ଆପଣ ବର୍ତ୍ତମାନ ଠିକ୍ ଏଠାକୁ ଆସିବେ, ଆପଣମାନେ ଯେଉଁମାନେ କି ସେହିଭଳି ଆତ୍ମିକ ବିସ୍ମୃତିରେ ପୀଡିତ ଅଟନ୍ତି ଏବଂ ଏଥିରୁ ମୁକ୍ତି ପାଇବା ହେତୁ ପ୍ରାର୍ଥନା କରାଇବାକୁ ଚାହୁଁଛନ୍ତି। ଯଦି ଆପଣ ଜଣେ ନୁହନ୍ତି, ଜଣେ ବିଶ୍ୱାସୀ ନୁହନ୍ତି, ମାତ୍ର ପ୍ରାର୍ଥନା କରାଇବାକୁ ଚାହାନ୍ତି, ତେବେ ଏଠାକୁ ଉପରକୁ ଆସନ୍ତୁ ଏବଂ ଛିଡ଼ା ହୁଅନ୍ତୁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ହେ ଯୁବା ଲୋକ, ଆଉ କେହି ଆସିବେ କି? ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ହେ ମହିଳା, ଆସନ୍ତୁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ହେ ଯୁବା ମହିଳା, ଆଉ କେହି ଆସିବେ କି? ଆସନ୍ତୁ, ଠିକ୍ ବର୍ତ୍ତମାନ ଏଠାରେ ଛିଡ଼ା ହୁଅନ୍ତୁ। ଆତ୍ମିକ ବିସ୍ମୃତି, ମୁଁ ସେଥିରେ ପୀଡିତ ହେବାକୁ ଚାହେଁ ନାହିଁ। ପରମେଶ୍ୱର ତାହା ନ କରନ୍ତୁ। ମୋତେ କୌଣସି ବି ବିଷୟରେ ମୋତେ ମରିବାକୁ ଦିଅନ୍ତୁ, ମାତ୍ର ମୋତେ ଅବିଶ୍ୱାସୀ ଭାବରେ ସେ ମୃତ୍ୟୁରେ ମରିବାକୁ ଦିଅନ୍ତୁ ନାହିଁ। ଆସନ୍ତୁ ବର୍ତ୍ତମାନ ତାହାଙ୍କୁ ଗ୍ରହଣ କରନ୍ତୁ। କଣ ଆପଣ ତାହା କରିବେ ନାହିଁ କି? ବନ୍ଧୁଗଣ, ବାଲକୋନିରୁ ଆସନ୍ତୁ ଓ ତଳକୁ ଓହ୍ଲାଇ ଆସନ୍ତୁ। ଏହା ଏଠାରେ କେବଳ ଅଳ୍ପ କିଛି ମାତ୍ର ପାଦ ଅଟେ ଏବଂ ଆପଣଙ୍କ ପାଇଁ ଏହାର ଅର୍ଥ ହୁଏତ ମୃତ୍ୟୁ ଏବଂ ଜୀବନ ମଧ୍ୟରେ ପାର୍ଥକ୍ୟ ହୋଇପାରେ। ଦେଖନ୍ତୁ, ମୁଁ ଖ୍ରୀଷ୍ଟଙ୍କୁ କିଛି କରାଇବାକୁ ବାଧ୍ୟ କରିପାରେ ନାହିଁ। ଖ୍ରୀଷ୍ଟଙ୍କୁ କେବଳ ଗୋଟିଏ ବିଷୟ ବ୍ୟତୀତ ଅନ୍ୟ କିଛି କରିବାକୁ ପଡେ ନାହିଁ, ତାହାଙ୍କୁ ତାଙ୍କର ବାକ୍ୟକୁ ରକ୍ଷା କରିବାକୁ ପଡେ। ତାହାଙ୍କୁ ଖ୍ରୀଷ୍ଟ ହେବା ପାଇଁ, ପରମେଶ୍ୱର ହେବା ପାଇଁ ତାହା କରିବା ଆବଶ୍ୟକ। ତାହାଙ୍କୁ ତ ନିଶ୍ଚିତ ଭାବରେ ତାଙ୍କର ବାକ୍ୟକୁ ରକ୍ଷା କରିବାକୁ ଅଛି। ତେବେ ମନେ ରଖନ୍ତୁ, ଯଦି ଆପଣ ନିଜର ଅଭିଜ୍ଞତା ବିଷୟରେ ସୁନିଶ୍ଚିତ ନୁହନ୍ତି, ତାହେଲେ କାହିଁକି ବର୍ତ୍ତମାନ ହିଁ ତଳକୁ ଆସିଯାଉ ନାହାନ୍ତି? ଯଦି ଆପଣ କେବଳ ଏକ ନାମଧାରୀ ସଂସ୍ଥାରେ ସମ୍ପୃକ୍ତ ଅଟନ୍ତି, ଯଦି ଆପଣ ଜଣେ ପେଣ୍ଟିକଷ୍ଟାଲ ନାତି ନାତୁଣୀ ଅଟନ୍ତି, ତେବେ ପରମେଶ୍ୱରଙ୍କର କୌଣସି ନାତି ନାତୁଣୀ ନଥାନ୍ତି। ତାଙ୍କର ପୁତ୍ର ଏବଂ କନ୍ୟାଗଣ ଅଛନ୍ତି, ମାତ୍ର କୌଣସି ନାତି ନାତୁଣୀ ନାହାନ୍ତି। ବୁଝିଲେ, ପରମେଶ୍ୱରଙ୍କର ତାହା ନାହିଁ। ତାଙ୍କର କେବଳ ପୁତ୍ର ଏବଂ କନ୍ୟାମାନେ ଅଛନ୍ତି, ଏବଂ ଆପଣ ଜାଣନ୍ତି ଯେ ଆପଣ ନୁହନ୍ତି। ହୋଇପାରେ ଯେ ଆପଣ ପରଭାଷାରେ କଥା କହିଥିବେ, ଆପଣ ହୁଏତ ନାଚିଥିବେ, ଆପଣ ହୁଏତ ଏସବୁ ବିଷୟ କରିଥିବେ, ତାହା ସବୁ ଠିକ୍ ଅଛି, ମୋର ଏହା ବିରୁଦ୍ଧରେ କିଛି ହେଲେ ନାହିଁ। ମାତ୍ର ତଥାପି ଯଦି ଆପଣଙ୍କର ଏବେ ସୁଦ୍ଧା ସେ ଆତ୍ମିକ ବିସ୍ମୃତି ଅଛି, ତାହେଲେ ତଳକୁ ଆସନ୍ତୁ ଏବଂ ଏଠାକୁ ଆସି ଏଠାରେ ଛିଡ଼ା ହୁଅନ୍ତୁ। ଆସନ୍ତୁ ଏହା ବିଷୟରେ ପ୍ରାର୍ଥନା କରିବା। ଆପଣ କଣ କୁହନ୍ତି? ମଣ୍ଡଳୀ ସଦସ୍ୟ, କେବଳ ଏକ ନାମଧାରୀ ମଣ୍ଡଳୀ ସଦସ୍ୟ, ଆପଣ କାହିଁକି ବର୍ତ୍ତମାନ ଏଠାକୁ ଆସିଯାଉ ନାହାନ୍ତି ଏବଂ ଏଥିରୁ ମୁକ୍ତି ପାଇଯାଉ ନାହାନ୍ତି? ମୁଁ ଏଠାରେ ବର୍ମିଙ୍ଗମ୍କୁ ଛାଡ଼ିବାକୁ ଚାହୁଁନାହିଁ, ଏବଂ ଏହା ଜାଣି ଯେ କୌଣସି ଦିନେ ଯେତେବେଳେ ବିଚାର ଆସେ ଏବଂ ମୋତେ ସେତେବେଳେ ଆପଣମାନଙ୍କ ସମ୍ମୁଖରେ ଛିଡ଼ା ହେବାକୁ ପଡ଼ିବ, ମନେ ରଖନ୍ତୁ ମୁଁ ଆପଣମାନଙ୍କୁ ପୁଣି ଥରେ ଭେଟ କରିବାକୁ ଯାଉଅଛି। ଯଦି ମୁଁ ଆପଣମାନଙ୍କୁ କେବେ ବି ଏଠାରେ ନ ଭେଟେ, କିମ୍ବା ମୁଁ ଆପଣମାନଙ୍କୁ ବିଚାରରେ ଭେଟିବାକୁ ଯାଉଅଛି, ଏବଂ ଆଜି ରାତିରେ ମୁଁ ଯାହା କହିଅଛି ତାହା ପାଇଁ ମୋତେ ଉତ୍ତର ଦେବାକୁ ଅଛି, ତେବେ ଶୁଣନ୍ତୁ, ପଶ୍ଚାତାପ କରନ୍ତୁ ବନ୍ଧୁଗଣ, ମନ ଫେରଣ କରନ୍ତୁ, ଏଥିରୁ ବାହାରି ଆସନ୍ତୁ, ସେଠାରୁ ବାହାରି ଯାଆନ୍ତୁ। ବର୍ତ୍ତମାନ ଆସନ୍ତୁ, ତାହା ଏହି ଦେଶରେ କିମ୍ବା ଏହି ସ୍ଥାନରେ ଥିବା ପ୍ରତ୍ୟେକ ଛୋଟ ଛୋଟ କେଶ ବିଶିଷ୍ଟ ମହିଳାମାନଙ୍କୁ ବର୍ତ୍ତମାନ ଏଠାକୁ ଆସିବା ପାଇଁ ବାଧ୍ୟ କରିଦେବା ଉଚିତ। ତ ବିକଳ ଠିକ୍ ତାହା ଯେ ଆପଣଙ୍କ ଠାରେ ପ୍ରକୃତରେ ଏହା କହିବା ହେତୁ ଯଥେଷ୍ଟ ଅନୁଗ୍ରହ ନାହିଁ। ମୁଁ ଚାହେଁ, ମୁଁ ମୋର କେଶକୁ ବଢିବାକୁ ଦେବା ପାଇଁ ଚାହେଁ, ଭାଇ ବ୍ରାନମ୍, ଏହା ହେବା ଉଚିତ, ମୋର ଅଛି, ତେବେ ତାହା କରିବା ପାଇଁ ମୋ ଠାରେ ଅନୁଗ୍ରହ ନାହିଁ। କାହିଁକି? ଆପଣ କୁହନ୍ତି, କଣ ଏହାର ତା ସହିତ କିଛି ସମ୍ପର୍କ ଅଛି କି? ଏଠାରେ କିଛି ସମୟ ପୂର୍ବେ ଜଣେ ପ୍ରକୃତ ମହାନ ସେବକ ମୋ ପାଖକୁ ଆସିଥିଲେ ଏବଂ କହିଲେ, ଭାଇ ବ୍ରାନମ୍, ମୁଁ ଆପଣଙ୍କ ଉପରେ ହାତ ରଖିବାକୁ ଚାହେଁ। କହିଲେ, ସମସ୍ତେ ଆପଣଙ୍କୁ ଜଣେ ଭବିଷ୍ୟବକ୍ତା ଭାବରେ ସମ୍ମାନ ଦିଅନ୍ତି। ମୁଁ କହିଲି, ମୁଁ କଦାପି କହିନାହିଁ ଯେ ମୁଁ ଜଣେ ଭବିଷ୍ୟବକ୍ତା। ସେ କହିଲେ, କିନ୍ତୁ ଲୋକମାନେ ତ ଆପଣଙ୍କୁ ତାହା ବୋଲି ଆଦର କରନ୍ତି। ଆପଣ ସବୁବେଳେ ସେ ସ୍ତ୍ରୀ ଲୋକମାନଙ୍କୁ ଛୋଟ ଛୋଟ ଜାମା ପିନ୍ଧିଥିବା ବିଷୟ ନେଇ କଟୁ କଥା କହିଥାନ୍ତି ଏବଂ ଓହ, ଜଣେ ପେଣ୍ଟିକଷ୍ଟାଲ ବ୍ୟକ୍ତି, ଏବଂ କହିଲେ ଛୋଟ ଛୋଟ ଜାମା ସର୍ଟ ପିନ୍ଧିବା ଏବଂ ଛୋଟ ଛୋଟ କରି କେଶ କାଟିବା ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକ ସମ୍ବନ୍ଧରେ କହିଲେ, ତାହା ଆପଣଙ୍କର କାମ ନୁହେଁ। ମୁଁ କହିଲି, ତେବେ ଏହା କାହାର କାମ ଅଟେ? ଏବଂ ସେ କହିଲେ, ସେହି ଲୋକମାନେ ଆପଣ କାହିଁକି ସେ ସ୍ତ୍ରୀ ଲୋକମାନଙ୍କୁ କିପରି ରହିବାକୁ ଅଛି, ମହାନ ଆତ୍ମିକ ବରଦାନ ଗୁଡ଼ିକ କିପରି ପ୍ରାପ୍ତ କରିବାକୁ ଅଛି ତାହା ଶିଖାଉ ନାହାନ୍ତି, ଏବଂ ତାହା କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଲୋକମାନଙ୍କୁ ସାହାଯ୍ୟ କରୁନାହାନ୍ତି। କହିଲେ, ସେମାନେ ଆପଣଙ୍କୁ ଆଦର କରନ୍ତି, ଆପଣ ସେମାନଙ୍କୁ ଯାହା କୁହନ୍ତି ସେମାନେ ଆପଣଙ୍କୁ ବିଶ୍ୱାସ କରନ୍ତି। ସେ କହିଲେ, ଆପଣ ସେମାନଙ୍କୁ ସର୍ବଦା ନିନ୍ଦା କରିବା ପରିବର୍ତ୍ତେ ସେମାନଙ୍କୁ ତାହା ବିଷୟରେ କାହିଁକି କହୁନାହାନ୍ତି ଯେ କିପରି ମହାନ ବରଦାନ ଗୁଡ଼ିକ ପାଇବାକୁ ଅଛି ଓ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଅଛି? ମୁଁ କହିଲି, ମୁଁ ସେମାନଙ୍କୁ କିପରି ବୀଜଗଣିତ ଶିଖାଇପାରେ ଯେତେବେଳେ କି ସେମାନେ ନିଜର କ ଖ ଗ ସୁଦ୍ଧା ଶିଖନ୍ତି ନାହିଁ? ବୁଝିଲେ, ବୁଝିଲେ, ଆପଣଙ୍କୁ ତ ତଳଠାରୁ ଆରମ୍ଭ କରିବାକୁ ପଡିବ। ଅନୁତାପ କରନ୍ତୁ, ନତୁବା ବିନଷ୍ଟ ହୋଇଯିବେ। ତେବେ ଆପଣ ନିଜ ପାଇଁ ବାଛି ନେଇ ପାରନ୍ତି, ଅନୁତାପ କରନ୍ତୁ ନତୁବା ବିନଷ୍ଟ ହୋଇଯାଆନ୍ତୁ। ଯୀଶୁଖ୍ରୀଷ୍ଟ ଏଠାରେ ନିଜକୁ ରାତି ପରେ ରାତି ଉତ୍ତମ ଭାବରେ ଚିହ୍ନିତ କରାଇଅଛନ୍ତି, ଏବଂ ଏହା ସେହି ରାତି ଅଟେ ଯେ ଆମେ ଏହି ପରିତ୍ରାଣ ପାଇଁ ଅପେକ୍ଷା କରୁଥିଲୁ। ଏଠାରେ ତା ଉପରେ ଅଳ୍ପ କିଛି ପାଦ ମାତ୍ର ଅଟେ, ଏବଂ ମୋ ପାଖରେ ଅପେକ୍ଷା କରିବା ପାଇଁ ବହୁତ ସମୟ ଅଛି। ମନେ ରଖନ୍ତୁ ବର୍ମିଙ୍ଗମ୍, ଆପଣଙ୍କର ରକ୍ତ ମୋ ଉପରେ ନାହିଁ, ମୁଁ ନିର୍ଦ୍ଦୋଷ ଅଟେ। ଏବଂ ଯଦି ଆପଣ ବାସ୍ତବରେ ପବିତ୍ର ଆତ୍ମା ପାଇଅଛନ୍ତି, ତାହେଲେ ଆପଣଙ୍କ ପାଖରେ ବର୍ତ୍ତମାନ ଆସିବାର ଏକ ସୁଯୋଗ ଅଛି। ଏବଂ ଯଦି ଆପଣ କୌଣସି ପ୍ରକାରର ଏକ ମଣ୍ଡଳୀ ଜନିତ ପୀଡ଼ାରେ ଗ୍ରସିତ ଅଟନ୍ତି, ଯେଉଁଥି ଯୋଗୁଁ କି ଆପଣଙ୍କ ଆତ୍ମିକ ବିସ୍ମୃତିରେ ରୋଗ ହୋଇଅଛି, ତାହେଲେ ଆପଣ କାହିଁକି ଆସୁନାହାନ୍ତି? ଯୀଶୁ ହିଁ ଉପଶମ ଅଟନ୍ତି। କଣ ଆପଣ ଆସିବେ ନାହିଁ କି? ବର୍ତ୍ତମାନ କିଛି ଲୋକମାନେ ବାଲକୋନି ଛାଡ଼ିଛନ୍ତି, ମୁଁ ଏହା ଦେଖିବା ପାଇଁ ଅପେକ୍ଷା କରୁଥିଲି ଯେ ସେମାନେ କେଉଁଠାରେ ଅଛନ୍ତି, ବାହାରକୁ ଯାଉଛନ୍ତି ନା ବେଦୀକୁ ଆସୁଛନ୍ତି। ଏଠାରେ ତଳେ ଥିବା ଚାରିଆଡ଼େ ଉପରକୁ ଆସନ୍ତୁ, ତାହା ଠିକ୍ ଅଟେ। ଆପଣ ଯେଉଁମାନେ ଏଠାରେ ଅଛନ୍ତି ଆସନ୍ତୁ ଓ ବେଦୀ ଚାରିପାଖରେ ଛିଡ଼ା ହୁଅନ୍ତୁ।
କୁହନ୍ତୁ ମୁଁ ଏହି ସବୁରୁ କ୍ଷାନ୍ତ ଅଟେ। ହଁ, ସେମାନେ ଦୁଇ ଜଣ ମହିଳାମାନେ ତଳକୁ ଆସୁଥିଲେ, ତା ଉତ୍ତମ ଅଟେ। ବର୍ତ୍ତମାନ ଠିକ ଉପରକୁ ଆସନ୍ତୁ, ଏଥିରୁ ଅଳ୍ପ କିଛି ପାଦ ମାତ୍ର ଏବଂ ସେ ପାଦ ଗୁଡିକ ପାର୍ଥକ୍ୟ ଆଣିଦେଇପାରେ। ତେବେ ଦେଖନ୍ତୁ, ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହେଁ। କଣ ହେବ ଯଦି ସେ ଆଜି ରାତିରେ ଆସିଯିବେ? ଓହ, କୁହନ୍ତୁ, ସେ ଆସୁନାହାନ୍ତି। ମୁଁ ଜାଣେ ନାହିଁ ଯେ ସେ ଆସୁଛନ୍ତି କି ନାହିଁ। ଏହା ହେଉଛି ସେ ଶେଷ ଚିହ୍ନ। ମନେ ରଖନ୍ତୁ, ସଦାପ୍ରଭୁ ଏହି କଥା କୁହନ୍ତି। କଣ ଆପଣ ମୋତେ କେବେ ଏହା କହୁଥିବାର ଶୁଣିଛନ୍ତି କି? ଯା ସତ୍ୟ ନଥିଲା, ଆପଣ ନିଜର ଶେଷ ଚିହ୍ନକୁ ଦେଖୁଛନ୍ତି। ତାହା ଶାସ୍ତ୍ରସଙ୍ଗତ ଅଟେ। ପେଣ୍ଟିକଷ୍ଟ, ଆପଣମାନେ ନିଜର ଶେଷ ଚିହ୍ନକୁ ଦେଖିଅଛନ୍ତି। ତେବେ ସେହି ବିଷୟ ସହିତ ଦ୍ୱନ୍ଦ୍ୱରେ ପଡନ୍ତୁ ନାହିଁ ଯାହା ସେ ସ୍ୱର୍ଗାରୋହଣ ପରେ ଇସ୍ରାଏଲକୁ ପ୍ରତିଶ୍ରୁତି ଦେଇଥିଲେ। ତାହା ଆପଣ ନୁହନ୍ତି, ଆପଣ ତ ସେତେବେଳେ ପର୍ଯ୍ୟନ୍ତ ଏଠାରୁ ଚାଲିଯାଇଥିବେ, ବୁଝିଲେ? ବର୍ତ୍ତମାନ ହିଁ ଆପଣଙ୍କର ଦିନ ଅଟେ, ବର୍ତ୍ତମାନ ହିଁ ଆପଣଙ୍କର ଚିହ୍ନ ଅଟେ, ବର୍ତ୍ତମାନ ହିଁ ଆପଣଙ୍କର ସମୟ ଅଟେ। ଏହାକୁ ପ୍ରତ୍ୟାଖ୍ୟାନ କରନ୍ତୁ ନାହିଁ, ଏହା କରନ୍ତୁ ନାହିଁ। ଉତ୍ତମ ହେବ ଯେ ଆପଣ ଆସି ଯାଆନ୍ତୁ। କଣ ଆପଣ ମୋତେ ପରମେଶ୍ୱରଙ୍କ ସେବକ ବୋଲି ବିଶ୍ୱାସ କରନ୍ତି କି? ମନେ ରଖନ୍ତୁ, ବର୍ମିଙ୍ଗହାମ, ମୁଁ କେବେ ବି ଏହାଠାରୁ ଅଧିକ ଉତ୍ତମ ଲୋକମାନଙ୍କୁ ଭେଟି ନାହିଁ। ଆପଣମାନେ ସବୁଠାରୁ ଉତ୍ତମ ଲୋକମାନେ ଅଟନ୍ତି ଯାହାଙ୍କୁ ମୁଁ ମୋ ଜୀବନରେ କେବେ ଭେଟିବାକୁ ଚାହିଁବି। ମାତ୍ର ଆପଣ ଏକ ଉଦ୍ଦୀପନା ଆବଶ୍ୟକ କରନ୍ତି। ଆପଣ ମରୁଅଛନ୍ତି, ଆପଣ ଆତ୍ମିକ ବିସ୍ମୃତି ଗ୍ରହଣ କରୁଅଛନ୍ତି, ଆପଣ ମରୁଅଛନ୍ତି। ତାହା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଖରେ ଅଛି ତାହାକୁ ଉଦ୍ଦୀପିତ କରନ୍ତୁ। ଯୀଶୁ ଆସିବା ପୂର୍ବରୁ ଏହାକୁ ପୁନର୍ବାର ଶୀଘ୍ର ଆଣନ୍ତୁ। ଠିକ ଅଛି, ଯେତେବେଳେ ସେମାନେ ଅଛନ୍ତି ଆସୁଥାନ୍ତୁ, ସେମାନଙ୍କୁ ଠିକ ଆସିବାକୁ ଦେଉଥାନ୍ତୁ ଯେପର୍ଯ୍ୟନ୍ତ କି ଆମେମାନେ ସେ ସମସ୍ତଙ୍କୁ ଏଠାରୁ ଉପରେ ନ ପାଇଯାଉ ଯେଉଁମାନଙ୍କୁ ପ୍ରଭୁ ଡାକୁଅଛନ୍ତି। ବର୍ତ୍ତମାନ ଆସନ୍ତୁ, ସେହି ବିସ୍ମୃତିରୁ ମୁକ୍ତି ପାଆନ୍ତୁ। ସେ ମହାନ ଚିକିତ୍ସକ ବର୍ତ୍ତମାନ ତାହାକୁ ସୁସ୍ଥ କରିବା ପାଇଁ ଆପଣଙ୍କ ଠାରୁ ତାହାକୁ ଦୂରକୁ ନେଇଯିବା ପାଇଁ ଏଠାରେ ଅଛନ୍ତି। ସେ ପ୍ରମାଣ କରିଛନ୍ତି ଯେ ସେଠାରେ ଅଛନ୍ତି। କେତେଜଣ ନିଜର ହାତକୁ ଉଠାଇବା ଦ୍ୱାରା ତାହାକୁ ଚିହ୍ନିତ କରିବେ, କହିବେ ମୁଁ ପ୍ରକୃତରେ ଏହାକୁ ବିଶ୍ୱାସ କରେ ଯେ ସେ ଏହା କହିଥିଲେ ଯେ ସେ ଏହା କରିବେ, ବୁଝିଲେ? ବର୍ତ୍ତମାନ ସେଠାରେ ଅଛନ୍ତି, ବୁଝିଲେ? ବୁଝିଲେ, ଆପଣ ବିଶ୍ୱାସ କରନ୍ତୁ। ଆଉ କେତେଜଣ ଏହା ଜାଣନ୍ତି ଯେ ମୁଁ ଆପଣମାନଙ୍କୁ ସତ କହୁଅଛି ଯେ ଆପଣମାନେ ମରୁଅଛନ୍ତି ଓ ଏକ ଉଦ୍ଦୀପନା ପ୍ରୟୋଜନ କରନ୍ତି, ବୁଝିଲେ? ଏହା ସତ୍ୟ ଅଟେ। ଆପଣମାନେ ଭଲ ଲୋକମାନେ ଅଟନ୍ତି, ଆପଣ ଏହାଠାରୁ ଆଉ ଅଧିକ ଉତ୍ତମ ପାଇବେ ନାହିଁ। ଏଠାରେ ଥିବା ଏହି ପୁରୁଣା ଦକ୍ଷିଣ ପ୍ରାନ୍ତୀୟ କାମି ସ୍ଥଳେ ଆଉ ଅଧିକ କୌଣସି ଉତ୍ତମ ହୃଦୟ ସ୍ପନ୍ଦନକୁ ପାଇବେ ନାହିଁ। ତାହା ଠିକ, ପ୍ରକୃତ ଲୋକମାନେ ଅଟନ୍ତି। ମାତ୍ର ହେ ଲୋକମାନେ, ଭଲ ହେବ ଯେ ଆପଣ ଠିକ ଶୀଘ୍ର ହିଁ ଜାଗ୍ରତ ହୋଇଯାଆନ୍ତୁ। ଯେଉଁ ଘଟିକାରେ ଆପଣ ଭାବୁନଥିବେ ସେହି ଘଟିକାରେ ଏହା ହୋଇଯାଇପାରେ, ଏହା ହୋଇନପାରେ, ମୁଁ ଜାଣେ ନାହିଁ। ମାତ୍ର ମନେ ରଖନ୍ତୁ, ଆପଣ ନିଜର ଶେଷ ଚେତାବନୀକୁ ପାଉଅଛନ୍ତି, ତେଣୁକରି ପଳାୟନ କରନ୍ତୁ ଯେତେବେଳେ ପଳାୟନ କରିବା ହେତୁ ସମୟ ଅଛି। ବର୍ତ୍ତମାନ ଆସନ୍ତୁ, ଯେପର୍ଯ୍ୟନ୍ତ କି ସେମାନେ ଆସୁଥାନ୍ତି ମୁଁ ଅପେକ୍ଷା କରିବାକୁ ଯାଉଅଛି, କାରଣ ସେଠାରେ ହୋଇପାରେ ଗୋଟିଏ ପ୍ରାଣ 10,000 ଜଗତର ସମତୁଲ୍ୟ ଅଟେ। ଏବଂ ଯେପର୍ଯ୍ୟନ୍ତ ଲୋକମାନେ ଏହା ବିଶ୍ୱାସ କରୁଥାନ୍ତି, ମୁଁ ଏହାକୁ ଏକ ବହୁତ ବଡ଼ ଉଦ୍ଦୀପନାରେ ଘଟୁଥିବାର ଦେଖିବାକୁ ଚାହେଁ, ଯାହାକି ଏଠାରେ ଥିବା ପ୍ରତ୍ୟେକ ମଣ୍ଡଳୀକୁ ସ୍ଥାପିତ କରିଦେବ। ଯଦି ଆପଣ ନିଜର ମତଭେଦ ଗୁଡ଼ିକୁ ଭାଙ୍ଗି ପକାଇବେ ଏବଂ ସେ ସମସ୍ତ ସ୍ୱାର୍ଥପରତାକୁ ଦୂର କରିଦେବେ ଏବଂ ପବିତ୍ର ଆତ୍ମାକୁ ଗ୍ରହଣ କରିବେ, ଆପଣ ଦାବି କରନ୍ତି ଯେ ଆପଣ ଏହାକୁ ବିଶ୍ୱାସ କରନ୍ତି, ଆପଣ ଏହାକୁ ବିଶ୍ୱାସ କରନ୍ତି ବୋଲି ଦାବି କରନ୍ତି। ଏବଂ ଯେତେବେଳେ ଏହା ନିଜକୁ ଚିହ୍ନିତ କରିବାର ବିଷୟ ଆସେ, ସେତେବେଳେ ଆପଣ ପରସ୍ପର ଜଣେ ଅନ୍ୟଠାରୁ ଅଲଗା ହୋଇଯିବେ। ଆମେମାନେ କାହିଁକି ନିଜ ହୃଦୟକୁ ପରମେଶ୍ୱରଙ୍କ ବାକ୍ୟ ସହିତ ଯୋଡ଼ିବା ନାହିଁ ଏବଂ ସତ୍ୟକୁ ବିଶ୍ୱାସ କରିବା ନାହିଁ? ତାହା ହିଁ ଅଟେ। ଆପଣ କେବଳ ମରିବାକୁ ଯାଉଥିବେ, ମରୁଥିବେ, ଏବଂ ଆପଣ ଠିକ ଲାଓଦିକିଆକୁ ଯାଉଅଛନ୍ତି, ଅବିକଳ, ଯାହା ସେ ପ୍ରତିଜ୍ଞା କରିଥିଲେ ଏହା ସେହିପରି ଭାବରେ ହେବ। କଣ ଆପଣ ବର୍ତ୍ତମାନ ଆସିବେ ନାହିଁ କି? ବର୍ତ୍ତମାନ ହିଁ ସେହି ଦିନ ଅଟେ, ବର୍ତ୍ତମାନ ହିଁ ସେହି ଗ୍ରହଣୀୟ ସମୟ ଅଟେ। ଦେଖନ୍ତୁ ଯେ ପବିତ୍ର ଆତ୍ମା କଣ କରିବେ। ବର୍ତ୍ତମାନ ମୁଁ ଚାହେଁ ଯେ ଏଠାରେ ଥିବା ସମସ୍ତ ସେବକଗଣ, ଯେଉଁମାନେ କି ଏହି ଲୋକମାନଙ୍କ ପାଇଁ ଆଗ୍ରହୀ ଅଟନ୍ତି, ସେମାନେ ମଧ୍ୟ ଆସି ମୋ ସହିତ ପ୍ରାର୍ଥନା କରନ୍ତୁ। ସମସ୍ତ ସେବକଗଣ, ଯେଉଁମାନେ କି ଏହି ଲୋକମାନଙ୍କ ପାଇଁ ଆଗ୍ରହୀ ଅଟନ୍ତି, ଏଠାରୁ ଉପରକୁ ଆସନ୍ତୁ, ଆସନ୍ତୁ, ଠିକ ଚାରିପାଖରେ ଆସନ୍ତୁ ଏବଂ ଲୋକମାନଙ୍କ ମଧ୍ୟରେ ଆସି ଯାଆନ୍ତୁ। ସେବକ କିମ୍ବା ବ୍ୟକ୍ତିଗତ କର୍ମୀ, ଜଣେ ଭଲ ବ୍ୟକ୍ତିଗତ କର୍ମୀ, କୌଣସି ମହିଳା ଯିଏକି ବର୍ତ୍ତମାନ ଏହି ମହିଳାମାନଙ୍କ ସହିତ ଛିଡ଼ା ହେବାକୁ ଚାହିଁବେ, ମୁଁ ମୋ ହୃଦୟ ସହିତ ବିଶ୍ୱାସ କରିବାକୁ ଯାଉଅଛି ଯେ ପବିତ୍ର ଆତ୍ମା ଠିକ ବର୍ତ୍ତମାନ ଏଠାରେ ଏହି ସ୍ଥାନକୁ ଆସିବାକୁ ଯାଉଛନ୍ତି ଏବଂ ଏହି ଲୋକମାନଙ୍କ ମଧ୍ୟରେ ନିଜକୁ ଠିକ ଚିହ୍ନିତ କରିବାକୁ ଯାଉଛନ୍ତି। ତେବେ ମୋତେ ପ୍ରଥମେ ଏହି ଲୋକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଦିଅନ୍ତୁ। ବର୍ତ୍ତମାନ ବନ୍ଧୁଗଣ, ଆପଣ ଯେଉଁ ବିଷୟ ପାଇଁ ଏଠାରେ ଅଛନ୍ତି ସେ ଜାଣନ୍ତି ଏବଂ ମୁଁ ଏହାକୁ ଆପଣମାନଙ୍କ ଠାରେ ପ୍ରମାଣ କରିଦେଇପାରେ। ଏହା ଜଣକ ପରେ ଜଣକାକୁ ନେବ ଯେ ଆପଣଙ୍କୁ ଏହି ମଞ୍ଚ ଉପରକୁ ଅଣାଯାଏ ଏବଂ ସେଠାରେ ଗୋଟିଏ ହେଲେ ବିଷୟ ରହିବ ନାହିଁ ଯାହାକି ସେ ଜଣାଇବେ ନାହିଁ। ତେବେ ତାହା ମୁଁ ଏକ ଛୋଟ ପିଲା ରହିଥିବା ସମୟଠାରୁ ହିଁ ଅଟେ। ସେ ବରଦାନ ଉପରେ କୌଣସି ପ୍ରଶ୍ନ ନାହିଁ, ମାତ୍ର ପ୍ରଶ୍ନଟି ହେଉଛି, କଣ ଆପଣ ଏହାକୁ ଗ୍ରହଣ କରିପାରନ୍ତି କି? କଣ ଆପଣ ଏହାକୁ ବିଶ୍ୱାସ କରନ୍ତି କି? ବର୍ତ୍ତମାନ ସେଠାରେ ଅଛନ୍ତି। ତେବେ ଯଦି ସେଠାରେ ଅଛନ୍ତି, ତାହେଲେ ସେଠାରେ କେବଳ ଗୋଟିଏ ବିଷୟ ଅଛି, ସେ ତାହାଙ୍କର ବାକ୍ୟକୁ ରକ୍ଷା କରନ୍ତି। ତାହେଲେ କେବଳ ବିଶ୍ୱାସ କରନ୍ତୁ ଯେ ଆପଣ ଏହାକୁ ଗ୍ରହଣ କରିଛନ୍ତି ଏବଂ ଏହାକୁ ଗ୍ରହଣ କରନ୍ତୁ ଏବଂ ଉଠନ୍ତୁ ଏବଂ କୁହନ୍ତୁ, ପ୍ରଭୁ ପରମେଶ୍ୱର, ମୁଁ ଏହାକୁ ଗ୍ରହଣ କରିବା ପାଇଁ ଏଠାରେ ଅଛି।
ଏବଂ ଏହା ନ ହେବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରି ରହିଥାନ୍ତୁ। ଯେପରିକି ବଡି ରବିନସନ୍ ଏକ ଶସ୍ୟ କ୍ଷେତରେ ଥରେ କହିଥିଲେ, ସେ କହିଲେ, ପ୍ରଭୁ ଯଦି ତୁମେ ମୋତେ ପବିତ୍ର ଆତ୍ମା ନ ଦେବ ତାହେଲେ ଯେତେବେଳେ ତୁମେ ଫେରି ଆସିବ ତୁମେ ଏଠାରେ ଏକ ଗଦା ଅସ୍ଥି ପାଇବ। ସେ ଅତିଶୟ ଦୃଢ଼ ଥିଲେ ଏବଂ ଆପଣ ସେ ପର୍ଯ୍ୟନ୍ତ ପରମେଶ୍ୱର ଠାରୁ କିଛି ହେଲେ ପାଇବାକୁ ଯାଉନାହାନ୍ତି ଯେପର୍ଯ୍ୟନ୍ତ କି ଆପଣ ଯଥେଷ୍ଟ ବ୍ୟାକୁଳ ନ ହୁଅନ୍ତି। ବର୍ତ୍ତମାନ କ'ଣ ଆପଣ ଆଜିର ଫସଲକୁ ଲକ୍ଷ୍ୟ କରିଛନ୍ତି? ଆଜି ଆମେ କ'ଣ କରିବା, କ'ଣ ଆପଣ ଧ୍ୟାନ ଦେଇଛନ୍ତି କି? ଆମେମାନେ ବାସ୍ତବରେ ଆମେମାନେ ନିଜ ବିଷୟରେ ଏତେ ଅଧିକ ଯଥେଷ୍ଟ ପରମେଶ୍ୱରଙ୍କୁ ପାଇଅଛୁ ଯେ ଏପରିକି ଆମେମାନେ ଯେଉଁଠାରେ ମଞ୍ଚ ଉପରକୁ ଆସିଥାଉ ଆମେମାନେ କହିଥାଉ, ତେବେ ହୋଇପାରେ ଉତ୍ତମ ହେବ ଯେ ମୁଁ ଉପରକୁ ଆସିଯାଏ। ତେବେ ଏହା ବିଶ୍ୱବ୍ୟାପୀ ଅନୁଭୂତି ଅଟେ। ହଁ, ଉତ୍ତମ ହେବ ଯେ ମୁଁ ଉପରକୁ ଯାଇ ଛିଡ଼ା ହୋଇଯାଏ। କୁହନ୍ତୁ, ତେବେ ଆଚ୍ଛା, ମୁଁ ଜାଣେ ନାହିଁ, ମୁଁ ଏଠାରେ ଅଛି। ଦେଖନ୍ତୁ, ରହିବା ନିମନ୍ତେ କି ଏକ ସ୍ଥାନ ଅଟେ। କୌଣସି ନିଆଁ ଜଳୁ ନାହିଁ, କୌଣସି ଉତ୍ସାହ ନାହିଁ, ସେଠାରେ କୌଣସି ଏହା ଭିତରକୁ ଯିବା ବିଷୟ ନାହିଁ। ଏବଂ ଜଣେ ସୁସମାଚାର ପ୍ରଚାରକ ଭାବରେ ପରମେଶ୍ୱରଙ୍କ ଲୋକମାନଙ୍କୁ ସେହି ସ୍ଥିତିରେ ଦେଖିବାଟା ତାହା ମୋତେ ମାରି ପକାଏ। ଆମମାନଙ୍କୁ ତ ନିଆଁରେ ଜଳିବା ଉଚିତ ଅଟେ। ମାତ୍ର ଆପଣ ଦେଖନ୍ତୁ ଏହା କ'ଣ ଅଟେ। ଏହା ଅବିକଳ ତାହା ଅଟେ ଯାହା ମୁଁ ଆପଣମାନଙ୍କୁ କହିଥିଲି। ପ୍ରକାଶିତ ବାକ୍ୟ 3, ତୁମେ ଈଶ୍ୱଦୂଷ୍ଣ ଅଟ। ଏବଂ ସେ କହିଥିଲେ, କାରଣ ତୁମେ ଈଶ୍ୱଦୂଷ୍ଣ ଅଟ, ସେଇଥିପାଇଁ ମୁଁ ତୁମକୁ ମୋ ପାଟିରୁ ଉଦ୍ଗାର କରିବାକୁ ଯାଉଅଛି। କ'ଣ ତା ଠିକ ଅଟେ? ତାହିଁ ଅଟେ ଯାହା ସେ କହିଥିଲେ। ଏବଂ ଯଦି ସେ ଏହା କହିଅଛନ୍ତି ତାହେଲେ ତାହିଁ ଅଟେ ଯାହା ସେ କରିବାକୁ ଯାଉଛନ୍ତି। ତେଣୁକରି ଆସନ୍ତୁ ଆମେମାନେ ସେ ଭିଡ଼ ହେବା ନାହିଁ। ଆପଣମାନେ ଏଠାରେ ଅଭାବୀ ଲୋକ ଭାବରେ ଅଛନ୍ତି, ଆସନ୍ତୁ ଏହାକୁ ଠିକ ଏଠାରେ ପାଇଯିବା ନଚେତ ମରିଯିବା। ତା ଠିକ ଅଟେ, ଆସନ୍ତୁ ଏହାକୁ ପାଇଯିବା ନଚେତ ମରିଯିବା। ବର୍ତ୍ତମାନ ମୋ ପ୍ରିୟ ଭାଇ ଭଉଣୀ, ଯଦି ମୁଁ ତଳକୁ ଆସି ଆପଣମାନଙ୍କର କିଛି କରିବାରେ ସାହାଯ୍ୟ କରିପାରିବି ତାହେଲେ ମୁଁ ନିଶ୍ଚିତରେ ତାହା କରିବି। ବର୍ତ୍ତମାନ ଏକ ବରଦାନ ଦ୍ୱାରା ମୁଁ ଆପଣମାନଙ୍କୁ କହିପାରେ ଯେ ଆପଣ ଏଠାରେ କ'ଣ ପାଇଁ ଅଛନ୍ତି। ପବିତ୍ର ଆତ୍ମାଙ୍କ ଦ୍ୱାରା, ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ମୁଁ ଆପଣମାନଙ୍କୁ କହିପାରେ ଯେ କ'ଣ ଆପଣ କ'ଣ ପାଇଁ ଆସିଛନ୍ତି ତାହା କହିପାରେ। ଆପଣ କ'ଣ କରିଅଛନ୍ତି, ଭବିଷ୍ୟତ କ'ଣ ହେବ, କିମ୍ବା ସେହିପରି କିଛି ବିଷୟ କହିପାରେ। ମାତ୍ର ତାହାର ଏହା ସହିତ କିଛି ସମ୍ବନ୍ଧ ନାହିଁ। ଆପଣଙ୍କୁ ତ ଏହାକୁ ନିଜେ ଗ୍ରହଣ କରିବାକୁ ଅଛି, ଏହା ତ ଆପଣଙ୍କୁ ହେବାକୁ ଅଛି। ତେବେ କ'ଣ ଆପଣ ପ୍ରସ୍ତୁତ ଅଟନ୍ତି କି? ନିଜର ହାତ ଉଠାନ୍ତୁ, କୁହନ୍ତୁ, ମୁଁ ପ୍ରସ୍ତୁତ ଅଛି, ମୁଁ ଠିକ ଏଠାରେ ମରିବା ପାଇଁ ପ୍ରସ୍ତୁତ ଅଛି। ତେବେ ସେ ପର୍ଯ୍ୟନ୍ତ ତାହା କରନ୍ତୁ ନାହିଁ ଯେପର୍ଯ୍ୟନ୍ତ କି ଆପଣଙ୍କର ତାହା ଅଭିପ୍ରାୟ ନୁହେଁ। ମୁଁ ଠିକ ଏଠାରେ ମରିବା ପାଇଁ ପ୍ରସ୍ତୁତ ଅଟେ, କିମ୍ବା ମୁଁ ଯାହା ଚାହେଁ ତାହା ପରମେଶ୍ୱରଙ୍କ ଠାରୁ ପାଇବାକୁ ପ୍ରସ୍ତୁତ ଅଟେ। ଆମେନ୍। କ'ଣ ଆପଣ ପ୍ରକୃତରେ ପ୍ରସ୍ତୁତ କି? ତାହେଲେ ଦର୍ଶକ ବୃନ୍ଦ ସର୍ବତ୍ର ଛିଡ଼ା ହୋଇଯାଆନ୍ତୁ। ବର୍ତ୍ତମାନ ଏକାଠି ଆସନ୍ତୁ, ଆମେମାନେ ନିଜକୁ ଏକାଠି ଏକୀକୃତ କରିବା। ଆସନ୍ତୁ ପ୍ରାର୍ଥନା କରିବା। ଏବଂ ଆସନ୍ତୁ କେବଳ ତେବେ ଆପଣ ସେବକମାନେ ଏହି ଲୋକମାନଙ୍କ ପାଖକୁ ଯାଆନ୍ତୁ ପ୍ରତ୍ୟେକ ଜଣ। ଏବଂ ଆପଣ ବର୍ତ୍ତମାନ ଖ୍ରୀଷ୍ଟଙ୍କ ହାତକୁ ପ୍ରତିନିଧିତ୍ୱ କରୁଅଛନ୍ତି। ଆପଣ ଯେଉଁମାନେ କି ପବିତ୍ର ଆତ୍ମା ଚାହୁଁଛନ୍ତି, ଆପଣ ଯେଉଁମାନେ କି ସେହି ଅନୁଭୂତିକୁ ଚାହୁଁଛନ୍ତି, କୌଣସି ଏକ ଭାବପ୍ରବଣ ଉତ୍ସାହ ନୁହେଁ, ଆପଣ ସେହି ପବିତ୍ର ଆତ୍ମାଙ୍କୁ, ସେ ଜୀବନକୁ, ଜୀବନର ସେ ଜୀବାଣୁକୁ ଆପଣଙ୍କ ଭିତରେ ଚାହୁଁଛନ୍ତି। ଏବଂ ଆପଣ ସେ ବିସ୍ମୃତିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଯାହାକି ଆପଣଙ୍କୁ କରୁଅଛି। ଆପଣ ନିଜକୁ ଚିହ୍ନିତ କରିପାରୁନାହାନ୍ତି, ଆପଣ ଜାଣିନାହାନ୍ତି ଯେ ଆପଣ କେଉଁଠାରେ ଛିଡ଼ା ହୋଇଛନ୍ତି, ଆପଣ ଜାଣିନାହାନ୍ତି ଯେ ଆପଣ କ'ଣ ଅଟନ୍ତି। ଆସନ୍ତୁ ବର୍ତ୍ତମାନ ଏଥିରୁ ମୁକ୍ତି ପାଇଯିବା। ଏଠାରେ ଆପଣଙ୍କ ପାଇଁ ଏକ ନୂତନ ଜନ୍ମ, ଏକ ପ୍ରକୃତ ବାସ୍ତବିକ ନୂତନ ଜନ୍ମ ଅଛି। ତେବେ ଆସନ୍ତୁ ଆମେମାନେ ଏହି ଲୋକମାନଙ୍କ ଉପରେ ନିଜର ହାତକୁ ରଖିବା। ଆସନ୍ତୁ ପ୍ରତ୍ୟେକ ଜଣ ନିଜର ହାତକୁ ଉଠାଇବା ଏବଂ ଏକମନ ହୋଇ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ପ୍ରଭୁ ଯୀଶୁଙ୍କ ନାମରେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହା ପ୍ରଦାନ କର ଯେ ପବିତ୍ର ଆତ୍ମା ଆଜି ରାତିରେ, ଏହି ଶନିବାର ରାତିରେ ଆସିବେ, ଯେଉଁଠାରେ କି ପବିତ୍ର ଆତ୍ମା ଏକ ପ୍ରବଳ ବାୟୁ ରୂପରେ ପତିତ ହୋଇଥିଲେ। ଏହା ହେଉ ଯେ ଏହି ଲୋକମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହୁଅନ୍ତୁ। ଏହା ହେଉ ଯେ ପରମେଶ୍ୱରଙ୍କ ଅଗ୍ନି ଏବଂ ଶକ୍ତି ସେମାନଙ୍କୁ ନ ଛାଡ଼ୁ। ଯଦି ସେମାନେ ଆଜି ସକାଳେ ଏଠାରେ ଅଛନ୍ତି ତେବେ ଏହା ହେଉ ଯେ ସେମାନେ ରୁହନ୍ତୁ, ପବିତ୍ର ଆତ୍ମା ଆସିବା ଯାଏ ରହିଥାନ୍ତୁ। ତାହା ହିଁ ସେହି ଧାରଣା ଅଟେ, ଏହା ହିଁ ତାହା ଅଟେ, ସେଠାରେ ତାହା ଅଛି। ତାହା ହିଁ ହେଉଛି ପବିତ୍ର ଆତ୍ମାଙ୍କର ଆଗମନ କରିବା। ମୁଁ ଏହା କରିସାରିଛି, ମୁଁ ତାହା ଜାଣେ। ତାହା ହିଁ ସବୁକିଛି ଅଟେ। ବର୍ତ୍ତମାନ ଏହାକୁ ବିଶ୍ୱାସ କରନ୍ତୁ, ଏହାକୁ ଗ୍ରହଣ କରନ୍ତୁ, ତାଙ୍କର ଆଶୀର୍ବାଦରେ ପରିପୂର୍ଣ୍ଣ ହୁଅନ୍ତୁ।